ଆଲୋ ଘର ଭିତରେ କଣ କରୁଛୁ? ମୁଁ ପ୍ରାୟ ଡାକୁଛି, ଆସୁନ। କଣ ହେଇଥାନ୍ତା? ନାଇଁ ନାଇଁ, କଣ ହେଇଥାନ୍ତା? ଭଗବାନ ବଡ଼ ଲୋକ, ଗରିବର ବନ୍ଧୁ ସିଏ ପିଲାଟାକୁ ବଞ୍ଚେଇ ଦେଲେ। କଣ ହେଇଥାନ୍ତା ଅବିକା? ଆସିଲୁ ଏ ଧରା, କଣ କରୁଛୁ? ବାତି
କଣ ହେଇଛି? ତମେ ପରା ସାଇକି ବୁଲିବାକୁ ଯାଇଥିଲ, ଘରକୁ ଫେରି ସେମିତି ପାଟି କରୁଛ କାହିଁକି?
ହେଲୋ ହେଲୋ, ମୋରି ପାଟିଟା ତୋ କାନକୁ ଶୁଭିଲା? ଯାଉନୁ ଗାଁ ଭିତରକୁ, ଶୁଣି ଆସିବୁ, ଶୁଣି ଆସିବୁ। ଯାବା କଣ? ଗାଁ ସାରା ଲୋକ କେମିତି ଛି ଚାକରା କରୁଛନ୍ତି, ଯା ଶୁଣି ଆସିବୁ। ଆଲୋ ତୋ ଗୁଣମଣି ଦିଅର ମାନେ ଆଜି ଖେଳ ପଡିଆରେ ଗଣ୍ଡଗୋଳ କରି ମାରିକି ରାଜୁଆ ମୁଣ୍ଡକୁ ଫଟେଇ ଦେଇଛନ୍ତି। ମୁଁ ଯାଇ ଦେଖିଲା ବେଳକୁ ସତେରେ ରାଜୁଆଟା ଡାକ୍ତରଖାନାରେ ପଡିଛି। ଡାକ୍ତର ବାବୁଙ୍କ ଗୋଡ ହାତ ଧରି ନେହୁରା ନିମତ ହେବାରୁ ସେ ବିଚରା ଲାଗି ପଡ଼ିଲେ, ସିଲେଇ କରି ପତି ବାନ୍ଧି ସାଲାଇନ ଦେଲେ। ଭାଗ୍ୟ ଭଲ ଲୋ, ବିଚରା ପିଲାଟା ବଞ୍ଚିଗଲା। ତା ହେଇନଥିଲେ କଣ ଯେ ହେଇଥାନ୍ତା?
ଶୁଣ ମୋ କଥା ଟିକେ ଶୁଣ, ପିଲା ବୁଦ୍ଧିରେ କଣ ଟିକେ ଭୁଲ କରି ପକେଇଛନ୍ତି। ଆଜି ଭଳିଆ ଗୋଟେ ରଜ ପର୍ବ ଦିନରେ ଘରେ ତମେ ଏମିତି ପାଟିତୁଣ୍ଡ କର,
ବାଧି ଯାଉଛି। ଗେଲା ଦିଅର ମାନଙ୍କୁ କହିଲେ ଭାଉଜ ଛାତି ତ ଫାଟି ଚାରିପାଳ ହେଇଯାଉଛି।
ସେ କଥା ତମେ କେମିତି ଜାଣିବ? ବାଦଲ ସୂର୍ଯ୍ୟକୁ ସିନା ମୁଁ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ ଦେଇନି, ହେଲେ ମାର ମମତାର ତ ମୁଁ କେବେ ତାଙ୍କୁ କମ କରିନି। ତା ଛଡ଼ା ମୁଁ ଏ ଘରକୁ ଆସିବା ଦିନୁ ତମେ ମୋ କାନେ କାନେ କହି ଆସିଛ, ଧରା ବାଦଲ ସୂର୍ଯ୍ୟ ଶାନ୍ତି ଏମାନେ ଆମ ଭାଇ ଭଉଣୀ ନୁହନ୍ତି, ଆମ ପୁଅ ଝିଅ। ସେମାନଙ୍କ ଭାଉଜ ଭାଉଜ ଡାକରେ ମୁଁ ନିଜକୁ ଭୁଲି ଯାଇଛି। ମୋତେ ଯେମିତି ଲାଗୁଛି ମୁଁ ତାଙ୍କ ଭାଉଜ ନୁହେଁ। ମା ବାପ ତମେ ତମେ କେମିତି ଜାଣିବ? ଛୁଆମାନଙ୍କ ପାଇଁ ମାର ମନ କେତେ ଛୋଟ ପଟ ହୁଏ।
ମୁଁ ଜାଣିସାରିଲିଣି ବା, ସବୁ ଜାଣିସାରିଲିଣି ମୁଁ। ତୋରି ପାଖରୁ ମୁହଁ ପାଇ ସେ ଭାଇ ଦିଟା ମୋର ଏମିତି ବେଶା ଆସେନିଆ ହେଇଯାଇଛନ୍ତି। ଦଉଛି ଶାସନ କରି କୁଆଡ଼େ ଗଲେ?
ମୁଁ କେମିତି ଜାଣିବି କୁଆଡ଼େ ଗଲେ? ସାରା ସକାଳ ପରେ ପିଠା ଦିଖଣ ଖାଇ ଯାଇଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କର ଦେଖା ନାହିଁ।
ଖୁଆଲୋ ପେଟରୁ କାଟି ସେମାନଙ୍କୁ ଖୁଆ, ତା ନହେଲେ ଗୁଣ୍ଡାମି କରିବେ କେମିତି? ଦଉଛି ଆଜି ଶାସନ କରି ସୂର୍ଯ୍ୟ। ଏ ବାଦଲ କଣ କହୁଛୁ? ବାଦଲ ସୂର୍ଯ୍ୟ ଘରେ ନାହିଁ, ଧରା ତୁ ଧରା ପଡି ଯାଇଛୁ। ଜାଣିନୁ ସବୁ ନାଟର ଗୋବର୍ଦ୍ଧନ ତୁ କହିଲା ଜାଣିନି?
ମୁଁ କହୁଛି କି ଜାଣିନି?
ନାଇଁ ଭାଇ, ଭାଉଜଙ୍କର କିଛି ଦୋଷ ନାହିଁ, ସବୁ ଦୋଷ ଆମର ଭାଇ। ତମ ପଛ ନିଜକୁ କଷ୍ଟ ଦିଅ ନା। ହେଲେ
ଚୁପ, ଓକିଲାତି କରିବାକୁ ଚାଲି ଆଇଲା ମୋ ଆଗରେ ନାଇଁ। କୋଉଥିରେ ମୁଁ ତମ ଦି ଭାଇଙ୍କର ଉଣା କରିଛି ରେ? ତମ ଦିଟା ଭାଇଙ୍କୁ ପାଠ ପଢେଇ ମଣିଷ କରିବି ବୋଲି ଘରର ଆସବାବପତ୍ର ଠାରୁ ଆରମ୍ଭ କରି ଜମି ପର୍ଯ୍ୟନ୍ତ ବିକିଦେଲି। ବାବୁ ଘରେ ଘର ଡିହଟା ବନ୍ଧା ପଡିଛି, ଏ ଯାଏ ତା ମିଆଦି ବି ପୁରିଗଲାଣି। କଣ ନା, ମୋ ଭାଇ ଦିଟା ପାଠ ପଢିବେ, 5 ଜଣରେ ଜଣେ ହେବେ। ବାବୁ ଘରେ ବନ୍ଧା ପଡିଥିବା 7 ପୁରୁଷ ଅମଳର ସେ ଭିଟା ମାଟିଟାକୁ ମୁକାଳିବେ। ଭାଇରେ ତମେ ପାଠ ପଢି ସେଥିରେ ଗୁଣ୍ଡାମି କଲ, ମୋ ନାଁ ପକେଇଲ। କିଏ କାର ଭାଇ? ମୁଁ ତମମାନଙ୍କର ଭାଇ ନୁହଁ, ମୁଁ ଗୋଟାଏ ଭଗାରି। ଏ ତମେ ଦିଟା ଇଏ ଘରୁ ଗଲେ ମୁଁ ଯାଇ ଇଏ ଘରେ ପାଣିଛୁ।
ନାଇଁ ଭାଇ, ଏତେ ବଡ଼ କଥା କହି ତମେ ଆମ ମୁଣ୍ଡ ଉପରେ ଅଭିଶାପର ବୋଝ ଲଦି ଦିଅନି।
ନାଇଁ ଭାଇ, ବରଂ ଆମେ ଏ ଘର ଛାଡ଼ି ଚାଲି ଯାଉଛୁ, ହେଲେ ଆମ ପାଇଁ ତମେ ନିଜକୁ କଷ୍ଟ ଦିଅ ନା।
ମୋ ଝିଅ ବାବୁ ଝିଅ ବାବୁ ତମେ ଘରୁ ବାହାର କରିଦଉଛ, କିନ୍ତୁ କାହିଁକି?
ତୋରି ପାଇଁ, କେବଳ ତୋରି ପାଇଁ। କି ଲୋ, ସେ ତ ତାଙ୍କର ଠାକୁର ଘର ପଛେ ଉଖୁଡା କଦଳୀ ଖାଉଥିଲେ, ତୋ ଦେହ ସହିଲାନି କାହିଁ ଘୁରି ପାରେ ଘୁରି ଛାଡ଼ିଲୁ?
ସବୁ ଦୋଷ ତୋର ଅପା।
ହଁ,
ମୋ ଝିଅ ବାପାକୁ ଛୁଆ ପାଖକୁ ବୋଉ ଠାକୁରରେ ଲୁଚାଇ ରଖିଥିଲା, ହୁଏ ତୁ ଜାଣିନୁ।
ମୁଁ କେମିତି ଜାଣିବି? ସେ
ଜାଣିନୁ ତ ଏଥର ସମାଳେ।
ବାପା, ଏଇ ଥରକ ପାଇଁ ମୋ ଝିଅ ବାପାକୁ ଛୁଆ ପାଖକୁ ତୁମେ ଛାଡ଼ିଦିଅ।
ଓକିଲାତି କରିବାକୁ ତାଙ୍କ ପାଇଁ ଚାଲି ଆସିଲୁ ନାଇଁ? ହଁ, ତମେମାନେ ବୋଧେ ଭାବି ଦେଇଛ ଏମିତି ମୋ ଆଗରେ ନାଟକ କଲେ ମୁଁ ସବୁଗୁଡ଼ା ଭୁଲିଯିବି ଆଉ। ଏ ଟୋକା ଶୁଣ, ତମେ ଦିଟା ଯଦି ଏ ଘରୁ ନ ଯିବ ମୁଁ ଏ ଘରୁ କୁଆଡ଼େ ପଳେଇ ଯିବି।
ସେଦିନ ପିତୃସତ୍ୟ ପାଳନ କରିବାକୁ ଯାଇ ରାମଚନ୍ଦ୍ର 14 ବର୍ଷ ବନବାସ ଯାଇଥିଲେ। ଆମ ଆଖିରେ ତମେ ତ ଆମ ଭାଇ ନୁହଁ, ଆମ ବାପା, ବରଂ ତମ ଆଦେଶ ମାନି ଆମେ ଘର ଛାଡ଼ି ଚାଲି ଯାଉଛୁ। ଆ ସୂର୍ଯ୍ୟ
ଭାଇ,
ए घर छाड़ी गला बेले स्नेहरे नहला नहीं रागरे हम पदिए कह दिए तमें आम क्षमा कर देच आम हसी हसी चल जीव भाई हसी हसी चल जीव
ଚାଲି ଯାଉଛନ୍ତି ପରା ମଝିଆ ବାପା ଛୁଆ ପାଖକୁ ଯାଉନୁ ତମେ ଡାକି ଆଣିବ ନା ମୁଁ ଡାକିବି
ତୁମର ଆଗ ଦେଖେ
जन्म जन्म पाई हमारी बंधन है जन्म जन्म पाई हमारी बंधन है मान अभिमान रखिबा नहीं
हो जाओ ए शांति पास लेने
ଘର କରି କଳିକଜିଆ ରାଗରୁଷା ନିତିଦିନିଆ ଘଟଣା ସାମାନ୍ୟ କଥାକୁ କେନ୍ଦ୍ର କରି ଏମିତି ଭାବରେ ପଳେଇ ଆସିବାଟା ତମର ଠିକ ହେଲାନି ଶାନ୍ତି
ନା ପକେଇଲା ଛେପ ଢୋକିବା ଶାନ୍ତିର ଅଭ୍ୟାସ
ନୁହେଁ ଯେ ଗୋଟାଏ ଶାଶୁ ଘରର ବୋହୂ ବାପ ଘରେ ଦି ଦିନର କୁଣିଆ ସବୁଦିନର ନୁହଁ
ଏ ଘରେ କଣ ମୋର କିଛି ଅଧିକାର ନାହିଁ ମୁଁ କଣ କୋଉଠୁ ଭାସି ଆସିଥିଲି
ତୁ ବଡ ଭାଇକୁ
ବଡ ଭାଇ ନୁହେଁ ସାବତ ଭାଇ ତମେ ଦି ଭାଇ ସିନା କିଛି ଜାଣିପାରୁ ନା ହେଲେ ମୁଁ ଠିକ ଜାଣିପାରୁଛି ଉପରେ ଉପରେ ଯେତେ ପାଣି ଛିଞ୍ଚିଲେ ବି ଭିତରେ ଭିତରେ ସେ ଆମ ତିନି ଜଣଙ୍କ ଚେର କାଟି ଚାଲିଛନ୍ତି ଯେତେ ଯାହା ହେଲେ ବି ଆମେ ତିନି ଜଣ ପୁରା ତାଙ୍କର ସାବତ ଭାଇ
ଭଉଣୀ
ଗୋଟେ ସନ୍ଧିରେ ମଳି ଭିତରେ ଭିତରେ ସୋନ ସୁତୁର ଉପରେ ହଉଛି ଭେଳି
ଏଇ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଆମ ଘରେ ଗୋଟେ ଅଶାନ୍ତିର ହାଟ ବସୁ ଏକଥା ମୁଁ ଚାହେଁନି ଅପା ଯଦି ସାରା ଜୀବନ ଏ ଘରେ ରହି ଶାନ୍ତି ପାଇବ ବୋଲି ଭାବୁଛି ତାହେଲେ ରହୁ କ୍ଷତି କଣ
ତୁ ଏ କଥା
ଭାଇ ତମେ ମୋତେ ଭୁଲ ବୁଝିବନି ମଣିଷ ଜୀବନ କେତେବେଳେ ଖରା ତ କେତେବେଳେ ଛାଇ ଏ ଖରା ଛାଇର ଲୁଚକାଳି କିନ୍ତୁ ଖେଳ ଭିତରେ ତମେ ଯଦି ଭାଙ୍ଗି ପଡ଼ିବ ତାହେଲେ ତମେ ହାରିଛୁ ଭାଇ ତମର ଏତେ ଦିନର ତ୍ୟାଗ ସାଧନା ସ୍ୱପ୍ନ ସବୁ ମିଛ ହେଇଯିବ ଭାଇ ସବୁ ମିଛ ହେଇଯିବ
କେତେବେଳେ ଖରା ତ କେତେବେଳେ ଛାଇ ଧରା ଏଇ ଖରା ଛାଇର ଲୁଚକାଳି ଖେଳ ଭିତରେ ମୋ ହାତ ତିଆରି ଭାଇ ଅବସାନ ବାକି ଯିବନି ତ
ତମ ଝିଅ ପିଲା ଗୁଡାକ ଯାବତୀୟ ଡିଫେକ୍ଟ ମୋ ସ୍ତ୍ରୀ ମରିଗଲା ପରେ ମୁଁ ମୋର ମନକୁ ବୁଝେଇ ଏକା ଏକା ଆଡଜଷ୍ଟ କରି ମହା ଆରାମରେ ଥିଲି ହେଲେ ତୁ ଆସି ମୋ ଉପରେ ପଡି ଘାସି ନାସି ହେଇ ତୋ ପ୍ରେମ ନଈରେ ମତେ ଉପୁ ଟୁପୁ କଲୁ ଏଇନା ଯେମିତି ହେମାଳ କରିବାକୁ ବାହାରିଛି ସେମିତି ପଘାଠି ନେଇ ଯାଇ ପର ଗୁହାଳ ବାନ୍ଧି ହେଇ ପଡିଲୁ
ନା ତମେ ମୋତେ ବିଶ୍ୱାସ କର ହାତୀ ବାବୁ କେବଳ ମୋ ଭାଇଙ୍କ ଜିଦ୍ ଆଗରେ
ପରିସ୍ଥିତିରେ ପଡି ମତେ ବେଦିରେ ବସିବାକୁ ପଡିଥିଲା।
ଶଙ୍ଖା ସିନ୍ଦୁର ତ ନାଇଛୁ, ପୁଣି କୁଆଡେ ହେମାଳ କରିବାକୁ ମୋ ପାଖକୁ ଆଇଛୁ।
ମୁଁ ଆଜି ନିଜ ହାତରେ ସବୁ ବାଟ ବନ୍ଦ କରିଦେଇଛି। ଏ ଅଲଡ଼ା ଶଙ୍ଖା ସିନ୍ଦୁରକୁ ପଛରେ ପକେଇଦେଇ ମୁଁ ସବୁଦିନ ପାଇଁ ତମରି ପାଖକୁ ଚାଲି ଆସିଛି। ମନରେ ସବୁ ରାଗ ଅଭିମାନ ଭୁଲି ତମେ ମୋତେ ସାହସ ଦିଅ, ସାରା ଜୀବନ ପାଇଁ ନିଜରେ କରି ରଖିବ ବୋଲି ତମେ ମୋତେ କଥା ଦିଅ।
ହେମାଳ କରିଦେଲି ଲୋ
ସବୁ ହବ ଯେ, ହେଲେ ଆମ ରାସ୍ତାରେ କଣ୍ଟା ହେଇ ଠିଆ ହେଇଛି ମୋ ସାବତ ଭାଇ ଆକାଶ ପ୍ରଧାନ।
ହେମାଳ କରିଦେବେ କି?
ତମେ ମୋ ଭାଇଙ୍କର କିଛି କ୍ଷତି କରିପାରିବନି, କାରଣ ମୋ ବଡ ଭାଇର ଝିଅ ମାନି ତମ ଇନ୍ଦ୍ରଜିତ ବାବୁଙ୍କ ପୁଅ ମାନସକୁ ତା ପ୍ରେମରେ ଇଞ୍ଜେକ୍ସନ ଦେଇ କୋମା କରି ରଖିଛି। ଆଉ ତମେ ମୋ ଭାଇକୁ ଚୋଟ ମାରିବାକୁ ଚାହିଁଲେ ମାନସ ବାବୁ ତମ ବିଷଦାନ୍ତକୁ ଝାଡି ଦେବେ।
ହେମାଳ କରିଦେଲି ନ ଶାନ୍ତି, ଏମିତି ଆଉ ତା ଗହନ କଥା କହି ତୁ ମତେ ପୁରା ହେମାଳ କରିଦେଲୁ। ମହାଭାରତ ଡାକି ଆଣି ପାରନ୍ତେ ପାଗଳ ହେବେ, ଆମେ ସେମାନଙ୍କ ଦୋଷ ଦୁର୍ବଳତାକୁ ଆହୁରି ବଢାଇ ଦବା। ତୋ ଝିଆରୀର ପ୍ରେମ କାଦମ୍ବରୀ ପାନ କରି ଏ ବାପ ପୁଅ ଦିଟା ହେବେ।
ସାପ ମରିବ ହେଲେ ବାଡି ଭାଙ୍ଗିବନି।
ତମେ ଦି ଜଣ ଯାକ ଏ ଘରେ ଗୋଟେ ହସର ହାଟ ବସେଇ ଦେଇଛ, ଘଟଣା କଣ?
ଖାସ ଆପଣଙ୍କ ପାଇଁ ଆଜ୍ଞା, ଖାସ ଆପଣଙ୍କ ପାଇଁ ଆମ ଶାନ୍ତି ଆଜି ଗୋଟେ ହସର ହାଟ ଉଠେଇ ଆଣିଛି।
ମାନେ
ମାନେ କିଛି ନୁହଁ ଆଜ୍ଞା, କଥାଟା ଆପଣଙ୍କୁ ଛୋଟ ମତେ ବଡ଼, କହିବାକୁ ସାହସ ପାଉନଥିଲେ ବି ଆପଣଙ୍କ ପରିସ୍ଥିତି ଦେଖି କହିବାକୁ ବାଧ୍ୟ ହଉଛି। କଣ ନାହିଁ ଆପଣଙ୍କର କୋଠା ବାଡ଼ି ଧନ ରତ୍ନ ସବୁ ଥାଇ ବି ଅଭାବ ଖାଲି ମନ ବୁଝିବା ଭଳି ମନର ମଣିଷ
ମୋ
ବଡ଼ ଭାଇର ଝିଅ ମାନେ କହୁଥିଲି ଆଜ୍ଞା, ଏକୋଇଶଟି ଫଗୁଣୀରେ ପାଦ ଦେଇ ସତେ ଯେମିତି ତା ଦେହରେ ରଙ୍ଗ ଲାଗିଯାଇଛି, ରଙ୍ଗିନୀ ପ୍ରଜାପତିଟି ପରି ସେ ଖାଲି ଡେଣା ଟେକି ଘିରି ଘିରି ହେଇ ଉଡ଼ି ବୁଲୁଛି। ଜାଣନ୍ତୁ ଆଜ୍ଞା, ଆପଣଙ୍କ ମନର ବଗିଚାକୁ ସୁନ୍ଦର କରିବାକୁ ଯେମିତି ହେଲେ ବି ଧରି ଆଣନ୍ତୁ।
ଇନ୍ଦ୍ରଜିତ ସାମନ୍ତରାୟ ଚାହିଁଲେ ଆକାଶର ଚାନ୍ଦକୁ ବି ଧରି ଆଣିପାରିବ, ହେଲେ ପରିଡ ବସରେ ସେ କଥା ଚିନ୍ତା କରି ଲାଭ
କରୁଛ?
ନବକୁଞ୍ଜର ତମେ ଠିକ କହିଛ, ଖାନଦାନ ପରମ୍ପରାକୁ ସମ୍ମାନ ଜଣେଇ ଗୋଟାଏ ପରେ ଗୋଟାଏ ଝିଅଙ୍କ ଜୀବନକୁ ନେଇ ମୁଁ ଖେଳ ଖେଳି ଆସିଛି, ଯୋଉ ଖେଳ ମୋ ସ୍ତ୍ରୀ ପାଇଁ କାଳ ହେଇଯାଇଥିଲା। ହେଲେ ମୋ ପୁଅ ମାନସ ବଡ ହେଲା ପରେ
ମାନସ ବାବୁ ଗାଁରେ ରହିଲେ ସିନା ପ୍ରତିବାଦ କରିବେ, ତାଙ୍କୁ ଯଦି କୌଣସି କାମରେ ବାହାନା କରି ସହରକୁ
ପଠେଇ
ଆକାଶ ପ୍ରଧାନ କଣ ତା ଝିଅ ମାନିକି ମତେ ବିବାହ ଦବାକୁ ରାଜି ହବ?
ରାଜି କାହିଁକି ହବନି ନା, କାହିଁକି ସେ ରାଜି ହବନି? ସିଧା ଆଙ୍ଗୁଠିରେ ଯଦି ଝିଅଟା ନ ଉଠୁଛି ଆଙ୍ଗୁଠି ତାକୁ ଟିକେ ଆଜ୍ଞା ପଙ୍କେଇ ଦଉନାହାନ୍ତି।
ମୋର ଝିଅ କଣ୍ଟକ ମଲା କରି ମୋ ଭାଇ ଆପଣଙ୍କ ପାଖରୁ ଯୋଉ ଟଙ୍କା ନେଇଥିଲେ ତା ମିଆଁ ତ ପରା ପୁରୀ ଗଲାଣି।
ଆକାଶ ପ୍ରଧାନର କଣ୍ଟ କବଲା ବଳରେ ମୁଁ ତା ଝିଅ ମାନିକି ପାଇବି, ଅଳ୍ପ ପାଇବି।
ମାନେ ଏ ମାନେ ମୋ କଥା ଟିକେ ଶୁଣ।
କିଛି ଶୁଣିବିନି କି ଆଜି ତମ କଥା ଜମା ମାନିବିନି।
ହେଲା ବାବା, ମୋର ଭୁଲ ହେଇଯାଇଛି, ମୁଁ ସତ କହୁଛି ମାନେ, ଆଉ ଆସିବା ପାଇଁ ଜମା ଡେରି କରିବିନି। ଏଥର ଅଭିମାନ ଭାଙ୍ଗ ମାନିନି।
କାହିଁକି ଏତେ ଦୂରର ଶରତ ଆକାଶରୁ ନିର୍ମଳ ଚାନ୍ଦ, ଆଉ ଏ ଗାଁର ପଙ୍କ ଗଡ଼ିଆର ଛୋଟ ଏକ କୁଣି, ଏ ମିଳନ କଣ କେବେ ସମ୍ଭବ?
ଏ ମାନେ
ନା, କେବଳ କଳ୍ପନାର ହତାଶରୁ ଗୋଟେ ପ୍ରତିବିମ୍ବ।
ତୁ ଏମିତି କଣ କହି ଯାଉଛୁ?
ନା ନା,
ନୀଳ ଆକାଶର ନୀଳ ଚାନ୍ଦ, ଗାଁ ସରସରେ ନୀଳ କୁଣି, ଏ ଦୁଇ ଜଣଙ୍କର ଅମର ପ୍ରେମ ଯୁଗ ଯୁଗ ପାଇଁ ଚିରନ୍ତନ ସତ୍ୟ ଶିବ ସୁନ୍ଦର।
ମେଘ ତୁ କହିଛି ତମ ଆଖିରେ କଜଳ ହବ, ତାରାକୁ କହିଛି ତମ କପାଳେ ଚନ୍ଦନ ହବ, ସକାଳ ସୂରୁଜ ତମ ମଥାର ସିନ୍ଦୁର ହବ, ନଇ ନଇ ଗଧୋଇ ତମେ ଆସିବ, ନଇ ନଇ ଗଧୋଇ ତମେ ଆସିବ।
প্রেম এক কাদম্বিনী বিভাবরী প্রেম মানে না স্থান কাল পাত্র দিবস রজনী পি যায় মধুম সুধা প্রেমিকা কু ছাতি
মনে মনে গোটে আশু কবি পাল্টি গলি না
এত ভুল খালি আজি নুহ প্রেম কু বাদ দে এ পর্যন্ত কেহি কলম ধরি না তম দুই জন কু দেখি সারি পরে মু ভাবুছে মু এথর কলম শুরু করিব
আচ্ছা ভমর ভাই তুমি গুইন্দাগিরি কেবটু কলনি
এত ভুল শালা গুইন্দাগিরি করি খবর দেবা কু আসতিলি হলে তম দুই জন কু এডি দেখি সারি পরে মোর সব বিষম রহি গলানি এ মানি তু শীঘ্র জায়গা ছাড়ি পলে যা
কই
মৌসা মানস কু খোজি খোজি এইটি কাছন্দি
গোটে কথা মু বুঝি পড়ি হঠাৎ বাপাঙ্কর মোর পাখে কোন কাম পড়লা যে
তোতে খোঁজি খোঁজি বেঠে আছি পৌঁছি যাইছি এয়া তো ছোড় মানস
বাবা
শহরু খবর আসছি আম কন্ট্রাক্টর তো অ্যাপার্টমেন্ট তৈরি করছিলা তার কিছু অংশ ভুজুড়ি পড়ছে কাজ ভালো তার কিছু ক্ষতি মু ভাবুছি সে বোধে সিমেন্ট তোমার খিলাফ করছে তেণু তোতে ইমিডিয়েট শহর কু যাই কাম তদারক করিবাক পড়িব তো দরকার পড়ে কাম কমপ্লিট হবা পর্যন্ত তোতে সেটি রইবাক পড়িব বাস কিন্তু ড্রাইভার রেডি সারছি তুই ইমিডিয়েট ঘরকু যাই তো জিনিসপত্র বন্দাবন্দি করে বাহারি পড় আসছি তুই দেখুন চালানি সাইসে
সে যাবি মতে শহর যাও পড়িব
মুড়া কই গিয়ে গলা
তোটে কাম করিব
কোন
মো পে মানি পাখির ওটা খবর দে দেব
ক
মু শহর যাচ্ছি খুব শীঘ্র ফিরে আসিবি সে যেন জমা ব্যস্ত না হব
হেলা বাবা হেলা খবর দবা নমারে জমা মু ঢিলা করিবিনি কহিবু যদি কম্পিউটারে ফিডিং করে তাপাকু পঠাই দেবি
না তোমার কোণী প্রলোভনের ভাসি যাই আমি নিষ্পতি মানি নেই পারিবুনি
মানিবা কু হব বিকজ মাই সেল পয়সা খুরান কম ফ্রম মুম্বাই ব্যাড টু ব্যাড
তোম ব্যাড ভয়রে দেখি শুনে নীরব রই আমি কোম্পানির এত বড় ক্ষতি করে পারিবুনি
সাইলেন্স রাজীব চৌধুরী সাইলেন্স আজকে পাঁচ বর্ষ হল কোম্পানি কইলে মতে বুঝায় মতে তো কোম্পানি মালিক ধনঞ্জয় পাইকরায় মো সামান্য ইঙ্গিতরে গোটে মাঙ্কড় ছুয়া পরি নাচে আর তু মো কথার বাহার যে বসছু কেমি
বাহার যা বসছি এইটাই যে বাবুঙ্কর সরলতার সুযোগ নেই আজ পর্যন্ত তুমি অনেক খেল খেলি সারলি হলে আউ নুয়ে আজ তোমার সব খেলরে এ রাজীব চৌধুরী পূর্ণ চ্যাট টান দেবা পূর্ণ চ্যাট
ব্যাড টু ব্যাড না রেজাল্ট তো পাই বহুত মহঙ্গা পড়ে
মো জানে তবে সব কিছু করে পারিব দরকার পড়লে গুন্ডা লগাই এ রাজীব চৌধুরীকে মর্ডার করে দেই পারিব হলে যে মুহটা থরে কথা কইবাকু আরম্ভ করেছি সে মুহটা কু তুমি কেবে জোর করে বন্ধ করে পারিবনি
আবে তু মতে ধমক দৌছ
না ধমক নুয়ে চেতাবনী ঠিক কসস
মাই সেল পয়সা খুরানা কম ফ্রম মুম্বাই ব্যাড টু ব্যাড নাসির নাসির সে শ্রমিক লিডার রাজীব চৌধুরী তারি পাই মাজি বরবাদ হক বসছি নাসির মু বরবাদ হক বসেছি
আপ বেফিকর রে মালিক এ নাসির মিয়া এক না লৌটানে বালা হতি আ রহে ইয়ে উঠেগা কুছ করকে হি রহেগা ইসলিয়ে লোক মুঝে প্যার সে বলতে হ্যাঁ বুমেরা
বাজি মাত খেল খতম
পাঠাবেন ফ্যাক্টরির ভিতরে সে আইরন ও আলা পাটি তুন্ড কোন ভাই
স্যার শ্রমিক তো রাজীব চৌধুরী চলন্ত মেশিনে পিটি হই
ও মাই গড আচ্ছা তা কন্ডিশন কেমিতি আছে
ভেরি ক্রিটিক্যাল স্যার ভেরি ক্রিটিক্যাল কেমিতি হবনি কোনতি স্যার তন্টি পর্যন্ত দেশি মদ পি কোন মেশিন অপারেট করা যায়
করেক্ট করেক্ট মিস্টার বৈশাখ সে মানে নিজর হাড়ভঙ্গা পরিশ্রমর রিল্যাক্স পাইবা পাই দেশি মদ পিয়ন্তি নিশাগ্রস্ত হই ভুলি যান যে সে মানে সমস্ত আমর পরি জনে জনে মনিষ সেমানকৰ দেহ অছি মন অছি শোক কৰিবাৰ অধিকাৰ বি অছি কিন্তু সেসবু সে খাতিৰ নকৰি মেচিন সাঙ্গৰে সেমান মেচিন হৈ খটন্তি সেমানক দেশী মদ পিবা পৰিশ্ৰমৰে আমি বিদেশী মদ পি মজগুল হও নিউজ পাই বেংক বেলেন্স ষ্টাৰ্টাৰ্ছ পজিচন বঢ়ো
বৰ্ষা
ন বৰ্ষা নুহে মাডাম বুলি কওঁ মাডাম বিকজ তুমি হওঁ আম কোম্পানীৰ জনে সামান্য মেনেজৰ
যা ভেলে বৈশাখ হচ্ছে আমার নিজ মানুষ
নিজ মানুষ বলে তো কহিবাক বাধ্য স্যার তাঙ্কু কই দিও নিজকে অতি চালাক ভাবুথিবা মানুষটা বি বেড়ে বেড়ে ঠকি যায়
ঠিক আছে স্যার ঠিক আছে যদি ম্যাডামকর মো উপরে সন্দেহ আসছে বরং বহুত ভালো হবো স্যার আজিরে মু মো পোস্টরু মু রেজিগনেশন লিখে দিয়ে চালিয়ে যাচ্ছি
ରିଲାକ୍ସ ବୈଶାଖ ରିଲାକ୍ସ। ମୋ ବେବିର କଥାରେ ମୁଣ୍ଡ ଖରାପ ନ କରି ତମେ ଇମିଡିଏଟ୍ ମେଡିକାଲ ଯାଅ। ରାଜୀବ ଚୌଧୁରୀ ଟ୍ରିଟମେଣ୍ଟରେ ତମେ ସାହାଯ୍ୟ କର, ଯାଅ।
ଓକେ ସାର।
ହଁ ଶୁଣ, ରାଜୀବ ଚୌଧୁରୀ ଟ୍ରିଟମେଣ୍ଟରେ ଯେତେ ଟଙ୍କା ଖର୍ଚ୍ଚ ହବ ସବୁ ମୋ କମ୍ପାନୀ କ୍ୟାସ୍ରୁ ଖର୍ଚ୍ଚ କରିବ, ହେଲା
ସାର। ମୁଁ ତାହେଲେ ଆସୁଛି ସାର।
ଏ ବାଦଲ, ଆରେ ଦେଖିବା, ମୁଁ ତୋ ପାଇଁ ଗୋଟେ ଖୁସି ଖବର ନେଇ ଆସିଛି। ଖୁସି ଖବର?
ଖୁସି ଖବର ପୁଣି ମୋ ପାଇଁ?
ହଁ ତୋରି ପାଇଁ। ନେପଟ ଏ କାଗଜରେ ବାହାରିଛି ମୁଁ ଗୋଟେ କମ୍ପାନୀର ବଡ ଅଫିସର ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ। ମୋ ମନେ କହୁଛି ତୁ ସେ ପୋଷ୍ଟ ପାଇ ବାରି ପଡ଼ ବାରି ପଡ଼ ଚଞ୍ଚଳ ବାରି ପଡ଼।
ଥାଉ ଭାଇ, ସେ ଇଣ୍ଟରଭ୍ୟୁ ମୋର ଦେବା ଦରକାର ନାହିଁ।
ନାହିଁ ରେ, ତୁ ସେମିତି କହନି। ଆରେ ଭଗବାନ ନିଶ୍ଚୟ ମୋ ଡାକ ଶୁଣିବେ, ଗରିବର ଡାକ ସେ ନିଶ୍ଚୟ ଶୁଣିବେ। ମୋ ମନ ପରା କହୁଛି ତୁ ସେ ଇଣ୍ଟରଭ୍ୟୁରେ ପାସ୍ କରିବୁ, ତୁ ସେ ପୋଷ୍ଟଟାକୁ ପାଇବୁ।
ଏ ବ୍ୟସ୍ତ ଦୁନିଆରେ ଆମ ଭଳି ଗରିବମାନଙ୍କ ଡାକ ଶୁଣିବା ପାଇଁ ତାଙ୍କ ପାଖରେ ସମୟ କାହିଁ ଭାଇ?
ମାଧଲ,
ଆଉ ସେଇଥିପାଇଁ କାଲିଠାରୁ ଇଣ୍ଟରଭ୍ୟୁ ସବୁ ଜାଣିସୁଦ୍ଧା ମୁଁ ସାଇଲେଣ୍ଟ ରହିଛି।
ତମେ ତୁ ଏସବୁ କଥା ଜାଣିବେ?
ତମେ କଣ ତାକୁ ଦେଖି କିଛି ଜାଣିପାରୁ ନା? ଭାଇଟା ମୋର କାଲିଠାରୁ ଧାନ ଉଷା ହାଣ୍ଡି ପରି ମୁହଁ କରି ଘର ଭିତରେ ବସି ରହିଛି। ତମେ ପୁରା କଣ ଭାଇ, ଏ ଘରର ମୁରବୀ? ଟଙ୍କା 5,000 ଦେଲେ ସିନା ସେ ଯିବ।
ଖାଲି ହାତରେ ମତେ 5,000 ଧାର ଦବ କିଏ?
ଟଙ୍କା ଯଦି ନାହିଁ, ଆମ ବଉଳି ଗାଈଟାକୁ ତମେ ବିକି ଦଉନ।
ବଉଳି ଗାଈଟାକୁ ବିକି ଦେବି? ନାଇଁ ନାଇଁ, ତା ହେଇପାରିବନି, ତା ହେଇପାରିବ।
ଦେଖିଲେ ତ ବାଦଲ, ବଡ ଭାଇ ଯଦି ତୋର ମଙ୍ଗଳ ଚାହୁଁଥାନ୍ତେ ସାମାନ୍ୟ ଗାଈଟାକୁ ବିକି ଦେବାକୁ ସେ କଣ ମନା କରିଥାନ୍ତେ? ଏ ମୋ ଭାଇ ଚାକିରି କଲେ ସତେ ଯେମିତି ଆଉ ଗାଈ କିଣି ପାରିବେନି।
ହଁ ଭାଇ, ଅପା ଠିକ କହିଛି, ମୁଁ ଚାକିରିଟା ପାଇଗଲା ପରେ ଗୋଟାଏ କାହିଁକି 4-5 ଜର୍ସି ଗାଈ କିଣିଦେବି, ଆଉ କହିବ ଯଦି ମୁଁ ଗୋଟେ ଫାର୍ମ କରିଦେବି।
ଏ ବାବୁ, ମୁଁ ଜାଣିଛି ତୁ ସବୁ କରିପାରିବୁ। ଆରେ ବାଦଲ, ସେ ଗାଈଟା ପରା ଏ ଘରର ଗୁଜୁରାଣ ମେଣ୍ଟଉଛି। ସେ ଗାଈଟା ବିକ୍ରି ହେଇଗଲା ପରେ ଘର କେମିତି ଚଳିବ କହିଲ? ନାଇଁ ନାଇଁ, ତମେମାନେ ଯିଏ ଯାହା କୁହ ପଛେ, ମୁଁ ଗୋଟେ ଅମଣିଷଙ୍କ ଭଳି ସେ ଗାଈଟାକୁ ବିକି ଦେଇପାରିବିନି।
ତମ ପାଖରେ ତ ଟଙ୍କା ନଥିଲା, ତେଣୁ ବାଧ୍ୟ ହୋଇ ମୁଁ
ଗୋଟେ ବଡ କାମ କରିଦେଲ ଭାଉଜ, ଗୋଟେ ବହୁତ ବଡ କାମ କରିଦେଲ। ଇଣ୍ଟରଭ୍ୟୁ ମୁଁ ଆଟେଣ୍ଡ କରିପାରିନଥିଲେ ହୁଏତ ମୋ ଜୀବନରେ ଗୋଟେ ବଡ ଅବଶୋଷ ରହିଯାଇଥାନ୍ତା।
ନିଅ ବାଦଲ, 1,000 ଅଛି, ଗଣି ନିଅ। ଗାଡ଼ି ଟାଇମ୍ ହେଇଗଲାଣି, ପରୀକ୍ଷା ଦେବାକୁ ବାହାରି
ପଡ଼ିବ।
ଆଜି ମୋରି ପାଇଁ ତୋ ଜୀବନଟା ଜାଳି ପଡ଼ି ଝାରଖାର ହେଇଗଲ। ନାଇଁ, କେତେ କ'ଣ ଆଶା ନେଇ ତୁ ମୋ ହାତ ଧରିଥିଲୁ, ହେଲେ ଏ ଘରେ ପାଦ ଦଉ ଦଉ ତୋର ସବୁ ସୁଖ ସିରି କୁଆଡ଼େ ହେଇଗଲା। ମୋ ଭାଇ ଭଉଣୀଙ୍କ ମୁହଁରେ ହସ ଦେଖିବା ପାଇଁ ମୁଁ ତୋ ମୁହଁରୁ ହସ ଜୋର କରି ଛଡ଼େଇ ନେଲି। ଦଦରା ନାର ନାଉରୀ ହେଇ ଏ ଭରା ନଈଟାକୁ ପାରି କରିବାକୁ ମୋ ସାହସ ପାଉନି।
ସମୟ ସବୁବେଳେ ସମାନ ଯାଏନି, ଠାକୁର ଚାହିଁଲେ କାହାଲି ପରି ମୋ ବାଦଲ ସୂର୍ଯ୍ୟ ମଣିଷ ହେଇଗଲେ ଆମ ଘର ପୁଣି ହସି ଉଠିବ, ପୁଣି ହସି ଉଠିବ।
ଭାଇ, ମୋ ପାଇଁ ଟଙ୍କା ଯୋଗାଡ଼ କଲ?
ଟଙ୍କା 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 ବିନା ଏମାନେ ଯେମିତି ମୋ ପାଖରୁ ଆଉ କିଛି ଚାହାନ୍ତିନି, ଟଙ୍କା ବିନା ଇଏ ଘରେ ମୁଁ ଯେମିତି ଗୋଟେ ଅଦରକାରୀ ତୁଠ ପଥର।
ନା ଭାଇ ନା, ତମର ଭୁଲ ବୁଝିନା, ଘରର ସବୁ ପରିସ୍ଥିତି ଜାଣିଶୁଣି ମୁଁ ଆଜି ପର୍ଯ୍ୟନ୍ତ ଚୁପ୍ ହେଇ ରହିଥିଲି, ହେଲେ କାଲି ଯେତେବେଳେ ଫର୍ମ ଫିଲ୍ଅପ୍ ଲାଷ୍ଟ ଡେଟ୍, ଟଙ୍କା 2,000 ନୁହଁ ଲେଖ
ଫର୍ମ ଫିଲ୍ଅପ୍ କରିପାରିବୁନି। ବର୍ଷକର ପାଠପଢା ତୋର ବେକାର ହେଇଯିବ, ସେଥିରେ କଲେଜରେ ନାଁଟା ବି କଟିଯିବ, ଏହା ନା ଆଉ କିଛି ହେଇଯାଉ। ଆରେ ନା କଟିଯାଉ, ତୋ ଭଳି ଗୋଟେ ଗରିବ ପିଲା ଏତେ ପାଠ ପଢିବା କଣ ଦରକାର? ପାଗଳ ହବାକୁ ଆଉ ବେଶୀ ଡେରି ନାହିଁ ଧରା, ବେଶୀ ଡେରି ନାହିଁ। ଘରର ଶେଷ ସମ୍ବଳ ସେ ବଉଳି ଗାଈଟାକୁ ତ ବିକି ଦେଇ ବାଦଲର ଇଣ୍ଟରଭ୍ୟୁ ପାଇଁ ତା ହାତରେ ହଜାର ଟଙ୍କା ଧରେଇଦେଲ, ଆଉ ଚିଆଲ କାହିଁକି? ଆସ, ଆମେ ଦିହେଁ ଯିବା ବିକ୍ରି ହବା, ସୂର୍ଯ୍ୟକୁ 2000 ଟଙ୍କା ଦେଇ ତା ଭବିଷ୍ୟତ ଗଢ଼ିବା।
ପରୀକ୍ଷା ତ ମୋର ଦରକାର ନାହିଁ, ତମେ ମତେ କୁହ ମୁଁ ଏବେ କଣ କରିବି।
ଚୋରି କର, ପକେଟ କାଟ, ଡକାଇତି କର, ଆଉ ସେତକ ଯଦି କରି ନ ପାରିବୁ ଯା ଆତ୍ମହତ୍ୟା କର।
ଆଜିଠାରୁ ସୂର୍ଯ୍ୟ ବଞ୍ଚିବା ପାଇଁ ସଂଗ୍ରାମ କରିବ, ଦରକାର ପଡ଼ିଲେ ସେ ଚୋରି କରିବ, ପକେଟ କାଟିବ, ମଣିଷ ଖୁନ କରିବ, ହେଲେ ଭୀରୁଙ୍କ ପରି ସେ କେବେ ଆତ୍ମହତ୍ୟା କରିବନି।
ଚଢେଇ ଛୁଆଙ୍କ ଡେଣା ଆଜି ମଜବୁତ ହେଇଯାଇଛି, ଉଡନ୍ତୁ ସେ ପବନ ସାଙ୍ଗରେ ତାଳ ଦେଇ ଆକାଶକୁ ଉଡି ଯାଆନ୍ତୁ, ଆକାଶକୁ। ତମେ ମୋ ଘରେ
ହେ ମାଳ କରିବାକୁ ଆସିଛି,
ମାନେ
ବାବୁ ପଠାଇଛନ୍ତି।
କାହିଁକି?
ନିଘୋଡ଼ ନିଦରେ ଶୋଇଛୁ ତ, ନିଦ ଭାଙ୍ଗୁନି, କଣ୍ଟକ ବାଳା କଥା କଣ ଭୁଲି ଗଲୁଣି ନା କଣ?
ଗାଇ ବାବୁ, ଇ ଆକାଶ ପ୍ରଧାନ ଗରିବ ହେଇପାରେ, ହେଲେ ସେ ଧପାବାଜ କି ଟାଉଟର ନୁହଁ। ମୋ ବାଦଲଟା ଚାକିରି ପାଇସାରିବା ପରେ ମୋ ବାବୁଙ୍କର ସବୁ ଟଙ୍କା କୋଟି କୋଟି କରି ସୁଝି।
ଥାଉ, ତୋର ସେ ଚିକଣିଆ କଥା ଶୁଣି ଇଏ ନବଗୁଞ୍ଜର ହାତୀ ଖାଲି ଖାଲି ଆଜି ଫେରିଯିବ ନାହିଁ। ହଁ, ବାବୁଙ୍କ ପାଖରେ କରିଥିବା କଣ୍ଟକ ବଲାର ମିଆଦ ପୁରି ଯାଇଛି ମାନେ ବାବୁ ଏଥର ତୋ ଘର ଝିଅକୁ ନିଲାମ କରିବେ, ବାରଓଳି ଶୁଣ୍ଡି ପିଣ ହେଇ ତୁ ବୁଲିବୁ।
ମୋ ଲାଗି ତମେ ଟିକେ ବାବୁଙ୍କୁ କୁହ।
କହିବି ପଦେ କାହିଁକି କହିବେ, ପୁରା ହେ ମାଳ ହେଲା ପର୍ଯ୍ୟନ୍ତ କହିବେ। ହେଲେ ତୁ ଯଦି ମୋ କଥାରେ ରାଜି ହବ,
ମୋତେ କଣ କରିବାକୁ ହବ?
କନ୍ୟାଦାନ ମହାପୁଣ୍ୟ, ତୋର ଏକମାତ୍ର କନ୍ୟାକୁ ତୁ ଯଦି ଆମ ବାବୁଙ୍କ ହାତରେ ଦାନ କରିବୁ।
ହାତୀ ବାବୁ, ତମେ ମଣିଷ ନା କଂସେଇ? ମୋ ମାନି ବାବୁଙ୍କ ଝିଅ ବୋଲି ବାବୁ ଏ ପ୍ରସ୍ତାବ ପଠେଇଛନ୍ତି ନା ଏଇଟା ତମ ମନ ଗଡ଼ା? ମୁଁ ଯିବି, ଏ କଥାଟା ମୁଁ ଏବେ ବାବୁଙ୍କୁ ପଚାରିବି।
ବାବୁଙ୍କୁ ମୁଁ ଯେତିକି ଜାଣିଛି ସେ କେବେ ହେଲେ ଏଭଳି କଦର୍ଯ୍ୟ ପ୍ରସ୍ତାବ ଦେଇନଥିଲେ। ଏସବୁ ହଉଛି ଏଇମାନଙ୍କ ଭଳି ଘର ଭଙ୍ଗା ଟାଉଟର ମାନଙ୍କ ବାବୁଙ୍କ ପାଖରେ ଖୁସାମତ କରି ଏମାନେ ନିଜର ଫାଇଦା ଉଠାନ୍ତି।
ମୁଁ ଘର ଭଙ୍ଗା ଟାଉଟର, ମୁଁ ବାବୁଙ୍କ ପାଖରେ ଖୁସାମତ କରୁଛି। ଶୁଣୁଥିଲା ଆକାଶ, ତୋର ଉପର ମହି ଝିଅ ଖରକ ମତେ କଣ କହିଯାଉଛି ଶୁଣିପାରୁଛି? ପଛରେ ତା ଭଲ ମନ୍ଦ ହବ ମତେ ଆଉ ଦୋଷ ଦବୁନି।
କୂଅ ଭିତରେ ରହୁଥିବା ବେଙ୍ଗ ଉପରକୁ ଟେକା ପକାଇ ତମ ପରି ଲୋକମାନେ ଖୁବ୍ ଆନନ୍ଦ ପାଆନ୍ତି, ହେଲେ ନଈ ଭିତରେ ରହୁଥିବା ବେଙ୍ଗ ଉପରକୁ ଟେକା ମାରିବାକୁ ଚେଷ୍ଟା କଲେ ହାତ ବିନ୍ଧିବାଟା ହିଁ ସାର ହୁଏ। ତମେ ଭଲରେ ଭଲରେ ଯିବ ନା ମୁଁ ଚପଲ ମାରି ତମକୁ ଘରୁ ବିଦା କରିଦେବି।
କଣ ହେଲା
ତୋର?
ତୁ ଚୋଟାରେ ମାରିବୁ, ହଉ ହେଲା। ଏଇ 24 ଘଣ୍ଟା ଭିତରେ ବାବୁଙ୍କୁ କହିଛନ୍ତି ତ ଘର ଝିଅକୁ ମୁଁ ନିଲାମ ନ କରିଛି, ତମ ଘର ଝିଅରେ ଯଦି ମୁଁ ନାଲି ପତକା ନ ଉଡାଇଛି ତାହେଲେ ମୋ ନାଁ ନବଗୁଞ୍ଜର ହାତୀ ନୁହଁ ମୂର୍ତ୍ତି ମାଳ କରିଦେବି।
ହାତୀ ବାବୁ, ପିଲା ଲୋକ, ପିଲା ଲୋକ ପିଲା ବୁଦ୍ଧିରେ କଣ କହିଦେଇଛି? ଏ କଥା ବାବୁଙ୍କ ଆଗରେ କହିବନି। ମାନି ଆଲୋ ପୋଡ଼ା ମୁହି, ମୋର କଣ ଦରକାର ଥିଲା ହାତୀ ବାବୁଙ୍କୁ ଅପମାନ ଦବା? ବାବୁଙ୍କ ପାଖକୁ ମୁଁ ଯାଇଥାନ୍ତି ମାସେ କି 15 ଦିନ, ଆଉ ମହଲ ତ ମାଗିଥାନ୍ତି, ହାଣ କୁରାଡି ବେକକୁ ନେଇ ଆସିଲି। ବାପ ଥାଉ ଥାଉ ତୁ ଘରକୁ ମୁରବି ହେଇଗଲୁ ନାହିଁ, କଣ ହବ କଣ ହବ ଏବେ ଆମ ଅବସ୍ଥା? ମୋତେ ଯାହା ଜଣାଗଲାଣି କାହା ସେ ତୋରି ପାଇଁ ଆମ ସମସ୍ତଙ୍କୁ ଆଜି ରାସ୍ତା କଡ଼କୁ ଓହ୍ଲେଇ ଯିବାକୁ ହବ।
ସାମାନ ଗୋଟେ ଝିଅ, ସେ ମୋ ବଂଶ ବୁନିଆଦ ଉପରକୁ ଶକ୍ତ ଚାପୁଡ଼ା ମାରିଲା, ମୋ ଖାନଦାନ ପରମ୍ପରା ଉପରୁ ଘୁଡ଼ାରେ ଛେପ ପକେଇଲା, ତମ ଭଳି ବିଶ୍ୱସ୍ତ ଲୋକ ଉପରକୁ ଚପଲ ଉଠେଇଲା, ତାପରେ ତମେ କହୁଛ ମୁଁ ସାଇଲେଣ୍ଟ ହେବି ସାଇଲେଣ୍ଟ।
ପ୍ରତିଶୋଧ ନିଅନ୍ତୁ ଆଜ୍ଞା, କଡ଼ା ଗଣ୍ଡା କରି ପ୍ରତିଶୋଧ ନିଅନ୍ତୁ।
ଯଦି କଥାଟା ତମ ମନକୁ ନ ପାଇଲା, ମୋ ନା କଟେ ଥିଲା କରେ ବାବୁ ତମ ମୁଣ୍ଡକୁ କାଟି ପକାଉଥିଲେ, ତମେ ମୁହଁକୁ ଅନୁ ଅନୁ ଏମିତି ବାର ଆଡୁ ତେର କଥା କହି ବାବୁ କେମିତି ହେମାଳ କରିବ।
ସେ ଝିଅ ମୋତେ ଅପମାନ ଦେଇନି ନବ ଗୁଣ୍ଡର, ତା ସର୍ବନାଶ ସେ ଡାକି ଆଣିଛି, ଚଳିବ ସାରା ଜୀବନ ସେ ଧୁ ଧୁ ହେଇ ଚଳିବ।
ବାବୁ
ଆଲା ଦେଗା ତ ଛପର ଫାଡ଼ିକି ଦେଗା।
ବାବୁ ମାନି ଆସିଗଲାଣି
ନବଗୁଞ୍ଜର।
ଆଜ୍ଞା
ତମକୁ ନିଶା ହେଇଯାଇନି ତ?
ନାଇଁ ଆଜ୍ଞା, ଯଦି ବିଶ୍ୱାସ ନ ହଉଛି ତାହେଲେ କାଚ ପାଖକୁ ଯାଇ ଟିକେ ଦେଖିକିରି ହେମାଳ ହେଇ ଆସୁନ।
ଆକାଶ ପଠାଣର ସୁନ୍ଦରୀ ଶିକ୍ଷିତା ଝିଅ ଟିକେ ଏତେ ରାତିରେ ଏଠି ଏକା ଏକା ଆସିଥିଲୁ ନିଜର ସୁନ୍ଦର ଚେହେରା ଦେଖେଇ ଫାଇଦା ଉଠେଇବାକୁ, ଆଉ ଇନ୍ଦ୍ରଜିତ ସାମନ୍ତରାୟ ମୁହଁରେ ଚୂର୍ଣ୍ଣ କାଳି ବୋଳି ତୋ ଘରର କଣ୍ଟକ ବାଲା ଫେରେଇ ନେବାକୁ। ଏଇଆ ତ
ହେଲେ ତୁ କଣ ଜାଣିଥିଲୁ ମାନସ ବାବୁ ସହରରେ ରହୁଛନ୍ତି, ତାଙ୍କୁ ଆସି ତତେ ହେମାଳ କରିପାରିବାନି।
ମାନସ ନଥିଲି କଣ ହେଲା, ମାନି ଯେତେବେଳେ ତା ବାପା ଇନ୍ଦ୍ରଜିତ ସାମନ୍ତରାୟ ପାଖରେ ପହଞ୍ଚି ଯାଇଛି, ଆଜିଠାରୁ ତାର ସବୁ ଦୁଃଖ ଘୁଞ୍ଚି ଗଲା ବୋଲି ଜାଣ। ଆରେ କହ ମାନି, କଣ ତୋର ଦରକାର? କଣ ତୋ ଘରର କଣ୍ଟକ ବାଲା ନା ତୋ ଅଭାବୀ ପରିବାର ପାଇଁ ମୁଠା ମୁଠା ଟଙ୍କା? ଆରେ କହ କଣ ତୋର ଦରକାର, କହିବୁ ଯଦି ଆକାଶର ଚାନ୍ଦଟାକୁ ବି ତୋ ହାତ ଉଠାରେ ଧରେଇ ଦେବି।
ସେସବୁ ମୋର କିଛି ଦରକାର ନାହିଁ, ମୁଁ ଏଠୁ ଫେରି ଯାଉଛି।
ଗଙ୍ଗା କୂଳକୁ ଆସେ ପାପ ନ ଛଡ଼େଇ କେହି କଣ ଖାଲି ଖାଲି ଫେରି ଯାଏ।
ମଉସା ମୁଁ ଆପଣଙ୍କ ଝିଅ ପରି ମତେ ଏଭଳି କଦର୍ଯ୍ୟ ପ୍ରସ୍ତାବ ଥିବ ଆପଣଙ୍କର ବାପ
ମାର ଗଲି ସେ ବାପକୁ, ତା ଛଡ଼ା ବାବୁ ତ ଆମର ମିଠା ଖାଇ ସିଠା ଫୋପାଡ଼ି ଦଉନାହାନ୍ତି,
ବୋଲେ
ତମେ ତ ଆଜିଠୁ ଆମ ବାବୁଙ୍କ ସ୍ତ୍ରୀ ହେଇ ଏଇ ଘରେ ରହିବ।
ଆରେ ନବଗୁଞ୍ଜର ତୁମେ ଆଉ ଠିଆ ହେଲୁ କାହିଁକି, ଯାଅ ବାରିକାଡ଼ି କୁହ ଶଙ୍ଖା ସିନ୍ଦୁର ଫୁଲମାଳ ନେଇ ଆସୁ, ମନ୍ଦିର ପୂଜକୁ ଡାକି ଆଣ, ଆରେ ଯା ବାହାଘର ଆରମ୍ଭ କର, ଆରମ୍ଭ କର ବାହାଘର।
ମୁଁ ତୋର କିଛି କଥା ଶୁଣିବାକୁ ଚାହେ ନା। ହ୍ୟାଲୋ, ଝିଅଟା ତୋରି ପାଖରେ ଶୋଇଥିଲା ରାତି ଅଧରେ, ଘରୁ ଗୋଡ଼ କାଢ଼ି କୁଆଡ଼େ ଚାଲିଗଲା, କାହିଁକି ଚାଲିଗଲା, କ'ଣ ପାଇଁ ଗଲା, କେଉଁଠିକି ଗଲା ତୁ ଜାଣିପାରିଲୁନି? ତୁ ପୁରା କୁଆଡ଼େ ମାନିର ମା।
ଇନ୍ଦ୍ରଜିତ ବାବୁଙ୍କ ଫୁଲର ଝୁଲଣାରେ ଝୁଲି ଝୁଲି ହସୁଛି।
ମୋ ମାନି ଇନ୍ଦ୍ରଜିତ ବାବୁଙ୍କ ଘରେ
ଡେରା ପକେଇଛି,
କାହିଁକି
ତାଙ୍କ ପୂଜକ କହୁଥିଲା କାଲି ରାତିରେ ମାନି ନିଜ ଇଚ୍ଛାରେ ଇନ୍ଦ୍ରଜିତ ବାବୁଙ୍କୁ ଫୁଲମାଳ ବଦଳ କରି ବାହା ହେଇ ସାରିଛି।
ମିଛ କଥା, ଏ ସବୁ ମିଛ କଥା।
ଛି 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 ଛି, ଏମିତି ଝିଅକୁ ଏନ୍ତୁଡ଼ି ଶାଳରୁ ତମେ ଯାହା ତଣ୍ଟି ଚୁପି ମାରି ନଦେଲ।
ମୋ ଝିଅଟା ମୁଣ୍ଡରେ ଏତେ ବଡ କଳଙ୍କର ବସନ୍ତୁ ଲଗି ଦେନି। ଆରେ ମୁଁ ଯେତିକି ଜାଣିଛି, ଜହ୍ନ ଆଲୁଅରେ ଯେମିତି ଦାହିକା ଶକ୍ତି ନଥାଏ ଠିକ ସେମିତି ଏ ଆକାଶ ପ୍ରଧାନର ରକ୍ତ କେବେ କଳୁଷିତ ହେଇପାରେ ନା।
ବାପା ତମେ ତାଙ୍କ କଥା ଶୁଣ ନା ବାପା, ସେ ଆମ ମାନିଆପାକୁ ଭଲ ପାଆନ୍ତିନି ବୋଲି ଆମ ମାନିଆପା ନହେଲେ ମିଛ କହୁଛନ୍ତି।
ତୋ ମାନିଆପାକୁ ଦେଖି ଆସିବୁ ଆଉ ଇନ୍ଦ୍ରଜିତ ବାବୁଙ୍କୁ ସଳ ବିଧା ମାରି ଆସିବୁ।
ଶାନ୍ତି, ମୁଁ ତମକୁ ହାତ ଯୋଡ଼ି ନେହୁରା ହଉଛି, ବିନା ଦୋଷରେ ତମେ ମୋ ଝିଅକୁ ଏମିତି ବଦନାମରେ ପୁଡ଼ାଇ ଦିଅନି। ଆରେ ଖାଲି କହିଦିଅ ଶାନ୍ତି, ଆରେ ଖାଲି କହିଦିଅ, ତମେ ଏସବୁ ଯାହା କହୁଛ ସବୁ ଭୁଲ, ସବୁ ମିଛା, ସବୁ
ମିଛା। ଚାରି ଖଣ୍ଡି ମୌଜାରେ ଆକାଶ ବାବୁଙ୍କ ମୁଣ୍ଡ ପୁରା ଆକାଶକୁ ଉଠିଗଲା।
ସମ୍ମାନ କେତେ, ଯାହା ହେଲେ ବି ସେ ଆମ ଇନ୍ଦ୍ରଜିତ ବାବୁଙ୍କର ଖୋଦ ଶ୍ୱଶୁରଟି। ଜୟ ହେବା ପାଇଁ ବାବୁଙ୍କ ବୟସ ଟିକେ ଗଡି ଯାଇଛି, ତା ବୋଲି ସେ କଣ ନାଉ ନା କଖାରୁ ହେଇଛନ୍ତି ବୁଢା ହେଇଯାଉଛନ୍ତି। କାହିଁକି ଏତେ ହିଟ୍ ହଉଛ, ମ କାହିଁକି ଏତେ ହିଟ୍ ହଉଛ, ଟିକେ ମାଳ ହେଇଯାଉ ନା। ଯା ହଉ ମାନିବାକୁ ପଡିବ ତମ ଝିଅ, ଏଇ ଦେଖୁ ନା ଟିକେ ଆମ ବାବୁ କି ହେମାଳ କରିଛି କି ନାହିଁ। ବାବୁ ଆମର କେମିତି ତମ ଘର ଦିଅ କଟକ ବୋଲା ସାଙ୍ଗକୁ ନଗଦ 20,000 ଟଙ୍କା ତମ ଖର୍ଚ୍ଚ ବାର୍ଚ୍ଚ ପାଇଁ ମୋ ହାତରେ ପଠେଇଛନ୍ତି।
ଝିଅ କିଏ, ମୋର ଝିଅ ଫେକାଇ ନାହିଁ, ମୋ ଝିଅ ମରିଯାଇଛି, ଯୋଉ ଝିଅ ମୋ ବଂଶ ପୁନିଆକୁ ମାଟିରେ ମିଶେଇଦେଲା, ଯୋଉ ଝିଅ ମୋର ମଣିଷ ପୁଣିଆକୁ ନେଇ ଅମଣିଷ ଭଳିଆ ପଚା ମାଛ ଭଳି ବିକ୍ରି କରିଦେଲା, ସେ ଝିଅ ମୋ ପାଇଁ ଆଜିଠାରୁ ସବୁଦିନ ପାଇଁ ମରିଗଲା। ବାହାର ମୋ ଘରୁ ବାହାର।
କଣ କରିବା ଆଉ, ଏଥର ବଂଶ ସାରା ବିଷ ପିଇ ମରିବା।
ରାତି ପାଇଲେ କଥାଟା କାହା ସାରା ପ୍ରକଟ ହେଇଯିବ, ରାତି ପାଇବା ଆଗରୁ ଆମେ ତାପିକି ସାଙ୍ଗରେ ଧରି ଏ ଗାଁ ଛାଡ଼ି କୁଆଡ଼େ ଚାଲିଯିବା, ଆମ ଆଖି ଛୁଆରେ ପାଇବ ଆମେ ସିଆଡ଼େ ଚାଲିଯିବା।
ଫୁଲ 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 ଆଜିକାଲି ମୋ ଫୁଲର କଣ ଦେଖା ସାକ୍ଷାତ ମିଳୁନି, ତା ମାନେ ଆଉ କୋଉ ମାଳି ଆସି ନବକୁଞ୍ଜର ହାତୀର କଣ୍ଟା ବାଡ଼ ନେଇ ବଗିଚା ଭିତରେ ପଶି ଡେମ୍ଫରୁ ମୋ ଫୁଲକୁ ଛିଡ଼େଇ ନେଇ ଯାଇନି ତ।
ଏ ଯାଉ ନା, ତମ ଭଳି ଭ୍ରମର ମୋ ପାଖରେ ଥାଉ ଥାଉ, ଆଉ କୋଉ ମାଳି ଆସି ଫୁଲକୁ ହାତ ମାରିବା ତ ଦୂରର କଥା, ତାକୁ ଛୁଇଁବାକୁ ବି ସାହସ କରିବେନି, କାରଣ ପାଖୁଡ଼ା ତଳେ ପରା ତିଞ୍ଚା କଣ୍ଟା ଅଛି।
ଭୁଲ ଫୁଲ ଇଲିଶି ମାଛ କାଟି ଛାଡ଼ିଲା ପରେ ତୋ ଦେହରୁ ଧୋବ ଫର ଫର ହେଇ କାଟି ଛାଡ଼ୁଛି।
ତମର ଫୁଲ ନର୍ସ ଟ୍ରେନିଂ ସରୁ ସରୁ ଆମ ଗାଁ ଡାକ୍ତରଖାନାରେ ନର୍ସ ଭାବରେ ଫାଷ୍ଟିଂ ପାଇଛି।
ନର୍ସ ମାନେ ଇଏ ବିନା ଏକ୍ସପିରିଏନ୍ସରେ ତତେ ଚାକିରି ଦେଲା କିଏ?
ଏ ଯାଉ ନା, ମୁଁ ଇଣ୍ଟରଭ୍ୟୁ ଦେଇସାରିଲା ପରେ ମୋ ବାପା ହେଲ୍ଥ ମିନିଷ୍ଟରଙ୍କୁ ବାବୁଙ୍କ ଥ୍ରୁରେ ଧରାଧରି କରିଥିଲେ, ତା ଛଡ଼ା ସେଇଠି କେତେ ଦିନ ରହିଲା ପରେ ମୋ ବାପା ଏବେ ସବୁ ଶିଖିଯିବିନି
ଶଳା। ଏମିତି ଶିଖୁ ଶିଖୁ ମ୍ୟାଲେରିଆକୁ ଫାଇଲେରିଆ ଡାଇରିଆକୁ ହିଷ୍ଟେରିଆ ଡେଲିଭରିକୁ ଆବର୍ଷଣ ଇଞ୍ଜେକ୍ସନ ଦେଇଦେବୁ ଶଳା, ତୋ ଚାକିରି ତ ଯିବ ସିଧା, ତତେ ଜେଲ୍କୁ ନେଇ ଲେଡିଜ୍ ସେଲ୍ ଭିତରେ ପୁରେଇ ଦେବେ ଶଳା। ମୁଁ ଆଉ କାହା ଚାରିପଟରେ ଡେଣା ଝାଡ଼ି ଶୁଣ୍ଢ ଉଠେଇ କାହା ବାସ୍ନାରେ ମତୁଆଲା ହେଇ ମୁଁ ଆଉ କବିତା ଲେଖିବି?
ଏ ଯାଉ ନା, ଆମେ ସାର ସେଭଳିଆ ଲୋକ ନୁହନ୍ତି ମା,
ଜଏନ କରୁ କରୁ ସାର ଭଲ ଲୋକ, ତାଙ୍କ ପାଖରେ ତୁ ରହି ସବୁ ଶିଖିବୁ ବୋଲି ଫୁଟି ଉଠିଲୁଣୁ। ଆଲୋ ଏ ଫୁଲ, ତୋର ସେଟା ଡେ ସିଫ୍ଟ ନା ନାଇଟ୍ ସିଫ୍ଟ ଲୋ?
ତାମାନେ ତାମାନେ ତମେ ମତେ ସନ୍ଦେହ କରୁଛ?
ସନ୍ଦେହ ତତେ ନୁହଁ ଲୋ, ତୋ ଚାକିରିକୁ ନାଇଟ୍ ସିଫ୍ଟ ଚାଲିଥବ, ନିଶା ସାଇଁ ସାଇଁ ଗଡ଼ୁଥବ, ରୋଗୀମାନେ ଶଳା ସବୁ ଚିତ୍କାତ ହେଇକିରି ଶୋଇଥିବେ, ରହି ରହି ଭେରେଣ୍ଡା କୁକୁର ଗୁଡାକ ଭୋ ଭୋ ହେ ଭୁକୁଥିବେ, ଡ୍ୟୁଟି ରୁମ୍ରେ ଡିମ୍ ଲାଇଟ୍ ଭିତରେ ତୁ ଆଉ ସାରେ ସାରେ ଆଉ ତୁଳୁ ତୁଳା ଆଉ ସ୍ପିରିଟି ସ୍ପିରିଟି ଆଉ ତୁଳା ଶଳା ଭିଜି ଭିଜି ପୁରା ପଦାକୁ ବହିଥିବ।
ମୁଁ ତା ଭୋଗ ଦେବିନି, ଏ ଫୁଲ କେବଳ ଭ୍ରମରର,
ଆଉ ଏ ଭ୍ରମର କେବଳ ଫୁଲର। ମଉସା ନମସ୍କାର, କେତେବେଳେ ଆଇଲ?
ଇରେ ହେ ଛଳା ଭରା, ଇରେ ମୁଁ ଜାଣିଥିଲି ମଣିଷ ମାନେ ମାଙ୍କଡ଼ର ବଂଶଧର, ହେଲେ ମୁଁ ତତେ ଦେଖିଲା ପରେ ଜାଣୁଛି ତୁ ଶଳାଟି କୁକୁରର ବଂଶଧର।
କଥାବାର୍ତ୍ତା କର ମଉସା,
କ'ଣ
ଫୁଲ ମନ କଷ୍ଟ କରିବ ବୋଲି ମୁଁ ଏପର୍ଯ୍ୟନ୍ତ ଚାପି ହେଇକି ଅଛି, ନହେଲେ ବିନ୍ଧି ସାରନ୍ତାଣି
ବାହାର ବାହାର ମୋ ଘରୁ।
ବାପା ତମେ ଏମିତି କଣ କହୁଛ, କାଲି ସକାଳେ ସିଏ ପୁରା ତମ ଜ୍ୱାଇଁ ହେବେ?
ମୋ ଜ୍ୱାଇଁ ହବ ହେ ମାଳ କରିଦେବି ଟି, ମୋ ଜ୍ୱାଇଁ ହବ ୟା ଭରି ଗୋଟେ 17-12 ଟଙ୍କା, ଯେ ଜାଗା ଜୁଗୁତି ନାହିଁ, 12 ଓଳି ଶୁଣ୍ଡି ପିଣ୍ଡା ହଉଛି, ଯେ ପଇସା ପତ୍ର ରୋଜଗାର ନାହିଁ ବୋଲି ଦେଖିଲା ବେଳକୁ ଗୋଟେ ଖଣ୍ଡିଆ ରେସିଂ ଧଣା ସାଇକେଲ ଚଢି ବୁଲୁଛି।
ମଉସା ମଉସା ସେଇଠି ରୁହ,
କଣ
ଆଉ ଆଗକୁ ଯାଉ ନା, ହମ୍ପସ ଅଛି,
କଣ
ମତେ ଯା କହିବ କୁହ ମୁଁ ସମ୍ଭାଳି ନେବି ହେଲେ ମୋ ରେସିଂ ସାଇକେଲର ନିନ୍ଦା କଲେ ମୁଁ ତମକୁ ସଡନ୍ ଆଟାକ୍ କରିବି
ମୁଁ ବି ତତେ ସଡନ୍ ଆଟାକ୍ କରିବି ତୋ ସାଇକେଲରୁ ଆଜି ପମ୍ପ ଖୋଲିଦେଲେ ତୋ
ବାପା ବାପା ଏଠୁ ବଜାର ବହୁତ ଦୂର ଆଉ ତାଙ୍କ ସାଇକେଲରୁ ପମ୍ପ ଖୋଲିଦେଲେ ସେ ହଇରାଣ ହେବେନି
ତୁ ବି ନର୍ସ ଚାକିରି କରୁ କରୁ ତୋର ଏମିତିଆ ହେମାଳ ଦୋଷ ବାହାରିଲାଣି
ସେ ପ୍ରୀତିକୁ ପଙ୍କ୍ଚର କରିଦେବ ବୋଲି ଭାବିଛ
ପଙ୍କ୍ଚର କଣ ବେ ଆଉ ତୋ ଭଲ୍ଟୁ ଆଇଲେ ଓପାଡିକି ଫୋପାଡ଼ିବେ
ମଉସା
ଫୁଲା ବନ୍ଦ କର ମୋ ସାଇକେଲ ପ୍ରତି ତୋ ବାପାର ଅତ୍ୟାଚାର
ଶୁଣା ଏତେ ଭୁଲ ସାଇକେଲ କାନ୍ଧା କହୁଛି ବେକାର
ମଉସା
କଣ
ଜ୍ୱାଇଁର ଶକ୍ତି ପରୀକ୍ଷା କରୁଛ ଉଠା କାନ୍ଧା ସ ଯା ବାହାର ବେ ଶୁଆଡ଼େ କଣ ବାହାରେ ବାହାରେ ମୋ ଘରୁ ବା
ବଞ୍ଚିବିନି ଲୋଇତି ଯନ୍ତ୍ରଣାରେ ମୋ ସାରା ଦେହଟା ଅବଶ ହେଇଯାଉଛି ଆଖି ଆଗରେ ମେଞ୍ଚା ମେଞ୍ଚା ଅନ୍ଧାର ମାଡ଼ି ଆସୁଛି ମତେ ଯେମିତି ଲାଗୁଛି ଟୋପାଏ ଔଷଧ ଆଉ ଟିକିଏ ଚିକିତ୍ସା ବିନା ତୋ ଭାଇର ଜୀବନ ଦୀପଟା ଲିପିଯିବ ଏତେ ବଡ଼ ଦୁନିଆରେ ତୁ
ଗୋଟିଏ ଦିଗରେ ନର୍ସିଂ ହୋମ୍ ବେଡ୍ ରେ ପଡି ନାହିଁ ଜୀବନ ମରଣ ସହିତ ଲଢେଇ କରୁଛନ୍ତି ମୋ ଭାଇ ଅନ୍ୟ ଦିଗରେ ଟଙ୍କା ପାଇଁ ଡାକ୍ତରଙ୍କର ଘନ ଘନ ତାଗି ମୋତେ ଯେମିତି ଲାଗୁଛି ଜୀବନର ଦୁଚକି ରାସ୍ତା ଉପରେ ଛିଡ଼ା ହେଇ ସତରେ ମୁଁ ହାରିଯିବି ମୁଁ ନାଇଁ ମୁଁ ଯିବି ମୁଁ ଫ୍ୟାକ୍ଟ୍ରି ମାଲିକଙ୍କ ପାଖକୁ ଯିବି ତାଙ୍କ ଗୋଡ଼ ହାତ ଧରି ନେହୁରାଇ ମୁଁ 20,000 ଟଙ୍କା ଆଣିବି ଦରକାର ପଡ଼ିଲେ ମୋ ଭାଇଙ୍କୁ ଫଲୋ କରିବା ପାଇଁ
କବାଟ ଖୋଲା ଅଛି ଭିତରକୁ ଆସ
ମାଇସେଲ୍ ପଇସା ଖୁରାନ କମ୍ ଫ୍ରମ୍ ମୁମ୍ବାଇ ବ୍ୟାଡ୍ ଟୁ ବ୍ୟାଡ୍ କିଏ ତମେ
ଆପଣଙ୍କ କମ୍ପାନୀର ମେସିନ୍ ମ୍ୟାନ୍ ରାଜୀବ ଚୌଧୁରୀ
ବ୍ୟାଡ୍ ଟୁ ବ୍ୟାଡ୍ ରାଜୀବ ଚୌଧୁରୀର ସୁନ୍ଦରୀ ଶିକ୍ଷିତା ଭଉଣୀ ପୁଣି ମୋ ପର୍ସନାଲ ଚେମ୍ବରରେ ଆରେ କହିଥିଲେ ତ ମୁଁ ତମକୁ ଯାଇ ନିଜେ ଦେଖା କରି ଆସିଥାନ୍ତି ଏନିୱେ ରାଜୀବର ଅବସ୍ଥା କେମିତି ଅଛି
ବହୁତ ଖରାପ ସାର୍ ବହୁତ ଖରାପ ଡାକ୍ତର କହିଛନ୍ତି ଅପରେସନ୍ ପାଇଁ 20,000 ଟଙ୍କା ଦରକାର ଆଜିର ଅପରେସନ୍ ନହେଲେ ମୋ ଭାଇ ହୁଏତ
ବ୍ୟାଡ୍ ଟୁ ବ୍ୟାଡ୍ ସୁନ୍ଦରୀ ଝିଅମାନଙ୍କ ଆଖିର ଲୁହ ନୁହେଁ ବରଂ ତାଙ୍କ ଓଠର ହସକୁ ମୁଁ ବହୁତ ପସନ୍ଦ କରେ ତା ଛଡ଼ା ତମେ ଯେତେବେଳେ ଆପେ ଆପେ ଆସି ମୋ ପାଖରେ ପହଞ୍ଚି ଯାଇଛ ତମ ଆଖିର ବୁନ୍ଦା ବୁନ୍ଦା ଲୁହକୁ ମୁଁ ମୋ ନିଜ ହାତରେ ସାଉଁଟି ନେବି କାରଣ ରାଜୀବର ଭଉଣୀ ହିସାବରେ ତମେ ତ ମୋର ପର ନୁହଁ ନିଜର ଅତି ନିଜର ତୁମକୁ ଦେଖି ସାରିଲା ପରେ ମୁଁ ଟିକେ ଅଧିକ ଇମୋସନାଲ ହେଇପାରିଲି ପ୍ଲିଜ୍ ଡୋଣ୍ଟ ମାଇଣ୍ଡ ଇତି ଡୋଣ୍ଟ ମାଇଣ୍ଡ
ଦେଖନ୍ତୁ ଫ୍ୟାକ୍ଟରୀ ମାଲିକଙ୍କୁ ଦେଖା ନ ପାଇ ମନର ଅନେକ ଆଶା ନେଇ ମୁଁ ଆପଣଙ୍କ ପାଖକୁ ଆସିଛି ପ୍ଲିଜ୍ ସାର୍ ଆପଣ ମୋତେ 20,000 ଟଙ୍କା ଦିଅନ୍ତୁ
କିନ୍ତୁ ଫ୍ୟାକ୍ଟ୍ରିରୁ ତ ରାଜୀବରୁ ଗୋଟିଏ ବି ଟଙ୍କା ପାଇବାର ନାହିଁ ତା ଛଡ଼ା ମଦ ପିଇ ମେସିନ୍ର ଆକ୍ସିଡେଣ୍ଟ ହେଲା ପରେ ଖାଲି ତା ଚାକିରି ଯାଇନି ବରଂ ଫ୍ୟାକ୍ଟ୍ରିର ଲକ୍ଷାଧିକ ଟଙ୍କାର ମେସିନ୍ ଡ୍ୟାମେଜ୍ ହେଇଯାଇଛି ଆଉ ଏ ପରିସ୍ଥିତିରେ ମୁଁ ତୁମକୁ 20,000 ଟଙ୍କା ଦେବି କିନ୍ତୁ ଗୋଟାଏ କଣ୍ଡିସନ୍ କଣ୍ଡିସନ୍ 20,000 ଟଙ୍କା ବିନିମୟରେ ତମେ ମୋର ଦରକାର ଇଏ ସ୍ଥିତି ଆଜି ପର୍ଯ୍ୟନ୍ତ ମୁଁ ଅନେକ ଝିଅଙ୍କୁ ଦେଖିଛି କିନ୍ତୁ ତୁମକୁ ଦେଖିସାରିବା ପରେ ମୁଁ ନିଜକୁ ଆଦୌ କଣ୍ଟ୍ରୋଲ କରିପାରୁନି ତମ ଫିଗର ତମ ଗ୍ଲାମର ତମ ବିୟୁଟି ସତେ ଯେମିତି ମୋ ଛାତିର ତାତିଟାକୁ ବଢ଼େଇ ଦେଇଛି ତମ ଆଖି ଆଗରେ ମୁଁ ଧୀରେ ଧୀରେ ଦୁର୍ବଳ ହେଇପଡ଼ୁଛି କମନ୍ ଦିଦି କମନ୍
ଛି ଛି ଆପଣ ଏତେ ମିନ୍! ସାମାନ୍ୟ କେଇଟା ଟଙ୍କା ପାଇଁ ଆପଣ ଗୋଟିଏ ଝିଅ ପାଖରୁ ନିଜର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।
ଏ ଦବା ନବା ଦୁନିଆରେ କିଛି ନବାକୁ ହେଲେ କିଛି ଦବାକୁ ପଡେ।
ମୋର ଆଉ କିଛି ବୁଝିବା ଦରକାର ନାହିଁ। ଭଦ୍ର ଆଭରଣ ଭିତରେ ଆପଣ ଯେ ଏତେ ଅଭଦ୍ର, ଏ କଥା ମୋର ଧାରଣା ନଥିଲା। ହେଲେ ମନେ ରଖନ୍ତୁ, ଟଙ୍କା ପାଇଁ ଇଜ୍ଜତ ବିକିଲା ଭଳି ଝିଅ ଏ ଇତି ନୁହଁ। ଆସୁଛି
ଏଠୁ। ତୁମେ ଖାଲି ହାତରେ ଫେରିଗଲା ପରେ ତମର ଗୋଟିଏ ବୋଲି ଭାଇ ଅକାଳରେ ମରିଯିବ।
ଆଜି ରାତି ଭିତରେ ପେସେଣ୍ଟକୁ ଅପରେସନ କଲେ ପେସେଣ୍ଟକୁ ହରେଇବାକୁ ପଡିବ।
ଦେଖ ଇତି, ଏଇଥିପାଇଁ ମୁଁ ତୁମକୁ ବାଧ୍ୟ କରୁନି, ମୁଁ ତୁମକୁ ବାଧ୍ୟ କରୁନି, ଟିକେ ଭଲ ଭାବରେ ଚିନ୍ତା କର।
ମୋର ବି ଆପଣଙ୍କ ପାଖରେ ଗୋଟେ କଣ୍ଡିସନ ଅଛି।
ଟେଲ ମି, ଟେଲ ମି, ଟେଲ ମି। ଆରେ ତମର ସବୁ କଣ୍ଡିସନ କୁ ମୁଁ ଆଜି ହସି ହସି ମାନି ନେବାକୁ ରାଜି ଅଛି। ୟେସ୍, ଟେଲ ମି, ଟେଲ ମି, ଟେଲ ମି।
ପ୍ରମିସ।
ଓ ୟେସ୍ ପ୍ରମିସ।
ଗୋଟିଏ କୁଆରୀ ଝିଅ ତା ଜୀବନରେ ଜଣକୁ ମାତ୍ର ଦେହଦାନ କରେ, ଯିଏକି ସାରା ଜୀବନ ପାଇଁ ତା ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖାଇ ଶୋଭା ପାଏ। ଆପଣ ମୋତେ କଥା ଦିଅନ୍ତୁ ସାର୍, ମୋ ପରି ଗୋଟିଏ ହତଭାଗିନୀ ମୁଣ୍ଡରେ ସିନ୍ଦୁର ଦେଇ ହାତରେ ଶଙ୍ଖା ଦେଇ ଆପଣ ମୋର ସବୁ କଳଙ୍କକୁ ଲିଭେଇ ଦେଇପାରିବେ? କଥା ଦିଅନ୍ତୁ ସାର୍, ମୋତେ ଆପଣ କଥା ଦିଅନ୍ତୁ, କଥା ଦିଅନ୍ତୁ।
ଓ ଇତି ନଟି ଗାଲ। ହେ ଇତି, ଆରେ ତମେ ମୋ ମନର କୁହା କଥା କହିଦେଇ ପ୍ରକୃତରେ ତମେ ଆଜି ମୋତେ ରିଲାକ୍ସ କରିଦେଇଛ। ଇତି ରିଲାକ୍ସ କରିଦେଇଛ, ରିଲି ଆଇ ଆମ୍ ଭେରି ଭେରି ହାପି। ୟେସ୍ ୟେସ୍ ଇତି, ମୁଁ ଈଶ୍ୱରଙ୍କ ନାଁରେ ଶପଥ କରି କହୁଛି, ତମକୁ ସ୍ତ୍ରୀର ମର୍ଯ୍ୟାଦା ଦେଇ ମୁଁ ସାରା ଜୀବନ ପାଇଁ ତମକୁ ମୁଁ ମୋର ନିଜର କର ରଖିବି। ନୋ ଡାଉଟ୍, ୟେସ୍, ୟୋର କଣ୍ଡିସନ ଇଜ୍ ଭେରି ଆକ୍ସେପ୍ଟେଡ୍। କମନ୍ କମନ୍ ଇତି, କମନ୍ କମନ୍।
କଂଗ୍ରାଚୁଲେସନ୍ ବାଦଲ, କଂଗ୍ରାଚୁଲେସନ୍ ବାଦଲ, ୟୁ ଆର୍ ଜିନିୟସ୍। ଆଜି ଇଣ୍ଟରଭ୍ୟୁରେ ହଜାର ହଜାର କ୍ୟାଣ୍ଡିଡେଟ୍ଙ୍କ ମଧ୍ୟରୁ ତୁମକୁ ମୋ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଭାବେ ମୁଁ ସିଲେକ୍ଟ କରିଛି।
ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ସାର୍। ଚାକିରିଟା ମୋର ନିହାତି ଦରକାର ଥିଲା, କ'ଣ କହି ଆପଣଙ୍କୁ ସାନ୍ତ୍ୱନା ଦେବି, ସେ ଭାଷା ମୋ ମୁହଁରେ ନାହିଁ। ରିଲି ୟୁ ଆର୍ ଗ୍ରେଟ୍ ସାର୍, ୟୁ ଆର୍ ଗ୍ରେଟ୍।
ବାଦଲ, ଏତେ ଗୁଡ଼ିଏ ପ୍ରଶଂସା ପାଇବାର ହକଦାର ମୁଁ ନୁହେଁ, ମୋ ଝିଅ ବର୍ଷା। ଆଇ ମିନ୍ ବର୍ଷା ପାଇକିରା।
ବର୍ଷା ପାଇକିରା?
ହଁ, କେବଳ କମ୍ପାନୀ ନୁହଁ, ମୋ ଅଚଳାଚଳ ସମ୍ପତ୍ତି ଏ ସମସ୍ତ ମାଲିକ ହଉଛି ମୋ ଝିଅ ବର୍ଷା। ଆଇ ଏମ୍ ଓନ୍ଲି ରବର ଷ୍ଟାମ୍ପ। ବର୍ଷା ହାତରେ ଆପଏଣ୍ଟମେଣ୍ଟ ଲେଟର ଅଛି, ସିଏ ଆଣି ତୁମକୁ ଦେବ। ଆରେ କିଛି ନହେଲେ ତୁମ ଦୁଇ ଜଣଙ୍କର ପରିଚୟ ହେଇଯିବ ତ
ସାର୍। ମୋ ଭଳି କାହିଁକି ମଫସଲ ଅନାମଧ ଯୁବକୁ କେତେ ବଡ଼ ସୁଯୋଗ ଦେଇ ଆପଣ ମୋତେ ଋଣୀ କରିଦେଲେ ସାର୍, ସାରା ଜୀବନ ପାଇଁ ଆପଣ ମୋତେ ଋଣୀ କରିଦେଲେ।
କେତେ ବାଦଲ, ତୁମେ ଚାହିଁଲେ ସହଜରେ ଋଣଟାକୁ ସୁଝି ଦେଇପାରିବ।
କୁହନ୍ତୁ ସାର୍, ମୋତେ କ'ଣ କରିବାକୁ ହବ? ମୁଁ ଆପଣଙ୍କୁ କଥା ଦେଉଛି, ଆପଣଙ୍କ ପ୍ରତ୍ୟେକ ଆଦେଶକୁ ମୁଁ ହସି ହସି ପାଳନ କରିବି।
ବାଦଲ, ମୋ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଭାବେ ଜଏନ୍ କରିବା ପୂର୍ବରୁ ତୁମକୁ ମୋ ଝିଅ ବର୍ଷାକୁ ମ୍ୟାରେଜ୍ କରିବାକୁ ପଡିବ। ଦେଖ ବେବି, କୌଣସି କଣ୍ଡିସନକୁ ଆଖି ଆଗରେ ରଖି ମୁଁ ଏ ପ୍ରସ୍ତାବ ଦେଇନି। ମୋର ଗୋଟାଏ ବୋଲି ଝିଅର ଭବିଷ୍ୟତକୁ ଆଖି ଆଗରେ ରଖି ମୁଁ ଏ ନିଷ୍ପତ୍ତି ନେଇଛି।
କିନ୍ତୁ
କିନ୍ତୁ ଗୋଟିଏ ଛୋଟିଆ ଶବ୍ଦ ମିଷ୍ଟର ବାଦଲ, ହେଲେ ତାର ଅର୍ଥ ମାନେ ହାତକୁ ଆସୁଥିବା ସୁଯୋଗକୁ ଯିଏ ଜାଣିଶୁଣି ହାତ ଛଡ଼ା କରିଦିଏ ତାକୁ ବୋକା ବୋଲି କୁହନ୍ତି, ଆଇ ମିନ୍ ପୋଲିସ।
ଏଇ ମୋ ଝିଅ ବର୍ଷା, ସୁନ୍ଦରୀ, ଶିକ୍ଷିତା, ବୁଦ୍ଧିମତୀ ମଧ୍ୟ,
ଯାହାକୁ ପାଇବା ପାଇଁ ଇଏ ସହରର ଶହଶହ ଯୁବକ ପ୍ରତୀକ୍ଷା କରୁଛନ୍ତି। ଅବଶ୍ୟ ମୁଁ ସେମାନଙ୍କ ପାଇଁ ବଡ଼ କି ନା ସେ କଥା ମୁଁ ଜାଣିନା, ହେଲେ ମୋ ନାଁରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ସେମାନଙ୍କ ଟାର୍ଗେଟ। ତେଣୁ ମୋ ମତରେ ହାତୀ ଯେତେବେଳେ ଆପଣଙ୍କ ମୁଣ୍ଡରେ ସୁନା କଳସ ଢାଳି ଦେଇଛି, ଭାବୁଛି ଆପଣ ପ୍ରାୟ ଏଭଳି ଚାନ୍ସ ହାତ ଛଡ଼ା କରିବେନି।
ଆପଣ ମୋତେ ଭୁଲ ବୁଝୁଛନ୍ତି ମ୍ୟାଡ଼ାମ, ପିଲାଟି ଦିନରେ ଦୁଃଖ ଯାତନାର କଷାଟି ପଥରେ କଷି ହେଇ ହେଇ ମୁଁ ବଡ଼ ହେଇଛି। ଅନ୍ୟର ସମ୍ପତ୍ତି ପ୍ରତି ମୋର ଲୋଭ ନଥିଲା କି ଆଜି ମଧ୍ୟ ନାହିଁ।
କରେକ୍ଟ କରେକ୍ଟ ୟଙ୍ଗ ମ୍ୟାନ୍ କରେକ୍ଟ। ମୋ ମଣିଷ ଚିହ୍ନିବା ଆଖି କେବେ ବି ଧୋକା ଖାଇପାରେ ନା। ତୁମକୁ ମୋ ଝିଅ ବର୍ଷା ପାଇଁ ମୁଁ ସିଲେକ୍ଟ କରିଛି, କିନ୍ତୁ ବାଦଲ, ମୋର ଏଇ ଝିଅ ବର୍ଷାର ଅସଲି ଚେହେରା ତଳେ ଥିବା ନକଲି ଚେହେରାଟା କଥା ଯଦି ତୁମେ ଆଖିରେ ପ୍ରକାଶ ପାଇଯାଏ, ତୁମେ ଭୟରେ ସିହିରେ ଉଠିବ, ଘୃଣାରେ ମୁହଁ ଫେରେଇ ନେବ। ଆଜି କି 10 ବର୍ଷ ତଳେ ଭୟଙ୍କର ଗାଡ଼ି ଆକ୍ସିଡେଣ୍ଟରେ ଏ ବର୍ଷାର ମମି ମତେ ଛାଡ଼ି ଦେଇ ଚାଲିଗଲା। ଏ ହତଭାଗିଟା ସିନା ବଞ୍ଚିଗଲା, କିନ୍ତୁ ବାଦଲ, ଆହୁରି ଏକ ନିଷ୍ଠୁର ସତ୍ୟ କେବଳ ତୁମ ପାଇଁ ନୁହଁ, ମୋ ଝିଅ ବର୍ଷା ପାଇଁ ମଧ୍ୟ ଅପେକ୍ଷା କରିଛି। ଆରେ ମା, ଅନେକ ଟଙ୍କା ଖର୍ଚ୍ଚ କରି ତୋ ଦେହଟାକୁ ସିନା ମୁଁ ଭଲ କରେଇଦେଲି, କିନ୍ତୁ ଶେଷରେ ଡକ୍ଟର ମାନେ କହିଲେ ତୁ ଜୀବନରେ କେବେ ପିଲାର ମା ହେଇପାରିବୁନି।
ଇମ୍ପସିବୁଲ ଟ୍ରାଏ, ଆପଣ ମୋତେ ମିଛ କହୁଛନ୍ତି।
ନା ମା, ମୁଁ ତତେ ମିଛ କହୁଥିଲି ମା, ଡକ୍ଟର ମାନେ କହିଲେ ଆକ୍ସିଡେଣ୍ଟ ପରେ ତୁ ତୋର ଗର୍ଭ ଧାରଣ କରିବା ଶକ୍ତିକୁ ସବୁଦିନ ପାଇଁ ହରେଇ ବସିଛୁ। ତମେ କୁହ ବାଦଲ, ମୋର ଗୋଟାଏ ବୋଲି ଝିଅର ଖାଲି ହାତ ଖାଲି ମଥାକୁ ଦେଖି ମୁଁ ସହିପାରିଥାନ୍ତି କେମିତି, ଆଉ ଏତେ ବଡ଼ ନିଷ୍ଠୁର ସତ୍ୟଟାକୁ ଲୁଚେଇ ରଖି ସାରା ଜୀବନ ମୁଁ ତାକୁ ବେସହାରା କରିପାରିଥାନ୍ତି କେମିତି, ତମେ ମୋତେ କୁହ ବାଦଲ, ମୋତେ କୁହ।
ଆଇ ଏମ୍ ସରି ସାର୍, ରିଏଲି ବର୍ଷା ମ୍ୟାଡ଼ାମ୍ ପାଇଁ ଆଇ ଏମ୍ ସରି।
ନୋ ନୋ ମିଶ୍ର ବାଦଲ, ମୋତେ କେହି ଦୟା ଦେଖେଇ ସମବେଦନା ଜଣାଉ ଏଟା ମୁଁ ପସନ୍ଦ କରେ ନା। ଦୟାକରି ଆପଣ ଆସିପାରନ୍ତି।
ଓକେ ମ୍ୟାଡ଼ାମ।
ବାଦଲ, ମୁଁ ତୁମକୁ ବାଧ୍ୟ କରୁନି, କିନ୍ତୁ ଯିବା ପୂର୍ବରୁ ଗୋଟାଏ କଥା କହିଦେଇ ଯାଉଛି, ଚାନ୍ସ କମ୍ସ ଇନ୍ ଟାଇମ୍ ନଟ୍ ଏଗେନ୍ ଆଣ୍ଡ ଏଗେନ୍।
ଏ ଆପଏଣ୍ଟମେଣ୍ଟ ଲେଟର୍ ମୋତେ ଦିଅ।
ତମାନେ
ମୁଁ ତୁମକୁ ବିବାହ କରିବି।
ମୋତେ ନା ମୋ ଚାରିକଡ଼ରେ ଘେରି ରହିଥିବା ପ୍ରାଚୁର୍ଯ୍ୟକୁ।
ନୋ ବର୍ଷା ନୋ, ତମ ପ୍ରାଚୁର୍ଯ୍ୟ ପ୍ରତି ମୋର ତିଳେ ମାତ୍ର ଆକର୍ଷଣ ନାହିଁ। ତମ ବିଷୟରେ ସବୁ କଥା ଜାଣିସାରିବା ପରେ ମୋ ବିବେକ ମୋତେ ବାଧ୍ୟ କରୁଛି ଏ ନିଷ୍ପତ୍ତି ଗ୍ରହଣ କରିବାକୁ। ମଣିଷ ପଣିଆର ଦାବି ନେଇ ହସି ହସି ମୁଁ ତୁମକୁ ସ୍ୱାଗତ କରୁଛି।
ବାଦଲ ବାବୁ,
ବ୍ରାଭୋ ବ୍ରାଭୋ ୟଙ୍ଗ ମ୍ୟାନ୍ ବ୍ରାଭୋ। ମୁଁ ଜାଣିଥିଲି ବାଦଲ, ତମେ ନିଶ୍ଚୟ ପରୀକ୍ଷାରେ ସକ୍ସେସ ହବ। ୟେସ୍ ୟେସ୍ ମାଇ ବେବି, ବାଦଲ ସହିତ ତୋର ବାହାଘର ହବ, ଏକଦମ ଧୁମ୍ଧାମ୍ରେ ବାହାଘର ହବ।
ପଛକୁ ଫେରିବାକୁ ଚାହିଁଲେ ବି ତୁ କେବେ ହେଲେ ପଛକୁ ଫେରି ଯାଇପାରିବୁନି, କାରଣ ଇନ୍ଦ୍ରଜିତ ସାମନ୍ତରାୟର ସ୍ତ୍ରୀ ହିସାବରେ ତୋ ଦେହରେ ମୋହରଟା ଲାଗି ସାରିଛି। ଏ ଘରର ମାଲିକିଆ ହିସାବରେ ମୋ ହାତରେ ହାତ ମିଶେଇ ପାତେରେ ପାଦ ମିଶେଇ ଆଗକୁ ଆଗେଇ ଚାଲ, ଦେଖିବୁ ଇନ୍ଦ୍ରଜିତ ସାମନ୍ତରାୟ ତତେ ଐଶ୍ୱର୍ଯ୍ୟର ଟପ୍ ଲେବୁଲକୁ ନେଇଯିବ।
ମାନେ ମାନେ ତମ
শান্তি শান্তি আর কুয়ার গলু শীঘ্র আর শীঘ্র আসতে শীঘ্র মানি হঠাৎ সিরিয়াস হয়েগলা কোন হয়েছে দেখ তার কোন হয়েছে
বাবু আপনি ব্যস্ত হন ফুল ভিতরে আছি মুখ ডাকি
সাথে সাথে ডাক সাথে সাথে
ফুল ফুল
মানি তোমার কোন হল আর কিছু কহু না কাহি কি কোন হয়েছে মানি মানি
মৌসা আপনি ঠিক বাহার গেলে
বাহার কু
হ্যাঁ জানো না
হ্যাঁ মু বাহার আছি বাহার
মানি ডরিয়ালি কিছু নেই ডরিয়ালি কিছু নেই মানি আগুরি এমিতি কেতে থর বান্তি হিছি না এটা প্রথম
প্রথম থর
তাহলে তুমি বাতির লক্ষণ যা জনা পড়ছি তুমি মা হবাক যাও না নহে হ্যাঁ
মু মা হবাক যাওছি তোমার মানুষ হে ভগবান মুবে কোন করিবে কোন করিব মুবে ওনে তুমি মতে বঞ্চাই দিও ওনে তুমি মতে বঞ্চাই দিও
আরে এ কোন করছ উঠ উঠ আউ মতে সত কথা কো কাহা পাপকু তুমি পণত তলে সাইতি রাখিছ
পাপ নুহে ভৌণী মো ভালো পাইবার মানুষ অন্য কেই নুহতে মানস সামুন্দরাই
তুমি মানস ভাইকে প্রেমিকা হি তাঙ্ক রক্তকু গর্ভর ধর্ষাইলা পরে ইন্দ্রজিৎ বাবু সহিত
সেসব অনেক কথা ভৌণী মো অভাবী সংসারকু ফেরি আনিবা পাই মো সেদিন রাত্রি মানুষক পাখকু ধাই আসিলে হলে মোর দুর্ভাগ্য মানুষ করি নথিলে মানুষ কনুপুত্র সুযোগ নে লম্পুর ইন্দ্রজিৎ সামন্তরায় চোর জবরদস্ত মো মাথারে সিন্দুর পেঁধে মু হইগলে বড়
হেলে হেলে এই পরিস্থিতিতে কোন করা যাব
ভৌণী তুমি মতে বঞ্চাই দিও ভৌণী এ লম্পট পাখরু তুমি মো নারীত্ব সত্যি তোকে রক্ষা কর কায় মন বাক্যরে মু মানসক স্ত্রী যেতে দুঃখ কষ্ট আসিলে বি মু তাঙ্ক সন্তানকু ভূমিষ্ঠ করাইবে ওর এতিকি কথা রাখ ভৌণী
হেলে মু
তুমি বি মোরি পড়ি চড়ে ঝিও মো মো গুটিকে ছ এই পাপ পরি বঞ্চিবার বাট মতে কই দিও কই দিও মতে মো মো তোমা গড়া ধরেছি
উঠ মানি উঠ তম দুঃখ কাহিনী শুনি সালা পরঠারু কেবল মু নুহ এ পথর আখিরে বি লুহ ঝরিব মায়া বি রাবণর পাপলঙ্কারে সতী সীতাঙ্কু মু ঘণ্ট ঘড়াই রখিবি সে ইন্দ্রজিৎ সামন্তকু উচিত শিক্ষা দেবাকু হেলে তমুকু অভিনয় করিয়া পড়িব অভিনেত্রী ভণী নিখুণ অভিনয় করিয়া পড়িব কুহ তুমি পারিব তো কুহ তুমি পারিব তো
পারিবি ভৌণী মনিশ পারি
থ্যাঙ্কস তাহলে তাহলে নিজকে প্রস্তুত করে নিও তোমাকে বড় ধরনের গোটে রোগ হয়েছে
মানি
পেট টিউমার হয়েছে আজ ছমাস পর্যন্ত তার ট্রিটমেন্ট চলিব আর যদি আপনি কহবে মু ডক্টর সহ পরামর্শ করে তা মেডিসিন লিখি আনবি
তো কথা বিশ্বাস করি মু আজিঠারু মানির দায়িত্ব তো উপরে দৌছি ছ মাস তো ছোটিয়া কথা দরকার পড়লে মানি পাই মু ছ যুগ অপেক্ষা করিবি
ଲାଜ ଲାଗୁନି ଏଭଳି କଦୁର୍ଯ୍ୟ କଥା ମୁହଁରେ ଉଚ୍ଚାରଣ କରି।
ମାନସ ତୁ ଏଠି
କଣ ମତେ ଦେଖି ଆଶ୍ଚର୍ଯ୍ୟ ହଉଛ ନା ଲଜ୍ଜାରେ ଭାଙ୍ଗି ପଡୁଛ? ତମେ ଯେ ଏତେ ତଳୁ ଖସିଯିବ ଏ ଧାରଣା ମୋର ନଥିଲା। ଆଭିଜାତ୍ୟ ଖାନଦାନ ପରମ୍ପରା ଏଇ କଥା କହି ତମ ପୁରା ନିଜର ଡିଣ୍ଡିମ ପିଟୁଥିଲ? ଏଇ ତାହେଲେ ତମର ଆଭିଜାତ୍ୟ, ଏଇ ତାହେଲେ ତମର ଖାନଦାନ, ଏଇ ତାହେଲେ ତମର ପରମ୍ପରା। ବିବାହ କରି ନିଜର କାମନା ବାସନା ଚରିତାର୍ଥ କରିବା ପାଇଁ ତମେ ତାହେଲେ ମତେ ସେଦିନ ସହରକୁ ପଠେଇଥିଲ ନୁହେଁ? ବାପା, ମୁଁ ଯେତେବେଳେ ଆଜି ଫେରି ଆସିଛି, ସାମନ୍ତରାୟ ବଂଶ ବୁନିଆଦ ମୁହଁରେ କଳଙ୍କର କଳା ଦାଗ ଲାଗିବାକୁ ଦେବିନି। ତମର ସେ ତଥାକଥିତ ସ୍ତ୍ରୀର ଗଳାର ଧକ୍କା ଦେଇନି ଗେଟ୍ ବାହାର ଛାଡ଼ ଦିଅ। ଭଲରେ ଭଲରେ ଘରୁ ନଗଲେ ତୋ ଗଳାରେ ଧକ୍କା ଦେଇ ନେଇ ଗେଟ୍ ବାହାର ଛାଡ଼ି ଦେଇଥିବେ। ଚାଲେ ମୋ ନାଁ ଧରି ଡକିବାର ଅଧିକାର ଆଉ ତୋର ନାହିଁ। ତୋ ପାଇଁ ଏ ମାନସ ସାମନ୍ତରାୟ ମରିଯାଇଛି। ହ୍ୟାଲୋ ଏ ମାନି, ମତେ ଭଲ ପାଇ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇସାରିଲା ପରେ ଏତେ ବଡ଼ ଦୁନିଆ ତ କେହି ମିଳିଲେନି, କେହି ମିଳିଲେନି। ଶେଷରେ ମୋ ବାପାଙ୍କୁ
ବିଶ୍ୱାସ
କରିବି ପୁଣି ତୋ ଭଳି ଗୋଟେ ବେଶ୍ୟାକୁ?
ଖାଲି ବେଶ୍ୟା କାହିଁକି ବିଟ ବି କଳଙ୍କିନି ଚରିତ୍ର ଏଇନା, ତମର ଯାହା ଇଚ୍ଛା ତମେ ତାହା କହିଛ। ମୁଁ ଟିକେ ହେଲେ ବି ମନ ଦୁଃଖ କରିବିନି। ହେ ମାନସ, ଏ ପାପପୁରୀରେ ତମେ ମୋତେ ଉଦ୍ଧାର କର। ପାଷାଣୀ ଅହଲ୍ୟା ପରେ ମୁଁ ତୁମ ଫେରିଲା ବାଟକୁ ଚାହିଁ ରହିଛି।
ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ସାରିଲା ପରେ ତୁ ମତେ ସଫେଇ ଦେଖାଉଛ? ଭାବୁଛୁ ତୋ ଆଖିର କେଇ ମୁଣ୍ଡା ଲୁହରେ ମୋର ଏ ପଥର ସାଥିରେ ଓଦା ହେଇଯିବ?
ସେମିତି କହି ତମେ ମୋ ପ୍ରେମକୁ ଅମୂର୍ଚ୍ଛିତ କର ନା। ତୋରୁଟିଏ ହତୁ ଭାଗିନି ମାନି ମୋକୁ ଟିକେ ଭଲ କରି ଦେଖ, ଜାଣିପାରିବ କଳଙ୍କର ଚିହ୍ନ ସେଠି ନାହିଁ, ଏ ମାନେ କେବଳ।
ତାହେଲେ ତୋ ହାତରେ ଏ ଶଙ୍ଖା, ତୋ ମଥାରେ ଏ ସିନ୍ଦୁର, ତୋର ଏ ବହୁ ବେଶ, ଏ ବାସର ମାତେ ଏସବୁ କଣ ମିଛ କହ ମାନି, ଏସବୁ କଣ ମିଛ?
ସେଦିନ ମାୟାବୀ ରାବଣ ସୀତାଙ୍କୁ ଅପହରଣ କରି ନେଲା ପରେ ବନ୍ଦିନୀ ସୀତାଙ୍କର ଅଶୋକ ବନେରେ ନିଜ ସ୍ୱଇଚ୍ଛା ବୋଲି କିଛି ନଥିଲା। ଆଉ ଆଜି ଠିକ ସେମିତି ତମ ବାପାଙ୍କ ମିଛ ଅମିକାର ଚୁପ କାଷ୍ଠରେ ତମ ମାନି ଆସି ପଳେଇ ପଡିବ ତୁମରି ରକ୍ତକୁ ଗର୍ଭରେ ଧରେ।
I hate you, money. I hate you. ତୁ ସିନା ଆଜି ପର୍ଯ୍ୟନ୍ତ ମୋ ସାଙ୍ଗରେ ଭଲ ପାଇବାର ନାଟକ କରୁଥିଲୁ, ହେଲେ ତୋର ସେ ନାଟକକୁ ସତ କରିବା ପାଇଁ ଦେଖ ମାନେ ଦେଖ କେତେ ସରଧାରେ ତୋ ପାଇଁ ଶଙ୍ଖା ଶାଢ଼ୀ ସିନ୍ଦୁର ନେଇ ଆସିଥିଲି, କେତେ ମୁଁ ସ୍ୱପ୍ନ ଦେଖିଥିଲି ଏ ଶଙ୍ଖା ଶାଢ଼ୀ ସିନ୍ଦୁର ପିନ୍ଧେଇ ତତେ ମୁଁ ସଚେତ ଦେବି, ମୋ ଘରକୁ ତତେ ବହୁ କରି ନେଇଯିବି। ହେଲେ ତୁ ତୁ ଗୋଟେ କାଳ ନାଗୁ, ତୁ ଗୋଟେ ବିଷକନ୍ୟା, ତୋରି ନିଶ୍ୱାସରେ ଦିନେ ମୋ ସାରା ଜୀବନଟା ବିଷାକ୍ତ ହେଇଯିବ, ତୋରି ବିଷ ଜ୍ୱାଳାରେ ଦିନେ ପୁଣି ଧରି ପଡ଼ି ଛଟପଟ ହେଇଯିବି। ମୁଁ ମରିଯିବି ଲୋ ମାନେ, ମୁଁ ମରିଯିବି।
ମୋ ଝିଅ ବାପା କିଏ ତୁ?
ମୋ ଝିଅ ବାପା, ତମେ ତ ଚିହ୍ନି ପାରୁନ, ମୁଁ ପୁରା ତମ ବାପି।
ବାପି ଇଏ ବାପି କିଏ ବାଦଲ?
ମୁଁ କେମିତି କହିବି, ଆଜିକାଲି ସହରରେ ଏସବୁ ଘଟଣା କମନ ହେଇଗଲାଣି। ଫୁଟପାଥ କଡ଼ର ଭିକାରୀ ପିଲାଗୁଡ଼ାକ ଭଦ୍ର ଲୋକମାନଙ୍କୁ ଦେଖିଲେ ଏମିତି ଦାଦା ଭାଇ ମଉସା ଏମିତିକି ବାପା ଡାକିବା ପାଇଁ ମଧ୍ୟ ପଛେଇ ଯାଉନାହାନ୍ତି। ଆଜିକାଲି ଟଙ୍କା ରୋଜଗାର କରିବାଟା ଗୋଟେ ସହଜ ଉପାୟ ହେଇଗଲାଣି।
ମୋ ଝିଅ ବାପା
ଇଏ ଦୁନିଆରେ ଅନେକ ଲୋକ ଏକାପରି ଦେଖାଯାଆନ୍ତି, ଆଉ ସିଏ ହୁଏତ ତୋ ମଝିଆ ବାପା ପରି ଦେଖାଯାଉଥିବେ। ଆରେ ସିଏ ଯଦି ତୋ ମଝିଆ ବାପା ହେଇଥାନ୍ତେ ସିଏ କ'ଣ ତୋତେ ଚିହ୍ନିପାରିନଥାନ୍ତେ? କହିଲୁ ବାବା,
କେମିତି ଚିହ୍ନିବେ, କାହିଁକି ଭାବିବେ? ତାଙ୍କ ବାପି ଗାଁ ଛାଡ଼ି ଦେଇ ଆସି ସହରରେ ଜୋତା ପଲିସ କରୁଛି, ମଝିଆ ବାପା ମାନ୍ୟ ବାପା ଘର ଛାଡ଼ି ଗଲା ପରେ ବାପା ବୋଉ ମତେ ନେଇ ସହରୁ ଚାଲି ଆସିଲେ, ଏଇ ପାଖ ବସ୍ତିରେ ରହୁଛୁ, ଚାଲ ମୋ ଝିଅ ବା।
କେମିତି କଥା ଗୁଡାକୁ ସଜେଇ ସତ କାହାଣୀ ଭଳି କହିଯାଉଛି, ସତରେ ମୁଁ ଯେମିତି ଆରେ ମଝିଆ ବାପା।
ଏଇ ସାମାନ୍ୟ କଥାରେ ତ ସିରିୟସ କ'ଣ? ଦେଖ ଛୋଟ ପିଲାଟା ଭୁଲରେ ତ ମୁଁ ମଝିଆ ବାବା ବୋଲି ଡାକିଦେଇଛି, ତାକୁ ବୁଝେଇ ଦେଲେ ସେ ବୁଝିଯିବନି।
କଣ ବୁଝେଇବ, ମୋ ଝିଅ ବାକୁ ମୁଁ ଚିହ୍ନି ପାରିବିନି। ଚାଲ ମୋ ଝିଅ ବା, ଚାଲ ଚାଲ ମୋ ଝିଅ ବା, ଚାଲ ମୋ
ଝିଅ। ଦେଖିଲେ ବର୍ଷା କଳା ହାତ ଗୁଡାକୁ ଲଗେଇ ମୋ ଡ୍ରେସଟାକୁ ନଷ୍ଟ କରିଦେଲା।
ତମେ ଯେତିକି ରୋଜଗାର କରୁଛ ମୁଁ ପାଠ ପଢିବା ପାଇଁ ନିହତ ହଉଛି, ସକାଳେ ଆଉ ସଞ୍ଜବେଳେ ଆଉ ଛୁଟି ଦିନରେ ମୁଁ ଜୋତା ପଲିସ କରି ମୋ ବହି ଖାତା କଲମ ସବୁ ଏଇ ଯାଉଛି। ବାପା ଆଜି ମଝିଆ ବାପାଙ୍କ ଜୋତା ପଲିସ କରି କରି ମୁଁ ମଝିଆ ବାପାଙ୍କୁ ଚିହ୍ନି ପାଇଲି, ଆଉ ସେ ମୋତେ ଛୋଟ ଲୋକ ବିକାର କରି ମାଡ଼ ମାଇଲେ।
ବାଦଲ ବାଦଲ ତୁ
ବାଦଲ କୋଉ ବାଦଲ ଖୁଜ?
ଆରେ ଗାଁ ଛାଡ଼ି ସହରକୁ ଆସିଗଲା ପରେ ତୁ କ'ଣ ସବୁ ଭୁଲି ଯାଇଛୁ କିରେ? ମୁଁ ପରା ତୋ ବଡ଼ ଭାଇ, ଇଏ ପରା ତୋ ପୁତୁରା ବାପି, ସତରେ ତୁ କ'ଣ ସବୁ ଭୁଲି ଯାଇଛୁ?
ବାଦଲ ସିଏ ତୁମକୁ ତୁମ ନାଁ ଧରି ଡାକୁଛନ୍ତି, ବଡ଼ ଭାଇ ବୋଲି ପରିଚୟ ଦେଉଛନ୍ତି, ଆଉ ଏ ପିଲାଟାକୁ ତୁମେ ଏତେ ମାରିସାରିବା ପରେ ବି ସିଏ ତୁମ ମଝିଆ ବାପା ବୋଲି ଡାକୁଛି, ଅଥଚ ତମେ କହୁଛ କ'ଣ ନା ତମେ ସେମାନଙ୍କୁ ଚିହ୍ନି ପାରୁନ।
ନାଇଁ କଥା କହିକି ବର୍ଷା, ଏ ଲୋକଟା ଆମ ଗାଁର, ମୋ ଠାରୁ ବୟସରେ କେତେ ବର୍ଷ ବଡ଼ ବୋଲି ମୁଁ ନାଁ ଧରି ଡାକେ, ଜୋର ଜବରଦସ୍ତ ବଡ଼ ଭାଇର ଅଧିକାର ଜାହିର କରେ।
ହଁ ହଁ ମା, ବାଦଲ ବାବୁ ଠିକ କଥା କହିଛନ୍ତି, ମୁଁ ତାଙ୍କ ଗାଁର। ହେଲେ ମା ମୁଁ ଜାଣିନଥିଲି ଆମ ଗାଁ ବାଦଲ ସହରକୁ ଆସିଗଲା ପରେ ବାଦଲରୁ ବାଦଲ ବାବୁ ହେଇଯାଇଛନ୍ତି। ମୋର ଭୁଲ ହେଇଯାଇଛି ବାଦଲ ବାବୁ, ଆଉ ଏମିତି ଭୁଲ ମୋର କେବେ ହବନି, କେବେ ହବନି।
ଆରେ ଆରେ ଏଥିରେ ଭୁଲ ହେଲା କେଉଁଠି? ଗାଁର ଯେତେବେଳେ ତମେ ତାଙ୍କ ବଡ଼ ଭାଇ, ନିଜର ନହେଲେ ବି ପର ନୁହଁ, ମାନ୍ୟରେ ତମେ ମୋର ଦେଢ଼ଶୁର, ଆଉ ସେଇ ଖାତିରରେ ତମେ କ'ଣ ମୋତେ ଆଶୀର୍ବାଦ କରିବନି?
ଉଠ ଉଠ ମା, ଉଠ ଉଠ ଉଠ, ଦଧିଚି ମୁନି ଭଳି ସବୁ ଅସ୍ଥି ଦାନ କରିସାରିବା ପରେ ମୋ ପାଖରେ ଆଉ କ'ଣ ଅଛି ମା? କ'ଣ ଦେଇ ମୁଁ ତୁମକୁ ଆଶୀର୍ବାଦ କରିବି? ପ୍ରଥମ କରି ବହୁ ମୁହଁ ଦେଖିଲେ କିଛି ମୁହଁ ଚୁଆଁ ଦବା କଥା। ହେଲେ ମା ମୋ ଭଳି ଗୋଟାଏ ଷ୍ଟେସନ କୁଲି ପାଖରେ କ'ଣ ଅଛି? କ'ଣ ସେ ତୁମକୁ ମୁହଁ ଚୁଆଁ ଦବ? ତଥାପି ମୋଟ ଗୁହା ଟଙ୍କାରୁ ଦଶଟା ରଖ ମା, ଭାବି ନବ, ଏଇ ତ କହୁଛି ତୁମକୁ ମୋର ମୁହଁ ଚୁଆଁ।
ଟଙ୍କା ମୋର କ'ଣ ହବ? ବରଂ ସେ ଟଙ୍କା ତମେ ରଖ।
ନାଇଁ ନାଇଁ ମା, ତମେ ସେମିତି କୁହନି, ତମେ ଏ ଟଙ୍କା ନ ରଖିଲେ ମୋତେ ଭାରି କଷ୍ଟ ଲାଗିବ।
ବର୍ଷା, ତମ ମୁଣ୍ଡ କଣ ଖରାପ ହେଇଗଲାଣି? ରାସ୍ତା ଉପରେ ଭିକାରୀ ଗୁଡ଼ ସହିତ ମିଳାମିଶା କରିବ?
ତମ ଆଖିକୁ ସୁନ୍ଦର ଦିଶୁନି ନା ବାଦଲ, ହେଲେ ତମ ଗାଁର ଏଇ ବଡ଼ ଭାଇଙ୍କ ସାଙ୍ଗରେ କେଇଟା ମୁହୂର୍ତ୍ତ କଥା ହେଇସାରିଲା ପରେ ମୁଁ ଭାବୁଛି ବାଦଲ, କେତେ ସୁନ୍ଦର ହେଇଥିବାର ସମସ୍ତେ ଏ ଗାଁ ପରିବେଶ, କେତେ ସରଳ ଏମାନେ। ରିଏଲି ବାଦଲ, ଏମାନଙ୍କ ଭଲ ପାଇବାରେ ଆବିଳତା ନାହିଁ, ଅତି ସହଜରେ ଏମାନେ ପରକୁ ଆପଣାର କରିନିଅନ୍ତି। ଆଚ୍ଛା, ତମେ ରହୁଛ କେଉଁଠି? ତମର କ'ଣ ଆଉ କେହି ନାହାନ୍ତି?
ସମସ୍ତେ ଅଛନ୍ତି ମା, ସମସ୍ତେ ଅଛନ୍ତି। ଦି ଦିଟା ଶିକ୍ଷିତ ଭାଇ।
ଆଚ୍ଛା,
ମୋ ଭଉଣୀ, ମୋ ସ୍ତ୍ରୀ, ଆଉ ମୋର ଗୋଟାଏ ବୋଲି ପୁଅ ବାପି। ମା, ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟି ସାଙ୍ଗରେ ମାଟି ହେଇ ମୋ ଭାଇ ଦିଟାଙ୍କୁ ମୁଁ ପାଠ ପଢ଼େଇ ଉଚ୍ଚ ଶିକ୍ଷିତ କଲି। ନିଜ ପେଟରେ ଉଦାକୁନା ଦେଇ ମୁଁ ସେମାନଙ୍କୁ ଖୋଇ ପେଇ ବଞ୍ଚେଇ ରଖିଲି। ହେଲେ ମା, କଣ ହେଲା କେଜାଣି, ଗୋଟାଏ ଅତି ନଝଡ଼ରେ ମୋତେ ଥୁଣ୍ଟା କରି ଦେଇ କିଏ କୁଆଡ଼େ ଚାଲିଗଲେ। ମା, କିଏ କୁଆଡ଼େ ଚାଲିଗଲେ, କିଏ କୁଆଡ଼େ ଚାଲି।
ମାଇ ଗଡ୍, ତୁମର ଏ ଦୁଃଖ କାହାଣୀ ଶୁଣିସାରିବା ପରେ ମୁଁ ଆଜି ଭାବୁଛି, ଆଜିର ଏ ଦୁନିଆରେ ମଣିଷ ଗଛ ଲଗେଇବାଟା ମସ୍ତ ବଡ଼ ଭୁଲ। ହେଲେ ତମେ ସିନା ସେ କୃତଜ୍ଞ ଭାଇମାନଙ୍କୁ କ୍ଷମା କରିଦେଲ, ମୁଁ ଯଦି ତମ ଜାଗାରେ ଥାନ୍ତି ତାହେଲେ ଚପଲ ମାରି ସେମାନଙ୍କୁ ବୁଝେଇ ଦେଇଥାନ୍ତି ଯେ ଭାଇ ପ୍ରତି ଭାଇର କର୍ତ୍ତବ୍ୟ କ'ଣ, ସ୍ନେହ ପ୍ରେମ ଭଲ ପାଇବାର ମୂଲ୍ୟଟା କ'ଣ।
ଏମାନଙ୍କ ସହିତ ସମୟ ନଷ୍ଟ ନ କରି ତମ ମୋ ସହିତ ଯିବ ନା ମୁଁ ଏକା ଏକା ଚାଲିଯିବି?
ଓ ବାଦଲ, ରିଲାକ୍ସ, ଏମିତି ରାଗୁଛ କ'ଣ? ଦେଖ, ଏମାନେ ତମ ନିଜର ନହେଲେ ତମ ଗାଁ ଲୋକ, ପରିଚୟ ଯେତେବେଳେ ହେଇଗଲାଣି ଏମାନେ ଏଇ ସହରରେ ଏଠି ହଇରାଣ ହେବେ, ଏଇଟା କ'ଣ ଠିକ୍ ହବ? ବରଂ ଚାଲ ଏମାନଙ୍କ ସାଙ୍ଗରେ ଘରକୁ ନେଇକି ପଳେଇବା।
ଓ ଡୋଣ୍ଟ ବି ଇମୋସନାଲ ବର୍ଷା, ଏ ଭିକାରୀ ଗୁଡ଼ାକୁ ନେଇ ଘରେ ସ୍ଥାନ ଦେଲେ ସେଇଟା ଆମ ଘର ହେଇ ରହିବନି, ଗୋଟେ ଅନାଥ ଆଶ୍ରମ ପାଲଟିଯିବ।
ବାପା, ମୋ ଝିଅ ମୋତେ ଚିହ୍ନି ପାଇଲେନି।
ତୁମ ଝିଅ ବାପା ଯାଉ, ଠାକୁରଙ୍କୁ ଡାକ, ଠାକୁର ତାକୁ ଭଲରେ ରଖନ୍ତୁ। ଆରେ କାହିଁ କାନ୍ଦୁଛୁ ତୁ, ତୋ ବାପା ପରା ଅଛି, ଚାଲ ଘର। ଧରା, ତୁ ଇଆଡ଼େ କୁଆଡ଼େ?
ମନ୍ଦିର ଯାଇଥିଲି, ଏଇ ବାଟ ଆସୁଛି। ବୋଉ, ତୁ ମନ୍ଦିରରୁ ମୋ ପାଇଁ ଭୋଗ ଆଣିଛୁ?
ବାପି, ବାପି ରେ, ମୋ ପାଖରେ ବେଶୀ ପଇସା ନଥିଲା, ଖାଲି ଖାଲି ଦୀପଟିଏ ଜାଳି ଦେଇଆସି
ମନ୍ଦିରରେ ଦୀପ ଜାଳୁ ଜାଳୁ। ସତରେ ଲୋ ଠାକୁର ତୋ ଡାକ ଶୁଣିଲା ଭଳିଆ ଏବେ ମୋର ବାଦଲ ସାଙ୍ଗରେ ଦେଖା ହେଇଗଲା।
ସତ କହୁଛ ତମେ? ମୋ ବାଦଲ ଆସିଥିଲେ କୁଆଡ଼େ ଗଲେ? ତାଙ୍କ ଦେହପା ଭଲ ଅଛି ନା? ଚାକିରି ବାକିରି କିଛି ପାଇଲେନି ନା ନାହିଁ? ଏଇ ତାଙ୍କୁ ତମେ ଆମ ଘର ଆଡ଼େ ଡାକିଲନି?
କଥାଟା କହୁଥିଲୁ କହୁଥିଲୁ, କଥା ମଝିରେ ଗୋଟେ କଥା କହିଥିଲୁ।
କ'ଣ
କ'ଣ? ଆମେ ମୁଣ୍ଡ ଗୁଞ୍ଜିଥିବା ଝୁପୁଡ଼ି ବସ୍ତିକି ତାକୁ ଡାକିଥାନ୍ତି, ତା ସମ୍ମାନ ଚାଲିଯାଇନଥାନ୍ତା? କହିଲା ହଁ। ହ୍ୟାଲୋ, ତୁ ବାଦଲକୁ କ'ଣ ଭାବୁଛୁ କି? କେତେ ବଡ଼ ଚାକିରି କରିଛି, ଦାମୀ ସୁଟ କୋଟ ପିନ୍ଧୁଛି, ଦାମୀ ଗାଡ଼ି ଚଢ଼ୁଛି, ଆଉ ବାହା ହେଇ ବଡ଼ ଘରର ଜ୍ୱାଇଁ ହେଇଛି।
ମୋ ଝିଅପା ମୋତେ ନ ଚିହ୍ନି ପାରି ଛୋଟ ଲୋକ ଭିକାରୀ କହି ମାଡ଼ ମାଇଲେ। ମୋ ଝିଅ ବୋଉ
ବହୁତ ଭଲ ଲୋକ।
ବାପି ଆମର ଠିକ କଥା କହିଛି, ଠିକ କଥା କହିଛି। ତା ଚାଲିଚଳନ ଢଙ୍ଗ ରଙ୍ଗ କଥାବାର୍ତ୍ତାରୁ ମତେ ତ କାହିଁକି ଲାଗିଲା ସେ ଝିଅଟାର ଅକଲ ସାନ୍ତ୍ୱନା ଅଛି। ମତେ ଦେଖୁ ଦେଖୁ ଯେମିତି ମୋ ପରିଚୟ ପାଇଛି, ତଳେ ତଳେ ମୁଣ୍ଡ ଲଗେଇ ମୁଣ୍ଡିଆ ମାରିଲା। ଆମର ଏସବୁ ଦୁଃଖ କଥା ଶୁଣି ସାରିବା ପରେ ଜାଣିଛୁ ଆମ ସମସ୍ତଙ୍କୁ ଡାକୁଥିଲା ତା ଘରକୁ ନେଇଯିବା ପାଇଁ। ହେଲେ ଆମ ବାଦଲ କ'ଣ କହିଲା ଜାଣିଛୁ?
କ'ଣ କହିଲେ?
ରାସ୍ତା କଡ଼ରେ ପଡ଼ିଥିବା କୁଲି ମୁଲିଆଙ୍କୁ ତା ଘରକୁ ଡାକିଲେ ତା ଘର କୁଆଡ଼େ ଅନାଥ ଆଶ୍ରମ ପାଲଟିଲା।
ମିଛ କହୁଛ? ହଁ ତମେ ମିଛ କହୁଛ, ମିଛ କହୁଛ ତମେ। କେବେ ନୁହେଁ, କହ ମତେ କୁଆଡ଼େ ଗଲେ ସେ, ମୁଁ ଯିବି, ମୁଁ ତାକୁ ପଚାରିବି। ଆମର ଆଉ କୋଉଠି ଭୁଲ ରହିଲା? କାହିଁକି ଶାସ୍ତି ଆମକୁ ଦେଲେ? ଏ ମତେ କୁହ, କୁହ ଟିକେ କୁହ।
ଏଇଟା କ'ଣ କିଲୋ?
ବୋଉ ତୁ ମନ୍ଦିରରୁ ଭୋଗ ଆଣିଛୁ?
ଭୋଗ ଆଣିଛୁ, ଛୁଆଟାକୁ ଦଉନୁ। ମା
ତମକୁ ନ ଜଣେଇ ଜଣେ ବଡ ଲୋକ ବାପୁ ଘରେ ପାଇଟି କରୁଛି, ବାସନ କୁସନ ମାଜୁଛି। କାଲି ରାତିରେ ତାଙ୍କର କିଛି ବାସି ଖାଇବା ବଳି ଯାଇଥିଲା, ଏ ନର୍ଦ୍ଦମାକୁ ଫିଙ୍ଗି ଦେବାକୁ ମୋ ହାତ ଗଲାନି। ତାକୁ ତାକୁ ମୁଁ ମୋ ବାପି ପାଇଁ ନେଇ ଆସିଲି।
ହ୍ୟାଲୋ, ଏ ବାପିଟା ମତେ ଠକି ଦେଇ ପାଠ ପଢ଼ା ଛାଡ଼ି ବଜାରକୁ ଆସି ବାର ଲୋକଙ୍କର ଜୋତା ପଲିସ କରୁଛି, ଆଉ ତୁ ମତେ ଠକି ଦେଇ ପରର ଅଇଁଠା ବାସନ ମାଜୁଛୁ। ମୁଁ କ'ଣ ମରିଯାଇଛି?
ନାଇଁ ମନୋଜ, ତୁ ଏ ମଦ ଗୁଡ଼ାକ ପିଇନା ରେ, ତୁ ମଦ ଗୁଡ଼ାକ ପିଇନା। ତୁ ଯୋଉ ବାଟରେ ପାଦ ଦେଇଛୁ ସେଇଟା ବାଟ ନୁହେଁ, ମୋ ବାଟ।
ଓମେନ୍ ଆର୍ ଦ ରୁଟ୍ ଅଫ୍ ଅଲ୍ ଡିଷ୍ଟ୍ରାନ୍ସ।
କିନ୍ତୁ ମୁଁ କହିବି ମାନି ତୋ ଜୀବନର ଡିଷ୍ଟ୍ରାନ୍ସ ପାଇଁ ଦାୟୀ ନୁହ।
ସାଇଲେନ୍ସ ରବର, ସାଇଲେନ୍ସ।
ଅଇନାର ଗୋଟାଏ ଦିଗକୁ ଦେଖି ତୁ ଅନ୍ୟ ଦିଗଟାକୁ ଭୁଲି ଯାଇଛୁ।
ମାନେ?
ମାନେଟା ଅତି ସହଜ, ତତେ ବିବାହ କରି ମାନି ତୋ ଘରକୁ ଆସିଲା ପରେ ସେ ବି ଐଶ୍ୱର୍ଯ୍ୟର ଅଧିକାରୀ ହେଇପାରିଥାନ୍ତା, ତା ହାତ ପାହାନ୍ତାରେ ସୁଖ ସୌଭାଗ୍ୟ ସବୁ ଅଜାଣି ହେଇ ପଡ଼ିଥାନ୍ତା। ହେଲେ ତତେ ଉପେକ୍ଷା କରି ମାନି ତୋ ବାପାକୁ ବିବାହ କଲା କାହିଁକି? କି ରହସ୍ୟ ଲୁଚି ରହିଛି? ଖୋଲା ଆକାଶକୁ ଉଡ଼ିଯିବା ପାଇଁ ପଞ୍ଜରେ ଦ୍ୱାରରେ ଛାଟି ପିଟି ହେଇ ତା କ୍ଷତ ବିକ୍ଷତ ଡେଣା ଦିଟାକୁ ତୁ କେବେ ଲକ୍ଷ୍ୟ କରିଛୁ? ନିଷ୍ଫଳ ଆକ୍ରୋଶରେ ଫାଟି ପଡ଼ି ଶାରୀଟାର ବାହୁନି ବାହୁନି କାନ୍ଦିବାର ସ୍ୱର ତୁ କେବେ
ଶୁଣିଲୁ?
ବନ୍ଦ କରିପାରିବୁ ମାନିକୁ? ପରା ତ ନିଜ ଜୀବନ ଠାରୁ ତୁ ଅଧିକ ଭଲ ପାଉଥିଲୁ, ଏଇ ତୋର ଭଲ ପାଇବା, ଏଇ ତୋର ସହାନୁଭୂତି। ଥରେ ପ୍ରେମିକର ମନ ନେଇ ତୁ ତା ବିପର୍ଯ୍ୟର କାହାଣୀ ଶୁଣିବାକୁ ଚେଷ୍ଟା କରୁଛୁ, ସଂଖ୍ୟା ସୁନ୍ଦରର ରହସ୍ୟ ଜାଣିବାକୁ ଚେଷ୍ଟା କରୁଛୁ।
ଏବେ ସବୁ ଚେଷ୍ଟାର ବାଟ ମାନିତା ନିଜ ହାତରେ ବନ୍ଦ କରିଦେଇଛି।
ତୁ ପ୍ରେମିକ ନୁହଁ, ବରଂ ଏ ପ୍ରେମିକ ସମାଜର ତୁ ହଉଛୁ ଗୋଟେ କଳଙ୍କ। ତୁ ଗୋଟେ ଦେହରୁ, ତୁ ଗୋଟେ
କାହାଣ ଆଉ କୋଉ ସୁଖଟା ମୋ ପାଖରେ ଅଛି ତାକୁ ଛଡ଼େଇ ନେବା ପାଇଁ ଚଳେ।
ମୁଁ ଆଜି ତୁମକୁ କେବେ ତମ ମାନି ଅଛି ଅସତ୍ୟ ଇଲେକାରରେ ବଛି
ଯାଇଛି। ମାନେ ତୋର କିଛି ବୁଝିବା ଦରକାର ନାହିଁ, ଦୁଇଟି ସମାନ୍ତରଳ ସରଳ ରେଖା କେବେ ଗୋଟାଏ ବିନ୍ଦୁରେ ମିଳିତ ହେଇପାରିବେନି। ତୁ ଯଦି ଭଲରେ ଭଲରେ ଏ ଘର ଛାଡ଼ି ରହିଯିବୁ ତାହେଲେ ବାଧ୍ୟ ହେଇ ମୁଁ ଏ ଘର ଛାଡ଼ି ଚାଲେ।
ଅଲୋଡ଼ା ସୁଖା ସୁନ୍ଦର ସିନା ତମ ମୋ ଭିତରେ ଯୋଜନ ଯୋଜନର ବ୍ୟବଧାନ ସୃଷ୍ଟି କରିଦେଇଛେ, ହେଲେ ତମକୁ ଏ ଘରେ ଦେଖେ ମୋ ପଡ଼ା ଜୀବନରେ ଯେଉଁଠିକି ଶାନ୍ତି ପାଉଛେ, ସେ ଶାନ୍ତି ଟିକକୁ ତମେ ମୋ ପାଖରୁ ଚଢ଼େଇ ନିଅ ନା, ଚଢ଼େଇ ନିଅ ନା।
ତୁ ସିନା ମତେ ଧୋକା ଦେଇଦେଲୁ, ହେଲେ ଇଏ ମତେ କେବେ ଧୋକା ଦବନି। ଇଏ ତ ଧୋକା ଦେବା ଜିନିଷ ନୁହେଁ, ଆଉ ଧୋକା ଦବ କେମିତି।
ଶେଷରେ ନିଜ ମା ସହିତ
ବନ୍ଦ କର ବାପା, ବନ୍ଦ କର କହୁଛି।
କାହିଁକି ବନ୍ଦ କରିବେ ନା, ତମେ ଆଉ କାହାକୁ ପାଇଲନି, ଶାଶୁକୁ ଆସିକି ମାଆକୁ ହେମାଳ
କରିବା। ତୋ ମୁହଁରେ ଲଗାମ ଦେବେ ତା ନହେଲେ କଥା କହୁଥିବା ତୋର ସେ ଜୀବଟାକୁ ମୁଁ ସବୁଦିନ ଲାଗି ଅପାଡ଼ି ଆଣିବି।
ଆଉ ତୋ କଥା କୁହା ମୁହଁଟା ବି ଆଜି ଏଇଠି ବନ୍ଦ ହେଇଯିବ। ନିଜ ଆଖିରେ ଦେଖି ସାରିଲା ପରେ ମୋ ବଂଶର କଳଙ୍କକୁ ମୁଁ ଆଜି ନିଜ ହାତରେ ଲିଭେଇ ଦେବି।
ତମେ ଯାହା ଦେଖିଛ ଭୁଲ ଦେଖିଛ, ଯାହା ଶୁଣିଛ ମିଛ ଶୁଣିଛ, ଯାହା କହୁଛ ପାପ କହୁଛ।
ଫୁଲ କଥାରେ ଦୟା ଦେଖିବାର ପରିଣାମ ଯଥେଷ୍ଟ ହେଇଗଲା। ସେଥିରେ ମୋ ବିଶ୍ୱାସରେ ବିଷ ଦେଇ ତୁ ମୋ ମୁଣ୍ଡକୁ ଚୋବେଇ ଖାଇବାକୁ ବସିଛୁ।
କେମିତି ମୁଣ୍ଡକୁ ଚୋବେଇ ଖାଇବନି କହୁନାହାନ୍ତି ଆଜ୍ଞା, କିଏ କଥାରେ ଅଛି ପୁରା ପ୍ରେମ ମନେ ନାହିଁ ପାଟ ବାଟ ଅନଳ ଦକ୍ଷିଣ ପତଙ୍ଗ ଧାମନ୍ତି ହୋଇ ଉଦ୍ଧବେଗ।
ଆଉ ଥରେ ଏମିତି ଅଧୁତାମି କଲେ ଗୋଡ଼ରୁ ଜୋତା ଖୋଳି ତତେ ପେଟି ପିଟି ନେଇ ଗେଟ୍ ବାହାର ଛାଡ଼ିଦିଏ।
ଏ ଘରର ପୁରୁଣା ବିଶ୍ୱସ୍ତ ଲୋକକୁ ଅପମାନ ଦବା ଆଗରୁ ନିଜ ପୋଜିସନ କଥା କେବେ ଚିନ୍ତା କରୁଛୁ? ଏ ବୟସରେ ମୁଁ ଗୋଟେ ଭୁଲ କରିଦେଇଛି ବୋଲି ତୁ ମତେ ବଂଶ ବୁନିଆଦର ଉଦାହରଣ ଦେଇ ଆକ୍ଷେପ କରୁଥିଲୁ।
ବାପା, ଜଣେ କାମଳ ରୋଗୀର ଆଖିକୁ ଏ ଦୁନିଆଟା ହଳଦିଆ ଦେଖାଯାଏ। ମେଡିସିନ ଖାଇ ନିଜକୁ ଆରୋଗ୍ୟ କରିବାକୁ ଚେଷ୍ଟା କର, ଦେଖିବ ବାପା ତମ ଆଖି ଆଗରେ ଏ ହଳଦିଆ ଦୁନିଆଟା ଆପେ ଆପେ ସ୍ୱଚ୍ଛ ପରିଷ୍କାର ହେଇଯାଇଛି।
ଦେଖିଲେ ତ ଆଜ୍ଞା ସବୁଯାକ ଦଶରୁ କେମିତି ଆପଣଙ୍କ ମୁଣ୍ଡ ଉପରେ ନଦୀ ଦେଇ ମାନସ ବାବୁ ପୁରା ଛାଡ଼ି ଝୁଡ଼ି ହେଇକିରି ହେମାଳ ହେଇଗଲେ।
ସତା କଥାରେ ମୁଁ କେବେ ମୋ ନିଷ୍ପତ୍ତିରୁ ଓହରି ଯାଇପାରିବିନି, ମୋ ବଂଶର କଳଙ୍କକୁ ନିଜ ହାତରେ ଶେଷ କରିଦେବି।
ମୁଁ ମରିବାକୁ ଚାହେଁ, ମରିବାକୁ ଚାହେଁ।
ଦେଖିଲେ ତ ଆଜ୍ଞା ଇଏ ଦୁଇ ଜଣ ପୁରା କେତାର ଗୌରୀ ଆଉ ଲେଲା ମଜୁନଙ୍କ ପ୍ରେମକୁ ବି ହେମାଳ କରିଦେଇଛନ୍ତି।
ପ୍ରେମ କରୁଛୁ ପ୍ରେମ ହେଲେ କହିପାରିବ ଜଣେ ନାରୀ କ'ଣ ଖାଲି ପ୍ରେମିକା ହେଇପାରେ, ସେ କ'ଣ ମା ହେଇପାରିବନି, ଭଉଣୀ ହେଇପାରିବନି।
ଭଉଣୀ ଏ କ'ଣ ତୁ କହିବାକୁ ଚାହୁଁଛୁ?
ଆରେ ମୁଁ କହୁନି, ତମ ଶଙ୍ଖା ସିନ୍ଦୁର ପିନ୍ଧିସାରିବା ପରେ ଏ ଦୁନିଆ କହୁଛି ମୁଁ ମାନସର ମା ଘଟିବାକୁ ଦେବିନି।
କୁଳଟା ଅଛି, ମୋ ବଂଶରେ କଳଙ୍କର କଳା ବଳି ଦେବାକୁ ବସିଛି।
ଆଉ ଆଜି ଯଦି ମାଲି ମରିଯାଏ, ଖୁନର ପଥରେ ହାତରେ ହାତ କଳା ପିନ୍ଧି କୋଠରେ କାଠ ଗଡ଼ା ପର୍ଯ୍ୟନ୍ତ ଯାଇପାରନ୍ତି।
ତେଣୁ ମୋର ଅନୁରୋଧ, ଆପଣ ନିଜକୁ ସଂଯତ କରିନିଅନ୍ତୁ।
ତୋରି କଥା ରଖି ମୁଁ ଆଜିଠାରୁ ନିଜକୁ ସଂଯତ ହେବାକୁ ଚେଷ୍ଟା କରିବି। ତୁ ତାକୁ କହିଦେ ସେ ଯେମିତି ମୋ ସଂଯତର ବନ୍ଧଟାକୁ ନ ଭାଙ୍ଗେ।
ଦେଖୁଛ ଭଉଣୀ, ମାନସଙ୍କ ସାଙ୍ଗରେ ଦୀପଦ କଥା ଆମର ମୋତେ କେମିତି ପୁରସ୍କାର।
ତଥାପି ତୁମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ ମାନି। ମାନସ ଭାଇଙ୍କ ରକ୍ତକୁ ଏ ଦୁନିଆର ଆଲୋକ ଦେଖାଇବାକୁ ହେଲେ ତୁମକୁ ପତର ନାହିଁ, ପଥର ହେବାକୁ ପଡ଼ିବ।
ବର୍ଷା, ବର୍ଷା କୁଆଡ଼େ ଗଲ ମ? ଆସି ଆଠଟା ବଜିଲାଣି, ଚା ଟିକେ ପିଇଥିଲେ ମୁଁ ଅଫିସ ଯାଇଥାନ୍ତି, ଏପର୍ଯ୍ୟନ୍ତ ଚା ଟିକେ ମିଳିଲାନି। ବର୍ଷା
ସରି ବାବା, ଦେଖ ଆଜି ସୋମବାର, ମୋର ମନ୍ଦିର ଯିବା ବି ଲେଟ୍ ହେଲାଣି। ମୁଁ ଚାକରାଣୀ କହିଦେଇଛି, ସିଏ ତୁମକୁ ଆଣି ଗୋଟେ ବଢ଼ିଆ ଗରମା ଗରମ ଚା ଦେଇଦେବ। ମୁଁ ଟିକେ ମନ୍ଦିରକୁ ଯିବି ଆଉ ଆସିବି।
ଆଇ ହାଭ୍ ନୋ ଅବଜେକ୍ସନ୍। ଓକେ
ଆସିବା। ଏଇ ଅଫିସ ଯାଇନଥିବ, ମୋ ପାଇଁ ଅପେକ୍ଷା କରିଥିବ। ବାବୁ ଚା ନିଅନ୍ତୁ। ଭାଉଜ କିଏ କାହାର ଭାଉଜ? ଜଣେ ଷ୍ଟେସନ କୁଲିର ସ୍ତ୍ରୀ, ସେ କେବେ ତମ ଭଳି ହାକିମ ବାବୁର ଭାଉଜ ହେଇପାରେ ନା। ପଇସା ଅଭାବରୁ ଯା ପୁଅ ଆସି ଛକରେ ଜୋତା ପୋଲିସ କରୁଛି, ତା ମା କେବେ ତମ ଭଳି ବଡ ଲୋକ ଦ୍ୱାଇର ଭାଉଜ ହେଇପାରେ ନା। ନିଜ ଅଭାବ ସଂସାରର ଗୁଜୁରାଣ ମେଣ୍ଟେଇବାକୁ ଯେ ଆସି ବାବୁ ଘରେ ବାସନ ମାଜୁଛି, ନର୍ଦ୍ଦମାରେ ପଡୁଥିବା ବାସି ଖାଇବାକୁ, ତା ଚିଣ୍ଡା ପଣ ତ କାନିରେ ସାତ ଗଣ୍ଠି ପକାଇ ତା ଛୁଆ ପାଇଁ ନେଇ ଆସୁଛି, ସେ ଚାକରଣୀଟା କେବେ ତମ ଭଳି ବଡ ଲୋକ ଦ୍ୱାଇର ଭାଉଜ ହେଇପାରେ ନା।
ଶୁଣ ଭାଉଜ।
କଣ ଶୁଣେଇବ, କଣ ଶୁଣେଇବ? ଭାବିଛ ତମ ବଡ ଲୋକ ପଣିଆ ଦେଖି ତମ ଭାଇ ଡରିଗଲେ ବୋଲି ମୁଁ ଡରିଯିବି? ନାଇଁ ବାଦଲ, ନାଇଁ। ପୁଅ ଯଦି ବେଶାସନ ହୁଏ, ତାକୁ ଶାସନ କରିବା ଦାୟିତ୍ୱ ହଉଛି ମାର। ମୁଁ ତମକୁ ଶାସନ କରିବି ବାଦଲ, ମୁଁ ତମକୁ ଶାସନ କରିବି। ଆଜି ତମ କାନ ଧରି ଏଠୁ ମୁଁ ତମକୁ ଘୋଷାରି ଘୋଷାରି ନେଇଯିବି। ଆସ ଆସ ମୋ ସାଙ୍ଗରେ, ଆସ କହୁଛି, ଆସ ବାଦଲ।
ଓ ଭାଇ, ତାହେଲେ ତମକୁ ଜାଣିଶୁଣି ଏଠି ମୋତେ ପଠେଇଛନ୍ତି, ମୋତେ ବ୍ଲାକମେଲିଂ କରିବା ପାଇଁ, ମୋ ମାନ ସମାନ ଇଜ୍ଜତକୁ ଫୁଟପଥରେ ନିଲାମ କରିବା ପାଇଁ।
ତମ ଭାଇ ଜାଣିନାହାନ୍ତି, ଜାଣିନାହାନ୍ତି ସେ ମୁଁ ଆସିକି ଏଇଠି ଚାକରାଣୀ କାମ କରୁଛି ବୋଲି। ତା ଛଡ଼ା କଣ ବାପ ମା କଣ କେବେ ନିଜ ଛୁଆର ଅମଙ୍ଗଳ ଚାହାନ୍ତି?
ବେଶ, ପ୍ରକୃତରେ ତମେ ଯଦି ମୋର ମଙ୍ଗଳ ଚାହୁଁଥା, ପ୍ରକୃତରେ ମୋତେ ଯଦି ନିଜ ପୁଅ ଭଳି ଭଲ ପାଉଥା, ଆଉ ତମ କହିବା କଥା ଯଦି ତମ ମନର କଥା ହେଇଥାଏ, ତାହେଲେ ମୋ ମଙ୍ଗଳ ପାଇଁ, ମୋ ଭବିଷ୍ୟତ ପାଇଁ କୌଣସି ଦିନ ବି ନିଜକୁ ମୋ ଭାଉଜ ବୋଲି ପରିଚୟ ଦେବନି। ତମକୁ ସେଇ ଭାଇଙ୍କ ନିୟମ।
ବାହ ବାହ ମଝିଆ ଭାଇ, ବାହ। ଭାଇଙ୍କ ରାଣ ପକେଇ ଦେଇ ତୁ ଅନେକ ଦିନର ପୁରୁଣା କଥାଟାକୁ ଦୋହରେଇ ଦେଲି। ସେଦିନ ଧର୍ମର ପ୍ରତିଷ୍ଠା ପାଇଁ ଶ୍ରୀକୃଷ୍ଣଙ୍କ କଥାରେ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିବାକୁ କରିଥିଲା ଯେ ନରେ ବାଗୁଞ୍ଜରେ ଅସୁସ୍ଥ ମାହତ, ହେଲେ ଆଜି ଆଜି ତୋ ପ୍ରତିଷ୍ଠା ପାଇଁ ଆମ ମା ସମାନ ଭାଉଜଙ୍କୁ କହିବାକୁ ପଡ଼ିବ ଯେ ସେ ଆମ ମା ନୁହନ୍ତି, ଗୋଟାଏ ଦିନାହୀନା ଚାକରାଣୀ।
ମୁଁ ଚାକିରି କରିଛି ଭାଉଜ, ମଝା ମୁଁ ଶ୍ୱଶୁରଙ୍କ ପର୍ସନାଲ ଡ୍ରାଇଭର।
ଓ ଫୋ, ମୁଁ ବୁଝିପାରୁନି କ'ଣ ତମର ଉଦ୍ଦେଶ୍ୟ।
କଣ ପାଇଁ ତମ ପଛରେ ପଡିଛ? କଣ ପାଇଁ ମୋ ପ୍ରେଷ୍ଟିଜ୍ ଷ୍ଟାଟସ୍ ଇମେଜ୍କୁ ନେଇ ତମେ ଖେଳ ଖେଳୁଛ? କଣ ପାଇଁ?
ଯୋଉଦିନ ତୋର କଲେଜରେ ନାଁ ଲେଖା ହବା ପାଇଁ ଭାଇ ଆମର ସାତ ପୁରୁଷର ଭିଟାମାଟିକୁ ବନ୍ଧା ପକାଇ ତୋ ହାତରେ ଟଙ୍କା ଧରେଇ ଦେଇଥିଲେ, କୋଉଠି ଥିଲା ତୋର ପ୍ରେଷ୍ଟିଜ୍? ଯୋଉଦିନ ତୋର ଫର୍ମ ଫିଲ୍ ହବା ପାଇଁ ଭାଉଜ ତାଙ୍କ ବେକରୁ ମଙ୍ଗଳସୂତ୍ର ଖୋଲି ତୋ ହାତରେ ଧରେଇ ଦେଇଥିଲେ, କୋଉଠି ଥିଲା ତୋର ଟାଟସ୍? ଯୋଉଦିନ ତୁ ଇଣ୍ଟରଭ୍ୟୁ ଦେବାକୁ ଆସିବୁ ବୋଲି ଆମ ଘରର ଶେଷ ସମ୍ବଳ ବଉଳି ଗାଈ ବିକି ଭାଉଜ ତଳେ ତୋ ହାତରେ ଟଙ୍କା ଧରେଇ ଦେଇଥିଲେ, କୋଉଠି ଥିଲା ତୋର ଇମେଜ୍? କହିଲା କନ୍ନା ପ୍ରେଷ୍ଟିଜ୍ ଷ୍ଟାଟସ୍ ଇମେଜ୍? ଓ ଭାଉଜ ତମେ ଚୁପ୍ ରୁହ, ସେଦିନ ସିନା ଲକ୍ଷ୍ମଣ ନିଜ ଭାଉଜଙ୍କ ସୁରକ୍ଷା ପାଇଁ ପଞ୍ଚପଟିରେ 3,000 ଦେଇଥିଲା, ହେଲେ ଆଜି ଆଜି ଏଠି ସ୍ୱାର୍ଥପର ଲକ୍ଷ୍ମଣ ଭାଇଙ୍କ ରାଣ ପକାଇ ଦେଇ ଭାଉଜଙ୍କ ପାଇଁ 3,000 ଦେଇଛି। ତୋରେ ଶାସନ କରିବାର ହାତଟାକୁ ସଞ୍ଜତ କର, ତା ନହେଲେ ମୋ ହାତଟା ବି।
ଗୋଟେ ଡ୍ରାଇଭର, ତୁ ପୁଣି ମୋ ଆଖି ଆଗରେ ମୋ ସ୍ୱାମୀଙ୍କ ଉପରେ ହାତ ଉଡେଇ ଦେଲୁ? ଜାଣିଲେ ବିଚରାଟାରେ ଚାକିରି ଚାଲିଯିବ। ମା ଦୟା କରନ୍ତୁ, ମା ମୋ ଗୃହରେ ଏତିକି ରଖନ୍ତୁ, ଦୟା କରନ୍ତୁ।
ସକାଳୁ ସକାଳୁ ଘର ଭିତରେ ପାଟିତୁଣ୍ଡ କଣ ପାଇଁ?
ପାଟି ହବନି, କୋଉଠୁ ଗୋଟେ ଟୋକାକୁ ଧରି ଆଣି ତାକୁ ଡ୍ରାଇଭର ଭାବେ ପୋଷ୍ଟିଂ କରିଦେଲ, ଚାକିରି କରିବାର ଦିନ କେଡ଼େ ଯାଇନି, ସେ ଆଜି ମୋ ଆଖି ଆଗରେ ଭାତଙ୍କ ଉପରେ ହାତ ଉଠେଇ ଦେଲା।
ରାଜୀବ କଥାକୁ ବିଶ୍ୱାସ କରି ତୁମକୁ ମୋର ପର୍ସନାଲ ଡ୍ରାଇଭର ଭାବେ ମୁଁ ଆପଏଣ୍ଟମେଣ୍ଟ ଦେଇଥିଲି, ଶେଷରେ ତୁମେ ଆଜି ମୋ ଜ୍ୱାଇଁ ଉପରକୁ ହାତ ଉଠେଇ ପାରିଲ।
ସାର୍, ମୁଁ ଆପଣଙ୍କ ଜ୍ୱାଇଁ ଉପରକୁ ହାତ ଉଠେଇନି, ବରଂ ମୋର କୃତଜ୍ଞ ମଜା ଭାଇ ଉପରକୁ ମୁଁ ହାତ ଉଠେଇବାକୁ ପରିସ୍ଥିତି ବାଧ୍ୟ କରିଛି। ମାନେଟା ମୋତେ ନ ପଚାରି ମୋ ମା ସମାନ ଭାଉଜୀଙ୍କୁ ପଚାରିଲେ ତମେ ଠିକ ଉତ୍ତର ପାଇଯିବ। କହିଦିଅ ଭାଉଜ, ଏମାନଙ୍କ ପ୍ରକୃତ ସତ କଥାଟା କହିଦିଅ, କହିଦିଅ ଭାଉଜ, ଏମାନଙ୍କ ପ୍ରକୃତ ସତ କଥାଟା କହିଦିଅ। ଦେଖୁଛନ୍ତି, ଦେଖୁଛନ୍ତି ଡାଡି, ଏ ଛୋଟ ଲୋକ ଡ୍ରାଇଭର ଠାରୁ ଚାଲାକି ଦେଖୁଛନ୍ତି? ନିଜକୁ ବଞ୍ଚିବା ପାଇଁ କହୁଥିଲା କ'ଣ ନା ସିଏ କୁଆଡ଼େ ମୋ ସାନ ଭାଇ, ଏଇ ସାଙ୍ଗେ ସାଙ୍ଗେ ଏ ଘର ଚାକରାଣୀକୁ କହୁଛି କ'ଣ ନା ସିଏ କୁଆଡ଼େ ମୋ ଭାଉଜ। ଏଠି ସମସ୍ତଙ୍କ ଆଗରେ ମୋତେ ଛୋଟ କରିଦେବା ପାଇଁ ଗୋଟେ ରୀତିମତ ଚକ୍ରାନ୍ତ ଚାଲିଛି, କିଏ କୋଉଠୁ ଚାଲି ଆସେ ନିଜ ସ୍ୱାର୍ଥ ପାଇଁ? ଯଦି ମୋ ଉପରେ ଅଧିକାର ସାବ୍ୟସ୍ତ କରେ ତାହେଲେ ମୁଁ ତ ସମସ୍ତଙ୍କ ଅଧିକାରକୁ ମାନି ନେଇପାରିବିନି। ତା ଛଡ଼ା ତା କହିବ ଅନୁସାରେ ଯଦି ସେ ମୋ ସାନ ଭାଇ ଆଉ ଏ ଘରର ଚାକରାଣୀ ହେଉଛି ମୋ ଭାଉଜ, ତାହେଲେ ସେ ସମସ୍ତଙ୍କ ଆଗରେ ମୁହଁ ଖୋଲି କହିଦିଅନ୍ତୁ ସେ ମୋ ଭାଉଜ ବୋଲି। ବାସ୍, ମୁଁ ହସି ହସି ମୋ ଦୋଷ ସ୍ୱୀକାର କରିଦେବି। ଏମାନଙ୍କ ପ୍ରକୃତ ସତ କଥା କହିଦିଅ, କହିଦିଅ ଭାଉଜ, ମୋ ଜାମାଇଙ୍କ ମୁଖାଟାକୁ ଖୋଲି ଦିଅ, କହିଦିଅ ଭାଉଜ।
ଆବେ ଚୁପଚାପ ଠିଆ ହେଲୁ କାହିଁକି? କହୁନୁ କହୁନୁ ମୋ ଭାଉଜ ବୋଲି, କହ କହ ମୋ ଭାଉଜ ବୋଲି, କହ କହ ମୋ ଭାଉଜ ବୋଲି, କହ କହ।
ଆପଣମାନେ ପ୍ରଶ୍ନ ପଚାରି ମୋତେ ବିଚଳିତ କରିଦିଅନ୍ତୁନି, ମୁଁ କିଛି କହିପାରିବିନି।
ସତ କହ, କଣ ପାଇଁ ତୁମ ସ୍ୱାମୀଙ୍କୁ ବଦନାମ କରିବା ପାଇଁ ବସିଥିଲୁ?
ଆପଣ ମୋତେ ବିଶ୍ୱାସ କରନ୍ତୁ, ମୁଁ
କିଛି ନ କହି ଚୁପଚାପ ଗାଡି ଚାବି ଦେଇ ଘରୁ ବାହାରି ଯା, ବାହାରି ଯା, ବାହାରି ଯା ଘରୁ କହୁଛି।
ଠିକ ଅଛି, ମୋର ବି ଆଉ ଏଠି ଚାକିରି କରିବା ଦରକାର ନାହିଁ, ଏ ନିଅନ୍ତୁ ଆପଣ ଗାଡ଼ି ଚାବି ରଖନ୍ତୁ। ଆଉ ଗଲାବେଳେ ଗୋଟାଏ କଥା କହିଯାଉଛି, ଆପଣଙ୍କରେ ଜ୍ୱାଇଁ ଦେହର ମିଛ ଖୋଳବାଟା ମୁଁ ଦିନେ ନା ଦିନେ ଖୋଲିଦେବି। ଆସୁଛି ସାର୍, ନମସ୍କାର।
ବାଦଲ, ଏଭଳି ଗୋଟେ ଅପ୍ରୀତିକର ପରିସ୍ଥିତି ପାଇଁ ଆଇ ଆମ୍ ଭେରି ସରି, ଡୋଣ୍ଟ ମାଇ ଡୋଣ୍ଟ ମାଇ।
ଦେଖିଲ ଦେଖିଲ ବର୍ଷା, ସେଦିନ ଛକ ଉପରେ ସେ ଷ୍ଟେସନ କୁଲି ଆଉ ତା ପୁଅ ମୋ ସାଙ୍ଗରେ ଗାଁର ଗୋଟେ ପୁରୁଣା ସମ୍ପର୍କ ଯୋଡ଼ି ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଚେଷ୍ଟା କଲା ଭଳି ଆଜି ଏ ଘରର ଗୋଟେ ସାମାନ୍ୟ ଡ୍ରାଇଭର ଘରର ଚାକରାଣୀକୁ ମୋ ଭାଉଜ ସଜେଇ ମୋତେ ସମସ୍ତଙ୍କ ଆଗରେ ଏକ୍ସପୋଜ୍ କରିବା ପାଇଁ ବସିଥିଲା। ଇଡିଏଟ୍,
ଠିକ ତମ ପରି ନୁହଁ ତ?
ମାନେ
ମାନେଟା ଏଇଆ ଯେ ନିଜକୁ ଅତି ଚାଲାକ ଭାବୁଥିବା କାଉଟା ବି ସକାଳୁ ସକାଳୁ ବିଷ୍ଟା ଖେଳାଏ ସାଇଲେଣ୍ଟ। ଅନ୍ୟ କେହି ନ ଜାଣିଲେ ବି ମୁଁ ଭଲ ଭାବରେ କନଫର୍ମ ଯେ ତମେ ହଉଛ ଗୋଟେ ନୀଳ ବର୍ଣ୍ଣଧାରୀ ଶୃଗାଳ, ବଜାରରେ ଚିକ୍ମିକ୍ କରୁଥିବା ଗୋଟେ ଶସ୍ତା ଇମିଟେସନ୍। ସମସ୍ତଙ୍କୁ ତମେ ଧୂଆଁ ବାଣ ମାରି ଠକିଦେଲେ ବି ଈଶ୍ୱରଙ୍କୁ ତମେ କେବେ ଠକି ଦେଇପାରିବନି। ଏବେ ବି ସମୟ ଅଛି ବାଦଲ, ନିଜ ଭୁଲର ସଂଶୋଧନ କରିବାକୁ ଚେଷ୍ଟା କର, ତା ନହେଲେ ତମ ପାଦ ତଳର ମାଟିଟା କୋଉ ମୁହୂର୍ତ୍ତରେ ଭୁଷୁଡ଼ି ପଡ଼ିବ। ମାଇଣ୍ଡ ଇଟ୍।
ତମର କ'ଣ ବର୍ଷା?
ବ୍ୟାଡ୍, ଠୁ ବ୍ୟାଡ୍। ବାଦଲ ବାବୁ, ଏ ବର୍ଷା ଜଳରେ ଆପଣ ସାରା ଜୀବନ ଭିଜିଲେ ବି ଟିକିଏ ବି ଶାନ୍ତି ପାଇବେନି। ବାଦଲ ବାବୁ, ଟିକିଏ ବି ଶାନ୍ତି
ପାଇବେନି।
ବାଦଲ ବାବୁ, ଆପଣଙ୍କ ଦୁଃଖ ଦେଖି ମୋ ଛାତିଟା ଫାଟି ଯାଉଛି। ବାଦଲ ବାବୁ, ମୋ ଛାତିଟା ଫାଟି ଯାଉଛି। ବାଦଲ ବାବୁ, ବାଦଲ ବାବୁ, ବନ୍ଧୁ ବୋଲି ଭାବି ମୋ ହାତ ସହିତ ଆପଣ ହାତ ମିଶାନ୍ତୁ, ଦେଖିବେ ମୁଁ ଆପଣଙ୍କ ପାଇଁ ସୁନେଲି ଭବିଷ୍ୟତ ଗଢ଼ିଦେବି। ରଙ୍ଗୀନ ପ୍ରଜାପତିମାନଙ୍କ ଗହଣରେ ଆପଣ ଲାଇଫ୍ଟାକୁ ଏଞ୍ଜୟ କରିବେ, ଏଞ୍ଜୟ। ଆଉ ତାପରେ ବାଦଲ ବାବୁ ଏମିତି ଖେଳ ଖେଳିବେ ଯେ ଏ ପାଇକ୍ରା ବଂଶର ସମସ୍ତ ପ୍ରପର୍ଟିର ମାଲିକ ଆପଣ ହେଇଯିବେ।
ତମେ ସତ କହୁଛ ବୈଶାଖ?
ମାଇ ସେଲ୍ ବୈଶାଖ ଖୁରାନ।
ଚାଲିଗଲେ, ହଜାର ଥର ମନା କଲି ଘରେ ଖାଇପିଇ ରେଷ୍ଟ ନିଅ, ବାହାରକୁ ଯିବା ଦରକାର ନାହିଁ। ହେଲେ ମୋ କଥା କିଏ ଶୁଣୁଛି? ଟିକିଏ ଆଖି ଘୋଡ଼ାଇଲେ ବାବୁ ବାହାରି ପଡ଼ିଲେ, ଆଜି ଆସନ୍ତୁ ତାଙ୍କର ଦିନକୁ ମୋର ଦିନେ।
ତମେ
ଆମ ଘରେ?
ହଁ, ତମ ଘରେ ତମ ପାଖରେ କାମ ଅଛି। ନିତି, ନିହାତି ଗୋଟେ ଅସୁବିଧାରେ ପଡ଼ି ମୁଁ ତମ ପାଖକୁ ଆସିବାକୁ ବାଧ୍ୟ ହେଲି। ବାବୁଙ୍କୁ ନୂଆ ଜ୍ୱାଇଁ ଏମ୍ଡି ଭାବେ ଜଏନ୍ କଲା ପରେ ତନାଘନା ଅଡିଟ୍ କରୁଛନ୍ତି। ଯାହା ଜଣାପଡୁଛି, ଏ ଟଙ୍କା ଆତ୍ମସତ ଅଭିଯୋଗରେ ସେ ମୋତେ ଖାଲି ଚାକିରିରୁ ସସ୍ପେଣ୍ଡ କରିଦେବେନି, ସବୁଦିନ ପାଇଁ ସେ ଜେଲ୍କୁ ପଠେଇଦେବେ। ଏଇଠି ଜେଲ୍କୁ ପଠେଇଦେବେ। ଆଉ ଆମ ଦିନଙ୍କ ସ୍ୱପ୍ନ ସବୁ ମିଛ ହେଇଯିବ, ଏତେ ମିଛ ହେଇଯିବ, ସବୁ ମିଛ ହେଇଯିବ।
ହେଲେ ଭାଇ ତ ଘରେ ନାହାନ୍ତି, ଏ ପରିସ୍ଥିତିରେ ମୁଁ ତମକୁ କେମିତି ସାହାଯ୍ୟ କରିବି?
ଏ ଦୁନିଆରେ ଏତେ ବଡ଼ କଥା କହିବାକୁ ମୋ ବିବେକଟା ମୋତେ ତୁମକୁ ବାଧା ଦଉଛି। ଏତେ ମୋ ବିବେକଟା ମୋତେ ତୁମକୁ ବାଧା ଦଉଛି।
କୁହ ପଇସା, କୁହ।
ଏତେ ଏ ନୂଆ ମ୍ୟାନେଜିଂ ଡିରେକ୍ଟର ବାଦଲ ପ୍ରଧାନ ମୁହଁଟାକୁ ବନ୍ଦ କରିବା ପାଇଁ ହେଲେ କେଇଟା ମୁହୂର୍ତ୍ତ ପାଇଁ, ମାତ୍ର କେଇଟା ମୁହୂର୍ତ୍ତ ପାଇଁ ତମେ ତାକୁ ତମ ପ୍ରେମ ଡୋରିରେ ବାନ୍ଧି
ରଖିବେ।
ତମେ ତମ ସ୍ୱାମୀର ମଲା ମୁହଁ ଦେଖିବ।
ତମ ଖୁସି ପାଇଁ ଏଇଠି ତା ଜୀବନକୁ ବାଜି ଲଗେଇଦେବ, ହେଲେ ମୁଁ ଜାଣେ ନା ଏ ପରୀକ୍ଷାରେ ମୁଁ ଜିତିବି କି ହାରିବି।
ତମେ ଜିତିବ, ତମେ ନିଶ୍ଚୟ ଜିତିବ। ବାହାରେ ବାଦଲ ପ୍ରଧାନ ଛଡ଼ା ହେଇଛି, ମୁଁ ତାକୁ ଏଇଠିକି ଡାକି ଦଉଛି।
ହେ ଭଗବାନ, ଏ ଜଟିଳ ପରିସ୍ଥିତିର ମୁକାବିଲା କରିବା ପାଇଁ ତମେ ମୋତେ ସାହସ ଦିଅ ପ୍ରଭୁ, ତମେ ମୋତେ ସାହସ ଦିଅ।
ହାଏ ମାଇ ସ୍ୱିଟ୍ ହାର୍ଟ, ତମକୁ ଦେଖିସାରିଲା ପରେ ମୋତେ ଯେମିତି ଲାଗୁଛି ଏ ଦୁନିଆ ଯାକର ସବୁଯାକ ସୌନ୍ଦର୍ଯ୍ୟ ଯେମିତି ତମରି ପାଖରେ ଠୁଳ ହେଇ ରହିଛି, ଆଉ ଏ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ମୁଁ ତମ ପାଖରେ ସୌନ୍ଦର୍ଯ୍ୟର ପୂଜାରୀ।
ବର୍ଷା, ତମେ ଏଠି
ଆସିଥିଲି ଦେଖିବାକୁ ମୋ ଯୋଗ୍ୟ ସ୍ୱାମୀ କେମିତି ମୋତେ ଉପେକ୍ଷା କରି ଲେବର ବସ୍ତ୍ର ଗୋଟେ ଥାର୍ଡ ଗ୍ରେଡ୍ ଝିଅ ସାଙ୍ଗରେ ଲାଇଫ୍ କରିଛି, ମୋତେ ଏନ୍ଜୟ କରୁଛନ୍ତି। ତମ ଭଳି ଗୋଟେ ଲମ୍ପଟ ଚରିତ୍ରହୀନ ମୋ ନାଁ ଧଡ଼ାକିବାର ଅଧିକାର ନାହିଁ।
ମୁଁ ଗୋଟେ ଲମ୍ପଟ,
ମୁଁ ଗୋଟେ ଚରିତ୍ରହୀନ, ହେଲେ ଏଥିପାଇଁ ଦାୟୀ କେବଳ ତମେ। ତମ ଭଳି ଗୁଡ଼ା ନିର୍ଜୀବ କଣ୍ଢେଇକୁ ତମ ଡାଡି ଜୋର ଜବରଦସ୍ତ ମୋ ବେକରେ ଛନ୍ଦେଇ ଦେଇଛନ୍ତି। ଖାସ୍ ତମରି ପାଇଁ, ତମରି ପାଇଁ ମୋ ଲାଇଫଟା ଆଜି ସ୍ପଏଲ ହେଇଯାଇଛି। ସହିବାକୁ ହବ, ସହିବାକୁ ହବ। ଆଜି ପର୍ଯ୍ୟନ୍ତ ତମ ବାପ ଝିଅ ଦୁଇ ଜଣ ମିଶି ମତେ ଗୋଟା ଗୋଲାମ କରି ରଖିଥିଲ, ହେଲେ ଆଜି ତମେ ନିଜ ଶୃଙ୍ଖଳକୁ ମୁଁ ନିଜ ହାତରେ ଖୋଲି ସ୍ୱାଧୀନ ହେଇଯାଇଛି। ମୋ ସ୍ୱାଧୀନତା ଉପରେ ହସ୍ତକ୍ଷେପ କଲେ ମୁଁ ତମକୁ ଡିଭୋର୍ସ କରିବି। ଡିଭୋର୍ସ
ପିମ୍ପୁଡ଼ିର ପର କଳିଛି ମିଶ୍ୱରବାଦ, ଉଡ଼ି ଉଡ଼ି ସେ ଆକାଶର ନୀଳିମା ଛୁଇଁବାକୁ ଚେଷ୍ଟା କରୁଛି। ଏବେ ବି ସମୟ ଅଛି ବାଦର, ଫେରି ଆସ, ତା ନହେଲେ ତମର ସେ ଉଡ଼ୁଥିବା ଡେଣାଟା, ଆଇ ମିନ୍ ସେ ଡେଣାରେ ଥିବା ପରଟା ଝଡ଼ି ପଡ଼ିବ।
ଓ ତମେ ତାହେଲେ ମୋତେ ଚ୍ୟାଲେଞ୍ଜ କରୁଛ ନାଇଁ? ଓକେ, ଆଜିଠୁ ବଦଲ ପ୍ରଧାନ ତମ ପାଇଁ ମରିଗଲା।
ମଙ୍ଗଳସୂତ୍ର ହଉଛି ଦୁଇଟି ମନର ପବିତ୍ର ବନ୍ଧନର ଚିହ୍ନ। ନିୟମା, ଏ ମଙ୍ଗଳସୂତ୍ରକୁ ତମ ନିଜ ପାଖରେ ସାଇତି ରଖ। ନିଅ, କାନ୍ଦନା ମା, କାନ୍ଦନା। ଏ ରାଜୀବ ତା ଆଖି ଆଗରେ ଏତେ ବଡ଼ ଅଘଟଣ ଘଟିବାକୁ ଦେବନି। ବାବୁ, ମୁଁ ତମକୁ ନେହୁରା ହେଉଛି। ବାବୁ, ତମେ ଲକ୍ଷ୍ମୀ ଠାକୁରାଣୀଙ୍କ ଆଖିରେ ଲୁହ ଦିଅନି। ଭଗବାନ ସହିବେନି ବାବୁ, ଭଗବାନ ସହିବେନି, ଭଗବାନ ସହିବେନି।
ତୋର ସେ ଉପଦେଶ ଗୁଡ଼ାକ ତୁ ତୋ ପାଖରେ ରଖ, ମୋତେ ଦେବା ଦରକାର ନାହିଁ। ବରଂ ତୋ ଲକ୍ଷ୍ମୀ ଠାକୁରାଣୀକୁ ଉପଦେଶ ଦେଇ ବୁଝେଇ ଦେ।
ମୋ ସ୍ୱାମୀଙ୍କର ତ କିଛି ଦୋଷ ନାହିଁ, କିଛି ଦୋଷ ନାହିଁ ତାଙ୍କର। ମୋ ସ୍ୱାମୀଙ୍କର ଅଧପତନ ପାଇଁ କେବଳ ଏଇ ଝଡ଼ା ଦାୟୀ। ମୋ ସଖାଚିନ୍ଦ୍ରକୁ ମୋ ଘରୁ ଛଡ଼ାଇ ନେବାକୁ ବସିଛି।
ଜୋଇ ବାବୁଙ୍କ ସହିତ ତୋର ସମ୍ପର୍କ କଣ? ଆରେ କହ, ଆଜି ଆଜି ତତେ ତୋ ଭାଇ ରଣ୍ଡି।
ମୋତେ ବିଶ୍ୱାସ କର ଭାଇ, ମୋତେ ବିଶ୍ୱାସ କର। ପାଦର ବାବୁକୁ ମୁଁ ଚିହ୍ନା ନାକି ଜାଣିଲା, ଏହି ପଇସା ପୁରାଣ କଥାରେ ପଡ଼ି
ମରିପାରିଲୁନି ତୁ। ଆରେ ମରିପାରିଲୁନି? ଆରେ ଯୋଉ ମାଲିକ ମୁଠା ମୁଠା ଟଙ୍କା ଖର୍ଚ୍ଚ କରି ତୋ ଭାଇର ଜୀବନ ବଞ୍ଚାଇଲା, ତୁ ଶେଷରେ ତାଙ୍କରି ଝିଅର ଜୀବନକୁ ନେଇ ଖେଳ ଖେଳୁଛୁ।
ଆଜି ପର୍ଯ୍ୟନ୍ତ ମୁଁ ତମକୁ ମିଛ କହି ଆସିଥିଲି, ତମକୁ ଭଲ କରିବା ପାଇଁ ବାବୁ ଟଙ୍କା ଦେଇନଥିଲେ, ଟଙ୍କା ଦେଇଥିଲେ ଏଇ ପଇସା କୁରାନା। ହଁ ଭାଇ, ତମକୁ ବଞ୍ଚାଇବାକୁ ଯାଇ ଇତି ତା ଜୀବନର ସବୁକିଛି ପଇସା କୁରାନା ପାଦ ତଳେ ଓଝାଡ଼ି ଦେଇଥିଲା। ଆଉ ସିଏ ମୋତେ ପ୍ରତିଶ୍ରୁତି ଦେଇଥିଲା, ମୋ ମଥାରେ ସିନ୍ଦୁର, ହାତରେ ଶଙ୍ଖା ଦେଇ ମୋର ସବୁ କଳଙ୍କକୁ ଲିଭେଇ ଦେବ। ଆଉ ଆଜି ସେଇ ଶଙ୍ଖା ସିନ୍ଦୁର ଖାତିରେ ମୁଁ ଗୋଟିଏ ଖେଳ ନାହିଁ ନାଚୁଛି ଭାଇ, ମୁଁ ଗୋଟିଏ ଖେଳ ନାହିଁ ନାଚୁଛି।
ଭଗବାନ, ତୁ ଜାଣିଛୁ ଆଜି ତୋ ଭାଇର ଇଏ ପଙ୍ଗୁ ଅଥର୍ବ ଅବସ୍ଥା ପାଇ ସେଇ ପଇସା କୁରାନା ଦାୟୀ? ଇଏ ଦୁନିଆ ସିନା ଜାଣିଛି ମୋର ଆକ୍ସିଡେଣ୍ଟ ହେଇଛି, ହେଲେ ମୁଁ ଠିକ୍ ଜାଣିଛି ସେଇ ପଇସା ଖୁରାନା ନିର୍ଦ୍ଦେଶରେ ମୁଁ ଅନ୍ୟମନସ୍କତାର ସୁଯୋଗ ନେଇ ସେଦିନ ସେଦିନ କେହି ଜଣେ ମୋତେ ମେସିନ୍ ଉପରକୁ ଠେଲି ଦେଇଥିଲା।
ମାଇ ଗଡ୍, ରାଜୀବ, ଏତେ ଗୁଡ଼େ ଗୋଟେ ସତ୍ୟକୁ ତମେ ଆଜି ପର୍ଯ୍ୟନ୍ତ ଲୁଚାଇ ରଖିଥିଲ କାହିଁକି?
କେବଳ ଏଇ ହତଭାଗିନୀଟା ପାଇଁ ମା, ଏଇ ହତଭାଗିନୀଟା ପାଇଁ ଆଜି ପର୍ଯ୍ୟନ୍ତ ମୁଁ ମୋ ପାଟିଟାକୁ ବନ୍ଦ କରି ରଖିଥିଲି। ମୋ ପାଟି ଖୋଲିଦେଲେ କାଳେ ସେ ସୈତାନଟା ମୋ ଭଉଣୀଟାର କିଛି କ୍ଷତି କରିଦେବ, କିଛି ଲାଭ ହେଲାନି। ମୋ ଅଜଣାତରେ ସେ ସୈତାନଟା ମୋ ଭଉଣୀର ଜୀବନଟାକୁ ଓଲଟ ପାଲଟ କରିଦେଲା ମା।
ଭାଙ୍ଗି ପଡ଼ ନାରାଜି, ମୁଁ ତୁମକୁ କଥା ଦଉଛି, ସେ ମ୍ୟାନେଜର ପଇସା ଖୁରାନା ତମ ଭଉଣୀ ଇତି ମୁଣ୍ଡରେ ସିନ୍ଦୁର ଦବ।
ଆରେ ତମେ ଚାହିଁ ଦେଖ, ଯାଅ ପୋଲିସ ଷ୍ଟେସନ ଖବର ଦିଅ।
ମୁଁ ସେ ଗାଡ଼ିବାଲାକୁ ଜାଣିଛି, ଆଉ ସେ ଗାଡ଼ି ନମ୍ବର ମଧ୍ୟ ଜାଣିଛି।
କ'ଣ କର ଭାଇ, ସେ ଗାଡ଼ି ମାଲିକ ଜାଣିଛ? ହଁ, କିଏ ସେ? ଶୁଣ, ଚାହୁଁ ଚାହୁଁ ପିଲାଟା ପିଟି ଦେଲ, ତାକୁ ଆମେ ଜମା ଛାଡ଼ିବୁନି।
ଓହୋ, ଆରେ ତୋ ଛୋଟ ନେଇଯାଏ
ये मो पुत्र है
गोटे गाड़ी को धोखा दे
मेडिकल
आकाश भाई कोल खाली करी बिचरा छुआटा चली गला।
अरे उठ, अरे तो छुआ बापा ने कुछ उठ, ए तो भगा, अरे उठ। ए
बाबी, बाबी रे बाप।
ବାପିକୁ ମୋ ଶାଣୀକୁ ନୁହେଁ, ମୋ ବାପିକୁ ମୁଁ ତାରି ପାଖକୁ ନେଇଯିବି, ଯେ ଶ୍ୱଶୁର ଟଙ୍କାରେ ଗାଡ଼ି ଚଢ଼ି ମୋ ବାପିକୁ ଏମିତି ଦଳି ଚକଟି ମାରିଦେଇଛି।
ହେ ସୂର୍ଯ୍ୟ, ଆରେ ତ କୋଉଠିକି ନେଇ ଆସିଲୁ, ଏଇଟା କାହା ଘର, ଆରେ କିଏ ଇଏ?
ଆବେ ଅଜଲ ପ୍ରଧାନ, ଆବେ ଚୋରଙ୍କ ଭଳିଆ ମଣିଷ ମାରିଦେଇ ଘରେ ଲୁଚିଛୁ କ'ଣ? ବେଗ ଆବେ ବାହାରି, ଆବେ ଆବେ ପଦାକୁ ବାହାରି।
ପାଗଳ
ଭଳିଆ ଗର୍ଜନ ଛାଡ଼ୁଛୁ କାହିଁକି? ଆବେ ମୁଁ ଏକା ନୁହେଁ, ଦେଖ ତୋରି ପାଇଁ ଆଜି ସମସ୍ତେ ଆମେ ପାଗଳ ହେଇଯାଇଛୁ। ଆବେ ଦେଖ, ପ୍ରଧାନମନ୍ତ୍ରୀ କୂଳ ଦୀପଟା କେମିତି ଲିଭି ଯାଇଛି।
ମିଛ କଥା, ମୋତେ ବଦନାମ କରିବା ପାଇଁ ଏ ହଉଛି ତୋର ମନ ଗଢ଼ା କଥା
ବାଦଲ ବାବୁ? କାହିଁକି କାହିଁକି ବାଦଲ ବାବୁ, ଯୋଉ ଛୁଆଟା ଦିନ ରାତି ମଝିଆ ବାପା ମଝିଆ ବାପା କହି ତମକୁ ଝୁରି ହଉଥିଲା, ତମେ ତାକୁ ମାରିଦେଲ, କାହିଁକି କାହିଁକି ବାଦଲ ବାବୁ?
ହେ ବାଦଲ, ହେ ଆଣିଛ ଆଣିଛ, ହଁ ବାଦଲ ରେ, ମୋ ବାପି ଭାଇ, ମୋ ବାପି ଭାଇ, ତମେ କଲମ ଆଣିଛ, ଆଣିଛ।
ହେ ତମମାନେ ଏଠି ଚୁପଚାପ ଯିବ ନା ମୁଁ ବାଧ୍ୟ ହୋଇ ଦରୁଆନ ଦେଖିବି। କ'ଣ କହିଲି ବେ, ଦରୱାନ ଡାକିବୁ? ଆବେ କୋଉ ଦରୱାନକୁ ଡାକିବୁ? ଡାକ ଖାଲି ଦରୱାନ କାହିଁକି, ତୋ କୋଟିପତି ଶ୍ୱଶୁରକୁ ଡାକ, ତୋ ଆଧୁନିକ ସ୍ତ୍ରୀକି ଡାକ, ଆବେ ତୋ ଚାକର ଚାକିରାଣୀକି ଡାକ, ଆବେ ସମସ୍ତେ ଆସନ୍ତୁ। କ'ଣ ପାଇଁ ତମ ପଥରେ ପଡ଼ିଛ? ଆକ୍ସିଡେଣ୍ଟ ଇଜ୍ ଅଲୱେଜ୍ ଆକ୍ସିଡେଣ୍ଟ। ଆଉ ତମ କହିବ ଅନୁସାରେ ଯଦି ତମ ପୁଅ ମୋ ଗାଡ଼ି ଚକା ତଳେ ଚାପି ହେଇଯାଇଛି ତାହେଲେ କୁହ କେତେ ଟଙ୍କା ନେଲେ ତମେ ଚାଲିଯିବ? କେତେ
ପୁଅକୁ ମାରିଦେଇ ମୋତେ ଟଙ୍କା ଦେଇଛି, ଟଙ୍କା
କ'ଣ କହିଲୁ? ଟଙ୍କା ଦେବୁ? ଆବେ କେତେ ଟଙ୍କା ଦେବୁ ବେ? 10,000, 20,000, 50,000, ଲକ୍ଷେ? ଆବେ ଆବେ ମୁଁ ନିଜକୁ ବିକ୍ରି କରିଦେଇ ସେତିକି ଟଙ୍କା ଦେଇଦେବି। ହେ ଫେରେଇ ଦେଇପାରିବୁ? ଫେରେଇ ଦେଇ ମୋ ବାପିକୁ? ଆବେ ଫେରେଇ ଦେଇ ମୁଁ ପାରିବୁ ମୋ ବାପିକୁ? ମାରିଦେବି
ତୁ ଲିମିଟ କ୍ରସ୍ କରୁଛୁ, ନିଜକୁ କଣ୍ଟ୍ରୋଲ କର, ଅଦରୱାଇଜ୍ ମୁଁ ତତେ ପୋଲିସରେ ଦେବି।
ଆବେ ଡାକ ବେକ, ଓ ପୋଲିସ କଥା ତୁ ଡାକ।
ହେ ସୂର୍ଯ୍ୟ, ହେ ହେ, ଆରେ ତମେ ଦେଇ ଭାଇ କରିବ, ଘର ମରି ମରିଯିବ। ହେ ସୂର୍ଯ୍ୟ, ସୂର୍ଯ୍ୟ ତତେ ତୋ ଭାଇ ଭାଉଜଙ୍କର।
ଆବେ ମୋ ଭାଇଙ୍କ ପାଇଁ ମୁଁ ତତେ ଛାଡ଼ିଦେଲି।
ତୁମ ବଡ଼ ଭାଇ ସିନା ଦୟାର ଅବତାର ବୋଲି ଏଭଳି ବେଇମାନ ନିମକ ହରମଟାକୁ କ୍ଷମା କରିବା ପାଇଁ ତୁମ ଉପରେ ନିୟମର ବୋଝ ଲଦିଦେଲେ, କିନ୍ତୁ ଏ ବେଇମାନ ନିମକ ହରମକୁ ମୁଁ କେବେ ବି କ୍ଷମା କରିବିନି।
ଡାଡି ବସ, ତମରି ଆଖ୍ୟାକି ତୁମ ଡାଡି ମୋତେ ଇନସଲ୍ଟ କରୁଛନ୍ତି, ଅଥଚ ତମେ ଚୁପଚାପ ଛିଡ଼ା ହେଇଛ।
କାଇଁ ଗୋଟେ ଅଭଦ୍ରଙ୍ଗ ଭଳି ବର୍ଷା ବର୍ଷା ଚିତ୍କାର କରୁଛୁ? ଏ ଘରୁ ବାହାରି ଯିବୁ ନାଇଁ ବାଡ଼ିରେ ପିଟି ପିଟି ଘରୁ ବାହାର କରିଦେବି।
ବାହାରି ଦେବୁ
ସେ କଣ କରିବ କେଜି ବାବୁ ପିଲା ବୁଦ୍ଧିରେ, ମୁଁ ତା କଥା ମନରେ ଧରୁନି ବାବୁ। ମୁଁ ସତ କହୁଛି, ମୁଁ ଯଦି ଜାଣିଥାନ୍ତି ଏ ସୂର୍ଯ୍ୟଟା ମୋତେ ଏଇଠିକି ନେଇ ଆସୁଛି ବାବୁ, ସତ କହୁଛି, ମୁଁ କେବେ ଆସିନଥାନ୍ତି ଏଠିକି, ମୁଁ କେବେ ଆସିନଥାନ୍ତି
ବାବୁ। ହଁ ବାବୁ, ଆମେ ବରଂ ଆମ ପୁଅକୁ ନେଇ ଏଠୁ ଚାଲି ଯାଉଛୁ, ହେଲେ ଆପଣ ଆପଣ ମୋ ବାଦଲକୁ ଏ ଘରୁ ବାହାର କରିଦିଅନ୍ତୁ।
ବାବୁ,
ଆରେ
ସିଏ ସିଏ ପଛେ ନ ମାନୁ, ହେଲେ ବାବୁ ଏ ଆକାଶ ପ୍ରଧାନର ମଝିଆ ଭାଇ ହଉଛି ଏ ବାଦଲ ପ୍ରଧାନ।
ଆକାଶ, ଆରେ ତମେ ମଣିଷ ନା ଦେବତା? ହଁ, ଆରେ ଯୋଉ ଭାଇ ତମ ପୁଅକୁ ଗାଡ଼ି ଆକ୍ସିଡେଣ୍ଟ କରି ମାରିଦେଇଛି, ଶେଷରେ ତୁମେ ତାକୁ
ବାବୁ ତା ପାଇଁ ଆପଣଙ୍କ ପାଖରେ ମୋ ହାତ ଯୋଡ଼ି ଅନୁରୋଧ କରୁଛି, ଆମ ପାଇଁ ତାକୁ ଏ ଘରୁ ବାହାର କରିଦେଇ ତା ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦିଅନ୍ତୁନି ବାବୁ, ଠେଲି ଦିଅନ୍ତୁନି ବାବୁ। ଆମର ସିନା ଗୋଟାଏ ପୁଅ ମରିଗଲା, ହେଲେ ଏ ବାଦଲ ସିଏ ଆମର ବଡ଼ ପୁଅ ବାବୁ।
ସବୁବେଳେ
ବାପ ଛାତିରେ
ଭାଇ ଭାବୁଛୁ, ତମେ ମୋତେ ଅଭିଶାପ ଦିଅ, ତମ ଭଳି ମା ମୋତେ ଜନ୍ମ ଜନ୍ମ ମିଳୁ, ହେଲେ ମୋ ଭଳି କୃତଜ୍ଞ ପୁଅ ତମକୁ କୋଉ ଜନ୍ମରେ ନା ମିଳୁ ବାବୁଜ, କୋଉ ଜନ୍ମରେ ନା ମିଳୁ।
ସୂର୍ଯ୍ୟ,
ତୁ ଆଜି ମୋ ଆଖି ଖୋଲି ଦେଇଛୁ ରେ, ତୁ ଆଜି ମୋ ଆଖି ଖୋଲି ଦେଇଛୁ, ତୁ ମୋତେ କ୍ଷମା କରିଦେ ସୂର୍ଯ୍ୟ, ତୁ ମୋତେ କ୍ଷମା କରିଦେ।
ତୁ ଭଲ ବାଟକୁ ଫେରି ଆସିଛୁ ଜାଣି, ମୋ ଛାତି ଆଜି କୁଣ୍ଡେ ମୋଟ ହେଇଯାଉଛି, ମୁଁ ଆଜି ବହୁତ ଖୁସି ଭାଇ।
ଏ ବାପି, ଆରେ ଦେଖ, ମୁଁ ତୋ ମଝିଆ ବାପା ଡାକୁଛି, ଆରେ ଦେଖ ଆଖି ଖୋଲ, ମୋତେ ମଝିଆ ବାପା ମଝିଆ ବାପା ବୋଲି କହି କଲମ ଆଣିବା ପାଇଁ ମୋ ପାଖରେ ଅଳି କର ବାପି। ଏଇ ଦେଖ, ମୁଁ ଆଜି ପର୍ଯ୍ୟନ୍ତ କଲମ ଆଣିନି ବୋଲି ତୋ ଆଗରେ ମୁଁ କାନ ଧରୁଛି, ଚାପଡ଼ା ଖାଉଛି ବାପି। ହଁ ଭାଇ, ମୁଁ ଆଜି ମୋ ଗାଁକୁ ଫେରିଯିବି, ଆଉ ସେଇଠି ସେଇଠି ତମ ପାଦ ସେବା କରି ଅବଶିଷ୍ଟ ଜୀବନ ବିତେଇବି, ଆଉ ମୋ ବାପି ଭାଇ ମୁଁ ଅନୁତାପର ଲୁହ ଘଟେଇବି।
ଏସବୁ କଣ ହେଇଗଲା ଡାଡି?
ଆଜି ମୋରି ପାଇଁ ତୋର ଏଇ ଅବସ୍ଥା, ଜୀବନ ସାରା ମଣିଷ ଚିହ୍ନିଥିବା ଆଖି ଦିଟା ମୋତେ ବାଦଲ ପାଖରେ ଧୋକା ଖାଇଗଲା ରେ ମା।
ଖାଲି ବାଦଲ ପାଖରେ ନୁହେଁ ମିଷ୍ଟର ପାଇକ ରାୟ, ଏ ପଇସା ଖୁରାନା ପାଖରେ ତମେ ଧୋକା ଖାଇ ଯାଇଛ।
କଣ ତମେ କହିବାକୁ ଚାହୁଁଛ ସେଇଟା ସିଧା କୁହ।
ପାଉଣା ପାଉଣା ପାଉଣା
କି ପାଉଣା?
ଏ ହ୍ୱିଲ ପେପରରେ ଗୋଟେ ଫଟାଫଟ ସାଇନ କର, କଣ ଲେଖା ଅଛି ହ୍ୱିଲ ପେପର? ତମେ ତମ କମ୍ପାନୀକୁ 20 ଲକ୍ଷ ଟଙ୍କାରେ ମୋତେ ବିକ୍ରି କରିଦେଲ।
ତୋର ଏତେ ସାହସ, ତୁ ଗୋଟେ ଚାକର ହେଇ ମାଲିକ ହବାକୁ ଆଶା କରୁଛୁ?
ଚୁପଚାପ ହ୍ୱିଲ ପର ଦସ୍ତଖତ କରିଦେ।
ତୁମ ଭଳି ବେଇମାନ ନିମକ ହରାମଙ୍କ ଧମକରେ ମୁଁ କେବେ ହେଲେ ତୋ ହ୍ୱିଲରେ ଦସ୍ତଖତ କରିପାରିବିନି। ଇମ୍ପସିବଲ
ପସିବୁଲ ମିଷ୍ଟର ପାଇକ ରାୟ, ପସିବୁଲ ଅଦରୱାଇଜ। ତମ ଝିଅ ବର୍ଷା ମୋ ପାଖରେ ମର୍ଗେଜ୍ ରହିଲା, ହ୍ୱିଲ୍ଟା ସାଇନ୍ କରିଦେଇ ମୋତେ ଦେଇ ଆସିବ, ଆଉ ଚାଲାକି କରି ଆଇନ କାନୁନ କିମ୍ବା ପୋଲିସର ଆଶ୍ରୟ ନେଲେ ମୁଁ ତମ ଝିଅ ଡେଟ୍ ବଡ଼ିଟ ତମକୁ ହିଁ ପ୍ରେଜେଣ୍ଟ କରିବି।
ବୈଶା
ଆକାଶ ମାଇ ସେଲ୍ଫ ବୈଶାଖ ଖୁରାନା।
ସହି ପାରୁନି ଭଉଣୀ, ମୋତେ ସେମିତି ଲାଗୁଛି
ସେମିତି କଥା କ'ଣ କହୁଛି? ଏଇଟା ପୁରା ଫାଷ୍ଟ ଡେଲିଭରି, ତୁ ଭାଙ୍ଗି ପଡ଼ନା। ଇନ୍ଦ୍ରଜିତ ସାମନ୍ତ ଏ ଘଟଣା ଜାଣି କିଛି ଷ୍ଟେପ୍ ନେବା ଆଗରୁ ମୋତେ ଇମିଡିଏଟଲି ମାନସ ଭାଇଙ୍କୁ ସବୁ ଜାଗା ସତ କଥା କହିବାକୁ ପଡ଼ିବ। ଆମର ପୁରା ବିଶ୍ୱାସ, ଏ କଥା ଜାଣି ସେ ନିଶ୍ଚୟ ସାହାଯ୍ୟ କରିବେ, ନିଶ୍ଚୟ।
ବିପଦରୁ ତୁମେ ମୋତେ ବଞ୍ଚେଇ ଦିଅ ପ୍ରଭୁ, ତୁମେ ମୋତେ ବଞ୍ଚେଇ ଦିଅ।
ଡାକ, କଣ୍ଠ ଫଟେଇ ଭଗବାନଙ୍କୁ ଡାକ। ଇନ୍ଦ୍ରଜିତ ସାମନ୍ତରାୟ ଭୟରେ ଭଗବାନ ବି ଅଛି ମୁହଁ ଛପା ଦେବେ। ସତକ ସତକ ମାନି ଶାନ୍ତି ଠାରୁ ଯାହା ଶୁଣିଲି ସେସବୁ କଥା କଣ ସତ?
ଏ କଥା କଣ କହୁଥିଲୁ ଚିଲାଣି? ଫୁଲ କହିଲା କଣ ନା ଟ୍ୟୁମର ହେଇଛି, ମିଳାମିଶା ବନ୍ଦ। ଆପଣ ବି ତା କଥାରେ ଭୁଲି ଗଲେ? ହେଲେ ମୋ ମନରେ ପୁରା ସେଇ ଦିନରୁ ସନ୍ଦେହ ରହିଛି, ଦେଖିଲେ ତ କଥାଟା ଆଜି କେମିତି ଆପେ ଆପେ ଧନ ପଡ଼ିଗଲ। ମତେ ମରଣ ହଉନି ଯାହା କହିଲା କଣ ନା ଅପା କହିଲେ ହେ ପୁଡ଼ା ମୁହିଁ, ସେ ନର୍ସଟା ସାଙ୍ଗରେ ଟିକ ଗାଗୁରୁ ତୁ ଟୁପୁରୀ ଟପର ଫସର ବାସର ହଉନଥିଲୁ କହିଲା। ମତେ ଲୁଚେଇଲେ କଣ ହବ? ଫୁଲ ଯେତେ ଗହଣରେ ଫୁଟିଲେ ବି ବାସ ଛୁଟିବ
ନା। ଇନ୍ଦ୍ରଜିତ ସାମନ୍ତରାୟ ଆଜି ଅନେକ ତଳକୁ ଖସି ଯାଇଛି, ବଂଶ ବୁନିଆଦ ମୁହଁରେ ସେ କଳଙ୍କ ଲଗେଇ ଦେଇଛି। ସେ ସବୁକୁ ମୋର ସୁକ୍ଷେପ ନଥିଲା, ମୋ ମନରେ ମୋ ଜିତ ଥିଲା, ସ୍ୱପ୍ନ ଥିଲା ତୁ ମୋର ହବୁ। ମୁଁ ଯେତେବେଳେ ମୋ ଜିତ ଆଉ ମୋ ସ୍ୱପ୍ନକୁ ମିଛ କରିଦେଇ ମୋର ହେଇପାରିଲୁନି ଏ ଦୁନିଆରେ, ଏ ଦୁନିଆରେ ମୁଁ ତତେ ବଞ୍ଚେଇ ରଖିବିନି।
ଦେଖ ମୁଁ ଆଉ ଶୋଇ ପାରୁନି, ମୋତେ ଆଉ ତୁମେ ମାରୁନ, ତୁମେ ମୋତେ ମାରିଲେ ତୁମେ ତୁମେ ପାପରେ ଭାଗି
ରାସ୍ତାକୁ
ବାହାରି ଗଲେ ତୋ ପାଇଁ ନାଗରର ଅଭାବ ରହିବନି।
ମିଛ ହେଇଗଲା, ଇନ୍ଦ୍ରଜିତ ସାମନ୍ତରାୟର ଅନେକ ଦିନର ସ୍ୱପ୍ନ ମିଛ ହେଇଗଲା। ମତେ ଯେତେ ଲାଗୁଛି
ବାପା ମାନି କି, ବାପା ମାନି କାହିଁ,
ସେ ଘରେ ନାହିଁ,
ଘରେ ନାହିଁ ମାନେ
ମୁଁ ତାକୁ ଏ ଘରୁ ବାହାର କରିଦେଇଛି। ଏମିତି ଚମେକି ଉଠିଲି ଯେ ସେ କୁଳଟା, ସେ କୁଳଟା ମତେ ବିବାହ କରିସାରିଲା ପରେ ମୋ ସହିତ କୌଣସି ସମ୍ପର୍କ ନଥାଇ ମଧ୍ୟ ଆଜି ମା ହବାକୁ ଦଉଛି।
ସେଥିପାଇଁ ଦାୟୀ ହଉଛନ୍ତି ଆପଣ।
ବିଚାରି ମାନି ତା ବାପା ଦାଦାଙ୍କୁ ଆପଣ କରିଥିବା କଣ୍ଟ କବଲରୁ ବଞ୍ଚାଇବା ପାଇଁ ସେ ବହୁ ସାହାଯ୍ୟ ଆଶ୍ରେ ମାନସ ପାଖକୁ ଧାଇଁ ଆସିଥିଲା।
ହେଲେ ଆପଣ କଣ କଲେ? ମୋ ବାପା ଆଉ ସେ ଶାନ୍ତି ବୁଦ୍ଧିରେ ପଡି ଜୋର ଜବରସ୍ତି ମାନେ ମାତ୍ର ସିନ୍ଦୁର ପିନ୍ଧାଇ ଦେଲେ, ଆଉ ଏ ସାମନ୍ତ ବଂଶର ଚାରିକାତ ତାକୁ ବନ୍ଦ କରିଦେଲେ।
କୁହନ୍ତୁ ବାପା, ଜବାବ ଦିଅନ୍ତୁ, ଏମାନେ ଯାହା କହୁଥିଲେ ଏସବୁ କଣ ମିଛ
ନା ସତ? ତାହେଲେ କୁହନ୍ତୁ ମଉସା, ତା ମଥାରେ ସିନ୍ଦୁର ଦେଇ ତାକୁ ବାସର ରାତକୁ ନେବା ପୂର୍ବରୁ ଥରେ ମାତ୍ର ଚିନ୍ତା କରିଥିଲେ? ମାନେ ଗୋଟାଏ କୁଆରୀ ଝିଅ, ତାର ବି ଗୋଟାଏ ମନ ଅଛି, ଆପଣଙ୍କ ଆଗରୁ ତା ମନକୁ ହୁଏତ ସେ ଆଉ କାହାକୁ ବିକ୍ରି କରିଦେଇଥିବ।
ସେ କଥା ଜାଣି ମୋର ଲାଭ କଣ?
ଲାଭ ଥିଲା ମଉସା, ଲାଭ ଥିଲା।
ମାନେ କାହା ରକ୍ତକୁ ତା ଗର୍ଭରେ ସାଇତି ରଖିଥିଲା, ଏଇ ଆପଣଙ୍କର ପୁଅ ମାନସର ରକ୍ତକୁ।
ହଁ ବାପା, ଅନେକ ଦିନ ଆଗରୁ ମାନିକି ମୁଁ ଭଲ ପାଇଥିଲି, ତାକୁ ନେଇ ସଂସାର କରିବି ବୋଲି ମୁଁ କଥା ଦେଇଥିଲି,
ଈଶ୍ୱରଙ୍କ ଦରବାରରେ ଆମେ ଯେ ସ୍ୱାମୀ ସ୍ତ୍ରୀ ହେଇସାରିଥିଲୁ ବହୁତ
ପାଗଳ ହେଇଯିବି ପାଗଳ
ସମତର ଏ ବଂଶର ସୁଯୋଗ୍ୟ ସନ୍ତାନ ହିସାବରେ ଅଯୋଗ୍ୟ ପାପି ବାପା ପିଠିରେ ଅଣ୍ଟରୁ ବସେଇଦେ ବସେଇଦେ
ମୋ ପାଇଁ ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ ପିତରି ପିତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବଦେବତା
ତୁମ ବୋହୁକୁ ଘରକୁ ଫେରେଇ ଆ ଦୁନିଆର ସବୁ ନିନ୍ଦା ଅପବାଦକୁ ପଛରେ ପକେଇ ମୁଁ ତାକୁ ବୋହୁ ବୋଲି ସ୍ୱୀକାର କରିବି ଆଉ ମୁଁ ମୁକ୍ତ କଣ୍ଠରେ କହିବି ସେ ହଉଛି ସତୀ
କିଛି
ଅସୁବିଧା ହେଇଯିବ ଆଗରୁ ଏ ମାନସ ତାକୁ ନିଶ୍ଚୟ ବଞ୍ଚାଇ ରଖିବ
ତୋ ଡା ଦଲିଲ ଧରି ନ ଆସିବା ପର୍ଯ୍ୟନ୍ତ ତୁ ଏଇଠି ଏମିତି ଛଟ ପଟ ହବୁ
ମତେ ଧରି ଆଣି ତୁ ଗୋଟେ ମସ୍ତ ବଡ ଭୁଲ କରୁଛୁ ତୁ କଣ ଭାବୁଛୁ ମୋ କିଡନାପ ପରେ ଡାଡି ସାଇଲେଣ୍ଟ ହେଇ ସେ ଦଲିଲ ସାଇନ୍ କରିଦେବେ ନାଇଁ ବୈଶ ବରଂ ପୋଲିସର ସାହାଯ୍ୟ ନେଇ ସେ ତୋତେ ଆଇନ ହାତରେ ଧରେଇଦେବେ ଆଉ ସେଇ ଜେଲରେ ରହି ତୁ କେବଳ ତୋ କଳାକର୍ମ ପାଇଁ ଅନୁତାପ କରିବୁ
ଏତେ କମ୍ ବୁଦ୍ଧି ନେଇ ବୈଶାଖ ଖୁରା ନା ଏ ଖେଳ ପଡ଼ିଆକୁ ନେଇ ଆସିନି ହଠାତ୍ ତମେ ମୋ ପର୍ସନାଲ ଚମ୍ବରେ ବାସ୍ତବିକ ମୁଁ ତମରି କଥା ବର୍ତ୍ତମାନ ଭାବୁଥିଲି ଭଲରେ କହୁଛି ବର୍ଷା ରାସ୍ତାରୁ ଉଠେଇ ଯା ନହେଲେ
ଆଫିର ମିଆ ହୋତେ ହୋତେ ওই মাইকে লাল ছু নাই সকতা মেরে মালিক হ্যাঁ
এই নাসি খতম কর দে সালাটা কো খতম কর দে তুমি
তো ছেড়ে দিও এই নাসি মু তো হাত ধরছি রে তুই তুই সূর্য ছেড় দে প্লিজ
নাই নাই ভাউজ এ কুকুর গড়া পাকে নিজুক ছোট করছ না নাই
কিউ চিল্লাতি হ কিউ চিল্লাতি চলো
আরে নাসি হঠাৎ তো মে আসিছ পয়সা ঘুরানা দে ଆମେ ଫେରେଇ ଦେ
କଣ
ଫେରେଇ ଦେ ମୋ ଭଉଣୀର ଇଚ୍ଛା ଆମେ ଫେରେଇ ଦେଙ୍କ
ହାତକୁ ନିଅନ୍ତୁନି ବୈଶାଖ ଖୁରାନା ଆଉ ନାସିର ମିଆ ନାଓ ୟୁ ଆର୍ ଅଣ୍ଡର ଆରେଷ୍ଟ ଆପଣମାନେ ମୋତେ ବ୍ୟସ୍ତ ହୁଅନ୍ତୁନି ମୁଁ ଏ ଦୁଇ ଜଣ ଗାଁରେ ଏମିତି ଚାର୍ଜସିଟ୍ ଲେଖିବି ଯେ ପ୍ରାୟ ଆଠ ଦଶ ବର୍ଷ ଜେଲ୍ରେ ରହିଯିବେ ମାସୁ
ସୂର୍ଯ୍ୟ ତୁମ ଭାଇ ଭାଉଜ ତୁମକୁ ଅପେକ୍ଷା କରିଛନ୍ତି ତୁମେ ଗଲେ ମୁଁ ତୁମମାନେ ସମସ୍ତଙ୍କୁ ଗାଁକୁ ଫେରିବାର ବ୍ୟବସ୍ଥା କରିବି
ରାଜୀବ ଭାଇ ତୁମର ଯଦି କିଛି ଆପତ୍ତି ନଥାଏ ତାହେଲେ ଇତିମଧ୍ୟରେ ସିନ୍ଦୁର ଦେଇ ମୁଁ ଆମ ଗାଁକୁ ନେଇଯିବି
କେବେ ବି ସମ୍ଭବ ନୁହେଁ ମୋ ପରି ଗୋଟିଏ
ମୁଁ ଜାଣି ସବୁ ଜାଣିଛି ଇତି ସବୁ ଜାଣିଛି ସବୁ ଜାଣିବି ମୁଁ ତୁମ ବିବାହ କରିବାକୁ ଚାହେଁ
ତୁ କୋଉଠି ମାନେ ଜବାବ ଦେ ମୁଁ ତ ମାନସ ଡାକୁଛି ମାନେ ମାନେ
ବାହାରେ କିଏ ମାନି ମାନି ଡାକୁଛି ଆମ ମାନି ନୁହେଁ ତ
ଆମ ମାନି ଏ ଆମ ମାନି କୁଆଡ଼େ ଆସିବ ଆମ ମାନି ତ ଇନ୍ଦ୍ରଜିତ ବାବୁଙ୍କୁ ବାହା ହେଇ ରାଣୀ ସୁଖ ଭୋଗ କରୁଛି ନା
ଭାଇ ତମେ କଣ ଆଜି ପର୍ଯ୍ୟନ୍ତ ସେ ପଛ କଥା ଭୁଲି ନା
ଆରେ ଭୁଲି ଯାଇଥିଲି ହେଲେ ଆମ ଗାଁ ମୁଣ୍ଡରେ ପାଦ ଦଉ ଦଉ ସବୁ କଥା ଗୁଡାକ ମୋର ଆଖି ଆଗରେ ନାଚି ଯାଉଛି
ମାନି
ଭାଇ ଇନ୍ଦ୍ରଜିତ ବାବୁ ମାନି ମାନି ଦେଖି ଆମ ଆଡ଼କୁ ଆସୁଛନ୍ତି
ସୂର୍ଯ୍ୟ ତମ ମାନେ
ତମର ମାନିକି ଦେଖିଛ, ତୁ ଜାଣିଛୁ ଆକାଶ, ମୁଁ ଜାଣିନଥିଲି ମାନି ମୋ ପୁଅ ମାନସକୁ ଭଲ ପାଉଥିଲା ବୋଲି, ତା ରକ୍ତକୁ ତା ଗର୍ଭରେ ସାଇତି ରଖିଥିଲା ବୋଲି, ହେଲେ ମୁଁ ତାକୁ ଘରୁ ବାହାର କରିଦେଇଛି, ବାହାର କରିଦେଇଛି ସବୁ କଥା ଶୁଣି ସାରିବା ପରେ ମୁଁ ଭୁଲ ଭାଙ୍ଗି ଯାଇଛି, ମୁଁ ମୋ ପୁଅ ମାନସକୁ ପଠେଇଛି ମାନିକି ଖୋଜି ଆଣିବା ପାଇଁ, ଏଇ ଦେଖ ତା ପାଇଁ ମୁଁ ସଖା ସିନ୍ଦୁର ନେଇ ଆସିଛି, ତାକୁ ସଖା ସିନ୍ଦୁର ପିନ୍ଧେଇ ଦବ।
ହେ ବାଦଲ, ସୂର୍ଯ୍ୟ, ତମେ ଚାହୁଁ ମୋ ଝିଅକୁ ଖୋଜି ଆଣ, ତା ନହେଲେ ହତ ଭାଙ୍ଗି ଆମର କୁଆଡେ ଚାଲିଯିବ।
ମାନସ, ତମେ ତମେ ଆସିଛ ମାନସ, ତମେ ଆଉ ମୋତେ ବଞ୍ଚେଇ ପାରିବନି, ଭଲ ହେଲା ମରିବା ଆଗରୁ ତମ ସହିତ ଟିକେ ଦେଖା ହେଇଗଲା, କାଇଁ ମୋ ପୁଅ
ନେ ମାନି
ପୁଅ
ନିଅ
ମନସ, ତମ ପୁଅକୁ ତମ କୋଳକୁ ନିଅ।
ଦେଖିବା ପାଇଁ ମତେ ବଞ୍ଚାଇ ରଖିଥିଲ ପ୍ରଭୁ,
ବାପା ମୋ ଝିଅ ବାପା ବାପା ତମେ ସମସ୍ତେ ଆସିଲ, ହେଲେ ମୋ ପାପି ସଖା ସିନ୍ଦୁର ପିନ୍ଧେଇ ଦେ।
ଏହି ଚୁରି ମୋରେ ପାଡ଼ୁ ମୋ ବୋ।